କାହିଁକି ସ୍ଥିରଚିତ ହେଇପାରିବନି? ଶାସ୍ତ୍ର ସିଦ୍ଧାନ୍ତରେ ସେ ସ୍ଥିର ନୁହେଁ, ବୈରାଗ୍ୟରେ ବା ବିଷୟ ଭୋଗପ୍ରତାର ବୈରାଗ୍ୟ ଆସିନି। ଯେଉଁ ପାଞ୍ଚଟି ପ୍ରଶ୍ନ ଥିଲେ, ପାଞ୍ଚଟି ପ୍ରଶ୍ନ ଉତ୍ତର ଏଇଥିରୁ ହିଁ ସବୁ ପାଇଯିବେ ଏ ଭାଗବତରେ। ପ୍ରଥମ ପ୍ରଶ୍ନ ଉତ୍ତର କ'ଣ ଥିଲା? ଜ୍ଞାନ ବୈରାଗ୍ୟ ଭକ୍ତିର କିଭଳି ବିବେକ ବର୍ଦ୍ଧନ ହେବ? ଯଦି ଭାଗବତ ପାଠ କରିବା ଦ୍ୱାରା ଭକ୍ତି ମହାରାଣୀ ତ ସ୍ୱୟଂ ପ୍ରସନ୍ନ ହୋଇକି ଆସିବେ, ବର୍ତ୍ତମାନ ପୁତ୍ରକୁ ଧରିକି ହରିଦ୍ୱାରକୁ ଆସିବେ, ତାହେଲେ ଭକ୍ତି ଜ୍ଞାନ ବୈରାଗ୍ୟର ସ୍ୱୟଂ ଯେତେବେଳେ ପ୍ରସନ୍ନ ହେଇଯାଉଛନ୍ତି, ଆଉ ଜୀବର ବିବେକ କେମିତି ବର୍ଦ୍ଧିତ ନ ହେବ? ଦ୍ୱିତୀୟ ପ୍ରଶ୍ନ କ'ଣ ଥିଲା? ବୈଷ୍ଣବ ମାୟା ମୋହକୁ କିଭଳି ତରିବ? ନାରଦ ମୁନି ଆଜି ମୋହରେ ପଡ଼ିଯାଇଛନ୍ତି, ନିଜେ ଭାଗବତ ଉପଦେଶ ଦେଇକି ବ୍ୟାସଦେବଙ୍କର ମୋହ ଭାଙ୍ଗିଥିଲେ, କିନ୍ତୁ ତାଙ୍କର ମୋହ ବର୍ତ୍ତମାନ ଭାଗବତରେ ଭାଙ୍ଗି, ଆଉ ଆମ ଭଳି ଯିବା କଥା କ'ଣ କହିବେ? ଯଦି ଏତେ ବଡ଼ ଭାଗବତ ଶ୍ରବଣ କରିବା ମାତ୍ରେ ଅନ୍ତଃକରଣର ଯେଉଁ ବୃତ୍ତି ଅଛି, ବାସ୍ତବିକ ଜଣେ ଭାଗବତଙ୍କୁ ପ୍ରଭୁ ବୋଲି ମୋର ଜୀବନରେ ଏଥିରେ ହିଁ କଲ୍ୟାଣ ହେବ ଏ ଭାବି ଶ୍ରବଣ କଲେ ନିଶ୍ଚୟ ତାର ଅନ୍ତଃକରଣରେ ଭଗବାନ ସାହାଯ୍ୟ କରିବେ, ତାର ମୋହ ସଂସାର ପ୍ରତି ଧୀରେ ଧୀରେ କମିବ। ଏବଂ ଆଉ ପ୍ରଶ୍ନ କ'ଣ ଥିଲା? ନା ଲୋକମାନେ ଆସୁରିକ ବୃତ୍ତି କିଭଳି ନଷ୍ଟ ହେବ? ଏ ପ୍ରଶ୍ନର ଉତ୍ତର ପରେ ଆସିବ। ପଚାରିବେ ନାରଦ ମୁନି, କହିବେ ଆରେ ଭକ୍ତ ଯେ ଉଦ୍ଧାର ପାଇଯିବ ଏଟା ବଡ଼ କଥା ନାହିଁ, ଭକ୍ତ ତ ଭାଗବତ ଶ୍ରବଣ କରି ଉଦ୍ଧାର ପାଇଯିବ, କିନ୍ତୁ ଅଭକ୍ତର କେବେ ଉଦ୍ଧାର ହେଇଛି ଭାଗବତ ଶ୍ରବଣ କରି? ଆପଣ ମୋତେ ପ୍ରମାଣ ଦେଲେ, ସେଇଟା ଆରମ୍ଭ କରିବେ ଗୋକର୍ଣ୍ଣ ଦୁନ୍ଦୁକାରୀ ଚରିତ। କେତେ କେତେ ବଡ଼ ବଡ଼ ମହାପାପି ଏ ଭାଗବତ ଶ୍ରବଣର ଉଦ୍ଧାର ପାଇଛନ୍ତି ସେ କହିବେ। ଏବଂ ଆଉ ଦୁଇଟି ପ୍ରଶ୍ନ ରହିଲା ଯେ ଭକ୍ତି ମହାରାଣୀ ଏ ଭଗବାନଙ୍କୁ କିଭଳି ପ୍ରାପ୍ତ ହେବେ? ଭକ୍ତି ପ୍ରାପ୍ତିର ସାଧନ କ'ଣ? ଏ ଭଗବାନଙ୍କ ପ୍ରାପ୍ତିର ସାଧନ କ'ଣ? ଆଉ ସାଧନକୁ ପବିତ୍ର କଲା ଭଳି ପାବନାମ ଚ ପାବନ ଅନୁଷ୍ଠାନ କ'ଣ? ନା ଭକ୍ତି ଭାଗବତ ସବୁ ସାଧନକୁ ପବିତ୍ର କରିବେ, କାହିଁକି? ପ୍ରମାଣ କ'ଣ ଯେ ସବୁ ସାଧନ ପବିତ୍ର କରିବେ? ନା ବେଦ ବେଦାନ୍ତରେ ସବୁ ସାଧନ ଅଛି ନା, ଯୋଗ ଆଦି ସବୁ ନାରଦ ମୁନି ସବୁ ଚେଷ୍ଟା କଲେ ଜ୍ଞାନ ବୈରାଗ ଉଠିବା ପାଇଁ, ଉଠିଲେ ନା ସବୁ ସାଧନକୁ ପବିତ୍ର କରିବେ ଭାଗବତ। ସବୁ ପାଞ୍ଚଟି ପ୍ରଶ୍ନ ଭାଗବତ ମୁଁ ପୁରୀ ଅଛ। ତେଣୁ କହିଲେ ଏ ଶ୍ରମ ସାଧ୍ୟ ସ୍ୱର୍ଗ ମିଳିବ, ବୈକୁଣ୍ଠ ମିଳିବନି। ଆଉ ବୈକୁଣ୍ଠ ସାଧନ ପନ୍ଥା ସତୁ ଗୋପ୍ୟ, ବୈକୁଣ୍ଠକୁ ଯିବାର ପନ୍ଥାଟା ଗୋପ୍ୟ ଲୁଚିକି ରଖାଯାଇଛି। ଯେମିତି ଆପଣଙ୍କର ବ୍ୟାଙ୍କ ବାଲାନ୍ସ କେତେ ସେଟା କ'ଣ ସାଧାରଣ ଲୋକ ଜାଣିଛନ୍ତି? ଆପଣଙ୍କ ଏଟିଏମ୍ କାର୍ଡ ନମ୍ବର କ'ଣ ଆପଣ କିଛି ଜାଣିଛନ୍ତି? ଆପଣ ପ୍ରାକୃତ ଧନକୁ ବି ଲୋକଙ୍କ ଆଗରେ ଆପଣ ପୁଅକୁ ବି ଜଣାଉନା, ଦେଖୁଛନ୍ତି ସେ ସିନ୍ସିୟର ମୋର ଅନୁଗତ ହେଲା ତାପରେ ଆପଣ ଜଣାଉଛନ୍ତି। ଏ ପନ୍ଥାଟା ବୈକୁଣ୍ଠକୁ ଯିବାର ପନ୍ଥାଟା ହେଉଛି ଗୋପ୍ୟ, ଆଉ ଭାଗ୍ୟରେ ସେଭଳି ପୁରୁଷ ମିଳନ୍ତି। କେଉଁ ପୁରୁଷ? ନା ଯେଉଁ ପୁରୁଷମାନେ ତସ୍ୟ ଉପଦେଷ୍ଟା ପୁଂସା, ବୈକୁଣ୍ଠକୁ ଯିବାର ଉପଦେଶ ଦେବାର ପୁରୁଷ ବି ଦୁର୍ଲଭ। ପ୍ରାୟ ସମସ୍ତେ ଧର୍ମ ଅର୍ଥ କାମ ଭିତରେ କଥା ହିଁ କୁହନ୍ତି। ତେଣୁ ବର୍ତ୍ତମାନ ତୁମେ ଯେଉଁ ପଚାରିଛ ସତ୍କର୍ମ କ'ଣ, ଏ ସତ୍କର୍ମ ଅର୍ଥ ତୁମେ ଶୁଣ। ନାରଦ ମୁନି ବର୍ତ୍ତମାନ କହିବେ ସତ୍କର୍ମ ଯେଉଁ ଆକାଶବାଣୀ ହେଲା, ତୁମେ ସତ୍କର୍ମ କର ଜ୍ଞାନ ବୈରାଗ୍ୟ ଉଠିବେ। ବର୍ତ୍ତମାନ ସତ୍କର୍ମ କ'ଣ କହୁଛନ୍ତି? ସତ୍କର୍ମ ସୂଚକ ନ୍ୟୁନମ ଜ୍ଞାନ ଯଜ୍ଞ ସ୍ମୃତ ବୁଧେ ଶ୍ରୀମଦ୍ ଭାଗବତ ଆଲାପ ସତୁ ଗୀତ ସୁଖାଦିବି। ସୁଖଦେବ ଗୋସ୍ୱାମୀ ଯେଉଁ ଜ୍ଞାନ ଯଜ୍ଞ ଭଗବତ ଭକ୍ତି ବିଷୟକ ଜ୍ଞାନ ଶ୍ରେଷ୍ଠ ଜ୍ଞାନ ଏଥିପାଇଁ ଜ୍ଞାନ ଯଜ୍ଞ କହିଲେ, ଏଇଟା ଗୋଟେ ଯଜ୍ଞ। ଆମ ଭାଗବତ ସପ୍ତାହ ଯେଉଁ ହେଉଛି ଯଜ୍ଞ, ଯଜ୍ଞ ଅର୍ଥ ବିସ୍ତାର ଭାବରେ ବୁଝିବେ। ଯଜ୍ଞରେ ଯଜ୍ଞ ପୁରୁଷ ବିଷ୍ଣୁ ପ୍ରସନ୍ନ ହୁଅନ୍ତି, ଯଜ୍ଞ କରାଯାଏ ବିଷ୍ଣୁଙ୍କ ପାଇଁ, ଯଜ୍ଞ ବୈ ବିଷ୍ଣୁ, ଭଗବାନଙ୍କର ମୂର୍ତ୍ତି ହେଉଛି ଯଜ୍ଞ। ଯଜ୍ଞ ରୂପରେ ପ୍ରଭୁ ବିସ୍ତାର କରିଛନ୍ତି ଏ ଜ୍ଞାନ ଯଜ୍ଞ। ଜ୍ଞାନ ମାନେ ଶୁଷ୍କ ଜ୍ଞାନ ନାହିଁ, ଭକ୍ତି ବିଷୟକ ଜ୍ଞାନ, ପ୍ରଭୁ ଏଥିରେ ପ୍ରସନ୍ନ ହୁଅନ୍ତି। ସତ୍କର୍ମ ସୂଚକ ନ୍ୟୁନମ, ନିଶ୍ଚିତ ଭାବରେ ସତ୍କର୍ମ ତୁମକୁ ଯେଉଁ ଆକାଶବାଣୀ ହେଇଛି ଇଏ ହେଉଛି କ'ଣ ନା ଶୁକଦେବ ଗୋସ୍ୱାମୀ ଯେଉଁ ଭାଗବତ କହିଛନ୍ତି ଏଇଟା କର୍ମ ଆଉ ଯଜ୍ଞ ତପ ଏଗୁଡ଼ାକ ସବୁ କ୍ଷୟିଷ୍ଣୁ ନଷ୍ଟ ହେଇଯିବ। କର୍ମଟା ବି କ୍ଷୟିଷ୍ଣୁ, ପୁଣ୍ୟଟା ବି କ୍ଷୟିଷ୍ଣୁ, ପାପଟା ବି କ୍ଷୟିଷ୍ଣୁ। କ୍ଷୟିଷ୍ଣୁ ମାନେ ନଷ୍ଟ ହେଇଯିବ, ଆମେ ଯେଉଁ ପାପଟା କରିଛେ ସେ ନଷ୍ଟ ଜିନିଷ, ଭୋଗ କରିଦେଲା ପରେ ନଷ୍ଟ ହେଇଗଲା। ପୁଣ୍ୟଟା ବି ଏ ଶରୀର ଯେଉଁଟା କମେଇଲେ ପୁଣି ଆର ଶରୀର ଭୋଗିଦେବ, ପୁଣି ନଷ୍ଟ ହେଇଗଲା କି ନାହିଁ? ପୁଣ୍ୟ ନଷ୍ଟ ହେଇଗଲା ପରେ ପୁଣି ଗୋଟେ ଶରୀର ମିଳିବ, ସେଇଟା ବି କ୍ଷୟିଷ୍ଣୁ। ଯଜ୍ଞ ଯଜ୍ଞ ବି କ୍ଷୟିଷ୍ଣୁ, ଯଜ୍ଞ କରୁଛି ଗୋଟେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇକି, ସେ ଯଜ୍ଞର ଫଳଟା ମିଳିଗଲା ତାକୁ ଭୋଗ କରିବେ ଆପଣ, ସେ ବି କ୍ଷୟିଷ୍ଣୁ। କିନ୍ତୁ ଏଇ ସୁଖଦେବ ଗୋସ୍ୱାମୀ ଯେଉଁ ଭାଗବତ କହିଛନ୍ତି କେତେ କେବଳ ଭକ୍ତିର ମହିମା, ଯିବ, କିଭଳି ବୈକୁଣ୍ଠକୁ ଯିବ ସେଇ କଥା ହିଁ କହିଛନ୍ତି। ଭକ୍ତି ଜ୍ଞାନ ବିରାଗାଣାମ ତତ ଘୋଷିଣା ବଲମ ମହତ ବ୍ରଜିଷ୍ୟତି ଦ୍ୱୟମ୍ କଷ୍ଟ ସୁଖମ୍ ଭକ୍ତେ ଭବିଷ୍ୟତି। ଏଇ ପୋଷଣ ଶବ୍ଦର ଯୋଗୁ ତିନି ଜଣଙ୍କର କେମିତି ପୋଷଣ ଭାଇ ଉତ୍ତର ଦେଲେ, ଭକ୍ତି ଜ୍ଞାନ ବିରାଗାଣାମ, ଭକ୍ତି ଜ୍ଞାନ ବୈରାଗ୍ୟ ତତ ଘୋଷିଣମ ବଲମ ମହତ। ତିନି ଜଣ ସୁଖଦେବ ଗୋସ୍ୱାମୀଙ୍କର ଭାଗବତ ଶାସ୍ତ୍ର ଅଧ୍ୟୟନ କଲେ ବା ପାଠନ ପଠନ କଲେ ତିନି ଜଣଙ୍କର ବଳ ମହତ ଘୋଷଣା ହେବ। ତିନି ଭକ୍ତି ଜ୍ଞାନ ବୈରାଗ୍ୟ ତିନି ଜଣଙ୍କର ପୋଷଣ କେବଳ ଶ୍ରବଣ ପଠନ ହେବ ତିନି ଜଣଙ୍କର ଏକା ସାଙ୍ଗରେ। ଭାଗବତ ଯିଏ ପଢ଼ିକି ଯାହାର ଅନ୍ତରରେ ବୈରାଗ୍ୟ ବା ବିଷୟ ପ୍ରତି ହୀନ ବୁଦ୍ଧି ଆସୁନି ତାହେଲେ ପଢ଼ିବାକୁ ପଡ଼ିବ, ବୁଝିବାକୁ ପଡ଼ିବ, ସେ ଭାଗବତ ପ୍ରକୃତରେ ପ୍ରବେଶ କରିପାରୁନା। କାରଣ ଆମ ଭାଗ ଆମେ ଯାହା ପଢ଼ୁଛେ ତା ପ୍ରତି ମହତ ବୁଦ୍ଧି ନାହିଁ। ଭଗବାନ ସବୁବେଳେ ଦେଖନ୍ତି ଯେ ଇଏ କେଉଁ ନାମ ପ୍ରଭୁଙ୍କ ପ୍ରତି ସେବା ପ୍ରତି ଇଏ କେତେ ମହତ ବୁଦ୍ଧିରେ କରୁଛି, କେତେ ଆଦରରେ କରୁଛି, କେତେ ପ୍ରିୟତା ଭାବି କରୁଛି, କେତେ ନିର୍ଭରଶୀଳ କରୁଛି। ଆମେ କ'ଣ ବେଳେବେଳେ ଭାଗବତ ପଢ଼ୁଛେ ଗୀତା ପଢ଼ୁଛେ ଆମ ଜ୍ଞାନୀ ଭଳି ଏଇ ଜିନିଷଟା ମୁଁ ଜାଣିବି ଏଇ ଜିନିଷଟା ମୁଁ କହିବି, ନା ନା ଆଗେ ଆସ୍ୱାଦ। ମହାପ୍ରଭୁ କହିଲେ ଆସ୍ୱାଦେ ରସିକେ ସହା, ବିଶ୍ୱନାଥ ଚକ୍ରଧର ଟୀକା କଲେ କହିଲେ କୁନ୍ତି ସ୍ତୁତିରେ ଶୁଣନ୍ତି ଗାୟନ୍ତି ସ୍ମରନ୍ତି ଅଭିକ୍ଷଣ, ସେ ଶ୍ରୋତା ପାଇ ଯଦି ଭଲ ଶ୍ରୋତା ମିଳିଲେ ତାଙ୍କୁ କହିବ, ଯେ ଶ୍ରୋତା ନାହାନ୍ତି ତୁମେ ବକ୍ତା ହେଇଛ ଶ୍ରୋତା ନାହାନ୍ତି ତାହେଲେ କ'ଣ କରିବ, ବକ୍ତା ତୁମେ ହେଇଛ ଶ୍ରୋତା ନାହାନ୍ତି ସେଠି କ'ଣ କରିବ ନା ସେଠି, ଆଉ ତୁମଠାରୁ ଉନ୍ନତ ବକ୍ତା ପାଇବ, ଉନ୍ନତ ବକ୍ତା କହିଯାଉନି ତୁମଠାରୁ, ତୁମେ କାହା କତିରୁ ଶୁଣିବା ପାଇଁ ବି କଥା ପାଉନ, ବକ୍ତା କେହି ନାହାନ୍ତି, ତୁମେ ବକ୍ତା ହେଇଛ ଶ୍ରୋତା ନାହାନ୍ତି କିନ୍ତୁ କାହା ପାଖରୁ ଶୁଣିବା ପାଇଁ ବି ପାଉନ। ସେଇ ସମୟରେ ଚିନ୍ତନ କରିବ ଅଧ୍ୟୟନ କରିବ, ଶ୍ରୋତା ମିଳିଗଲେ କହିବ, ବକ୍ତା ମିଳିଗଲେ ଶୁଣିବ, ଯଦି ବକ୍ତା ଶ୍ରୋତା ନାହାନ୍ତି ତାହେଲେ ପଢ଼ିବ ଅଧ୍ୟୟନ କରିବ। ମହତ ବୁଦ୍ଧି ନେଇ ଏଥିରେ ମୋର କଲ୍ୟାଣ ପ୍ରଭୁ କେତେ ସୁନ୍ଦର କଥା କହିଛନ୍ତି ଆମେ, କାରଣ ପ୍ରବଚନଟା ଅନ୍ୟମାନଙ୍କୁ କହିବା ପାଇଁ ନୁହେଁ, ଏଇଟା ବହୁତ ସୁନ୍ଦର ଜିନିଷ। ମହାରାଜ ଜଣେ ମହାରାଜ ଏ କଥା ହିଁ ଭଲ ଭାବେ କହୁଥିଲେ, ପ୍ରାୟ ବର୍ତ୍ତମାନ ଆମର ଜୀବନର ଭାବନା ସବୁ ଏଇଟା ହେଇଯାଇଛି, ସେଥିପାଇଁ ଆମେ ଭାଗବତଙ୍କର ଫଳ ଆମେ ପ୍ରାପ୍ତ ହେଇପାରୁନା। ବକ୍ତାମାନେ ଆମେ ଭାବୁଛେ ଅନ୍ୟକୁ ଉପଦେଶ ଦେବା ପାଇଁ ଆମକୁ ଏ ଆସନରେ ବସାଯାଇଛି, ନା ପ୍ରଥମକୁ ପ୍ରଥମେ ଶୁକ ପରୀକ୍ଷିତଙ୍କ ଭଳି ଶ୍ରୋତା ଭଳି ଜ୍ଞାନରେ ବସିବା ଦରକାର। ମୁଁ ଶ୍ରୋତା, ମୁଁ ଭାଗବତକୁ ଶୁଣୁଛି, ଆମେ ଏଇଟା ତାଙ୍କ ବାଣୀଟାକୁ ଶୁଣୁଛେ ନା, ଅନ୍ୟମାନଙ୍କୁ ଆମେ ଶୁଣୁନି। ପ୍ରଥମେ ଆମେ ମନ ଭିତରେ ଗୋଟେ ଚିନ୍ତନ କରି ଆସିବାକୁ ପଡ଼ିବ, ଆମେ ପ୍ରଥମେ ଶ୍ରୋତା ହେଇକି ଆସିଲେ ପ୍ରଥମ ବକ୍ତା ହେଇପାରିବା, ଅଧ୍ୟୟନ କରିବା ପ୍ରଥମ ଶ୍ରୋତା କେତେ ସୁନ୍ଦର ଭାବରେ ପରିସ୍ଥିତି ଶୁଣିଛନ୍ତି, କେତେ ସୁନ୍ଦର କଥା ଏଠି ଶ୍ରବଣ ହେଲା। ଆମେ ଯଦି ଆସିବା ନା ଏଇଟା ଏଇ କଥାଟା ମୁଁ ଏଇ ପଏଣ୍ଟଟା ବହୁତ ଭକ୍ତ ଭାବନ୍ତି, ହଁ ଏଇ ଏଇ ଜିନିଷଟା ଏଠି କୁହାଯାଉଛି, ଆକ୍ଷେପ କରି ନାହିଁ, ଭାଗବତର ମହିମା ପାଇଁ କୁହାଯାଉଛି। କେହି ଭାବୁଛନ୍ତି ଏଇଟା ଆକ୍ଷେପ କରି କୁହାଯାଇଛି, ଏଇ ପଏଣ୍ଟଟା ମୁଁ କହିଲେ ତାକୁ ଡିଫିଟ୍ କରିବି ଏଇ ଜିନିଷଟା, ହଁ ଭାଗବତଙ୍କର କରୁଣା ମିଳିବନି। ଏଥିରେ ବଳ ଭକ୍ତି ଜ୍ଞାନ ବିରାଗାଣ ତଦ ଘୋଷେଣ ବଳ ମହତ ବ୍ରଜିଷ୍ୟନ୍ତି ଦ୍ୱୟମ୍ କଷ୍ଟମ ସୁଖମ ଭକ୍ତ ସୁଖମ ଉଗତେ ଭବିଷ୍ୟତି, ସୁଖମ ଭକ୍ତେ ଭବିଷ୍ୟତି, ଭକ୍ତିମାନେ ସୁଖେଇ ଯିବେ ଦୁଇ ଜଣଙ୍କର କଷ୍ଟ ଚାଲିଯିବ ଜ୍ଞାନ ଆଉ ବୈରାଗ୍ୟ। ସେଥିପାଇଁ ଶ୍ରବଣ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଭାଗ୍ୟବାନ ସୁତ ଗୋସ୍ୱାମୀ ମାନେ ସୁତ ଗୋସ୍ୱାମୀ ପାଇକି ସ୍ୱର୍ଣ୍ଣଗାଦୀ ଋଷିମାନେ ଭାଗ୍ୟବାନ ହେଇଗଲେ କେବଳ ଶ୍ରବଣ କଲେ। ନାରଦମୁନି ସାଙ୍ଗେ ସାଙ୍ଗେ ପ୍ରଶ୍ନ ପଚାରିଲେ, କହିଲା ମୋତେ ବିଶ୍ୱାସ ଲାଗୁନି ଭାଗବତ ଶ୍ରବଣ କଲେ ଯେ ଜ୍ଞାନ ବୈରାଗ୍ୟ ଉଠିବେ, କ'ଣ ମାନେ ଅଛି? ଶ୍ରୀ ନାରଦ ଉବାଚ ବେଦ ବେଦାନ୍ତ ଘୋଷେଶ୍ଚ ଗୀତା ପାଠେ ପ୍ରବୋଧିତମ ଭକ୍ତି ଜ୍ଞାନ ବିରାଗାଣାମ ନୋଦିତ ନୋଦିତ ନୋଦିତଷ୍ଟ ତ୍ରିକମ ଯଦା ନ ଉଦିଷ୍ଟ ତ୍ରିକମ ଯଦା। ଯଦି ମୁଁ ଗୀତା ପଢ଼ିବା ଲୋକ କେସ୍ ନାରଦ ମୁନି, ସେ ତ କେଉଁ ପ୍ରାକୃତ ବ୍ୟକ୍ତି ନୁହନ୍ତି, ସେ କହୁଛନ୍ତି ମୁଁ ପାଠ କଲି ଭଗବାନଙ୍କର ବାଣୀମୟ ଅବତାର ଭଳି ଭଗବାନଙ୍କର କଥାକୁ ମୁଁ ବେଦର ଉପରେ ଅତଃ ମହତ ପୁରୁଷ ନିଶ୍ୱସିତ ଇତି ବେଦ ଋଗ୍ବେଦ, ଋଗ୍ବେଦ ପ୍ରଥମେ ଭଗବାନଙ୍କ ନିଶ୍ୱାସରୁ ବାହାରିଛନ୍ ଭଗବାନଙ୍କର ଅଙ୍ଗ, ମୁଁ ତ ତାକୁ ପାଠ କଲି ମୁଁ ମୋର ବି କୌଣସି କାମନା ନାହିଁ। ଯଦି ମୁଁ ଏତେ ପାଠ କଲା ପରେ ଜ୍ଞାନ ବୈରାଗ୍ୟ ଉଠୁନାହାନ୍ତି ତାହେଲେ ଗୀତା ଭାଗବତ ବେଦ ବେଦାନ୍ତ ଗୀତା ବେଦ ବେଦାନ୍ତ ପଢ଼ିଲା ପରେ ଉଠୁନାହାନ୍ତି ତାହେଲେ ଭାଗବତରେ କେମିତି ଉଠିବ? ମୋତେ ବିଶ୍ୱାସ ଲାଗୁନି। ବର୍ତ୍ତମାନ ଭାଗବତରେ ମହିମା କହିଲେ ଭାଗବତ ଭାଗବତ ହେଉଛି ସାର, ସର୍ବ ବେଦାନ୍ତ ସାରମ ହି ଶ୍ରୀମଦ ଭାଗବତ ହିଁ, ସବୁ ବେଦ ବେଦାନ୍ତର ସାର ହେଉଛନ୍ତି ଭାଗବତ। କୁମାର ଉଚୁ ବେଦ ଉପନିଷଦାମ ସାରା ଜାତା ଭାଗବତୀ କଥା ଅତି ଉତ୍ତମା ତତୋ ଭାତି ପୃଥକ ଭୂତା ଫଳାକୃତି। ତିନୋଟି ଉଦାହରଣ ଦେବେ ବର୍ତ୍ତମାନ ଦେବେ, ବେଦ ବେଦାନ୍ତ ଗୀତା ସବୁଥିର ଫଳ ହେଉଛି କିଏ? ଭାଗବତ। ତିନୋଟି ଉଦାହରଣ ଦେବେ, ଗୋଟିଏ ଉଦାହରଣ ଦେବେ ବୃକ୍ଷ, ଗୋଟିଏ ଉଦାହରଣ ଦେବେ କ୍ଷୀର, ଗୋଟିଏ ଉଦାହରଣ ଦେବେ ଇକ୍ଷୁ ଆଖୁ। ବେଦକୁ ତିନିଟା ଜିନିଷ ସହିତ ତୁଳନା କଲେ, ଆଖୁ ସହିତ, କ୍ଷୀର ସହିତ, ଆପଣ କହିଲେ ବୃକ୍ଷ ସହିତ, ଆଉ ଭାଗବତକୁ ଆସି ତୁଳନା କଲେ ଫଳ ସହିତ, ମିଶ୍ରି ସହିତ, ଆପଣ କହିଲେ କ୍ଷୀରର ଘୃତ ସହିତ। କହିଲେ ବେଦ ଉପନିଷଦ ସାରମ ଯାତା ଭାଗବତୀ କଥା, ବେଦ ଉପନିଷଦର ସାର ହେଉଛି ଭାଗବତ କଥା, କାରଣ ବେଦରେ ଏମିତି କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନାକାଣ୍ଡ ତିନୋଟି କାଣ୍ଡ ଅଛି, ସେ କାଣ୍ଡ ଭିତରେ ସାର ଜିନିଷ କ'ଣ, କେଉଁଠି କେଟାକୁ ପ୍ରାଧାନ୍ୟ ଦିଆଯାଇଛି, କିଏ ବେଦ ପଢ଼ିକି ବୁଝିପାରିବେ? ସେ ବେଦ ପଢ଼ିଲା ପରେ ପ୍ରାୟ ଲୋକ ନାସ୍ତିକ ହେଇଯାଏ। ସ୍ୱତନ୍ତ୍ର ଗୋଟେ ଧର୍ମ ସଂସ୍ଥା ଅଛି, ସେ ପୁରା ନାସ୍ତିକ ସଂସ୍ଥା, ବିଶ୍ୱରେ ଯେତେ ସଂସ୍ଥା ଅଛି ସେ ସବୁ ବେଦ ମନ୍ତ୍ର ଜାଣିଛ, ଛୋଟ କଥା ସେ ବ୍ୟାସଦେବ ରଚନା କରିଛନ୍ତି ସେ ଜାଣିପାରିବେ, ବୁଝିପାରୁନା କାରଣ ଭାଗବତ ମନୁନା। ବେଦ ଭାଗବତମ ସାରମ ଯାତା ଭାଗବତୀ କଥା, ଆମ ସାର ଜିନିଷ ଦରକାର ନା, କଳିଯୁଗର ଲୋକ ବଞ୍ଚିବା କେତେ ଦିନ, ବହୁତ କମ ସମୟ। ପୁଣି ଆଜି ଆମେ ଆମର ପ୍ରବଚନ ଜ୍ଞାନ ହେଲା, ଆଜି ଆମେ ଜାଣିଲେ, ୟା ଭିତରୁ କେତେ ଦିନ ଚାଲିଗଲେ ଆମ ଜୀବନ, ଚିନ୍ତା କର। ବର୍ତ୍ତମାନ ଜାଣିବା ତାକୁ ପୁଣି ପ୍ରାକ୍ଟିସ କରିବା, ଫଳ କେତେବେଳେ ପାଇବା? ଭଗବାନ କରୁଣା କରିକି ଭାଗବତ ରୂପରେ ବେଦକୁ ପଢ଼ିକି ଚାରି ବେଦକୁ କ'ଣ ଜାଣିବା, ସାର ରୂପରେ ଦେଇଦେଲେ ଅତି ଉତ୍ତମା ତତୋଭାତି ପୃଥକ ଭୃତା ଫଳାକୃତି। ପୃଥକ ବେଦ ବେଦାନ୍ତରୁ ପୃଥକ ହେଇକି ଫଳ ରୂପରେ ଆସିଛି। ଭାଗବତ ପଢ଼ିଲା ମାନେ ବେଦ ପଢ଼ା ହେଇଗଲା। ଭଗବାନ ଗୀତା ପ୍ରବଚନ ଦେଲେ କ'ଣ କହିଲେ, ସର୍ବସ୍ୟ ବେଦେ ଅହମେବ୍ୟ ବେଦ୍ୟମ, ମୁଁ ସବୁ ବେଦର ଜାଣିବାର ବସ୍ତୁ ମୁଁ ହେଉଛି କୃଷ୍ଣ। ଅର୍ଜୁନ ପ୍ରଶ୍ନ କଲେ ନା ବେଦାନ୍ତ ବେଦ ଯେ ଆପଣଙ୍କର ନାଁ ନାହିଁ ବୋଲି ଲୋକମାନେ କହୁଛନ୍ତି, ଯଦି କିଏ ନାସ୍ତିକ ପଚାରେ ଯେ ବେଦ ଯେ ଆପଣଙ୍କ ପାଖରୁ ଆସିଛି ପ୍ରମାଣ କିଛି ଅଛି ନା? ବେଦାନ୍ତ କୃତ ବେଦ ବେଦିଚ, ହଁ ମୁଁ କେବଳ ବେଦକୁ ଜାଣେ, ମୋ ଛଡ଼ା କେହି ବେଦକୁ ଜାଣନ୍ତି ନା, ଆଉ କାରଣ ଆପଣ କେମିତି ଜାଣନ୍ତି ନା ମୁଁ ବେଦ ତିଆରି କରିଛି ବା? ବେଦ ଭଗବାନଙ୍କ ନିଶ୍ୱାସରୁ ଆସିଛି, ଭଗବାନଙ୍କ ନାଁ କେମିତି ନା ସେଥିରେ ଲୋକମାନେ ସାଧାରଣ ବୁଝିପାରିବେ, ସେଥିପାଇଁ ସାର ଜିନିଷ ଆସିଲେ। ତିନୋଟି ଉଦାହରଣ ଦେଉଛନ୍ତି, ଆମୂଲାଗ୍ରମ ରସ ତିଷ୍ଠାନ ଆସ୍ତେନ ସ୍ୱାଦ ତେଜ ଥା ସଭୁୟ ସପୃଥଂ ଭୂତ ଫଲେ ବିଶ୍ୱ ମନୋହର। ବୃକ୍ଷର ଉଦାହରଣ ଦେଲେ, ଆଚ୍ଛା ଆମ୍ବ ବୃକ୍ଷ ଗୋଟେ ଉଦାହରଣ ଦିଅନ୍ତୁ, ଆମ୍ବ ବୃକ୍ଷରେ ଚେର ପାଖରୁ ଆରମ୍ଭ କରିକି ପତ୍ର ପଡ଼ୁଛନ୍ତି, ସବୁ ଶାଖା ପ୍ରଶାଖାରେ ରସ ଅଛି ନା ନାହିଁ? ଅଛି। ଆମ୍ବ ପତ୍ରକୁ ଜଣେ ଚାଟିବ ଚୋବେଇବ, ତା ଚେରକୁ ଜଣେ ଚୋବେଇବ, ତାର ଉପର ଚୋପାକୁ ଜଣେ ଚୋବେଇବ, କିନ୍ତୁ ଆମ୍ବର ରସର ଟେଷ୍ଟ ପାଇବ ସିଏ? ଆମ୍ବ ଟେଷ୍ଟ ପାଇବ କି? ସେ କହିବେ ବେକାରେ ଗଛ ଗୋଟେ ପାଗଳା, ଏଥିରେ ଆମ୍ବ ଫଳେ। ଜଣକୁ ଆମ୍ବ ଟେଷ୍ଟ ଦେବା ପୂର୍ବରୁ କହିବେ ଏଇଟା ଆମ୍ବ ଗଛ, ତୁ ଟେଷ୍ଟ କର, ସେ କହିବେ ନା ଏଇଟା ଆମ୍ବ ଗଛ ନୁହେଁ ବେକାର, କିନ୍ତୁ ରସ ଅଛି ନା ନାହିଁ? ରସଟା ତ ସେ ଗଛରୁ ଆସୁଛି ନା ଫଳ ରୂପରେ, କିନ୍ତୁ ସେଥିରେ ଆସ୍ୱାଦନ ହେଇପାରିବନି। ସେଇ ବୃକ୍ଷର ରସ ଚେର ପାଖରୁ ଆରମ୍ଭ କରି ପତ୍ର ପର୍ଯ୍ୟନ୍ତ ସବୁ ଅଛି, କିନ୍ତୁ ରସକୁ ଆସ୍ୱାଦନ କରିପାରିବେନି। ଦେଖନ୍ତୁ କେମିତି ସିଦ୍ଧାନ୍ତ ଦେଉଛନ୍ତି ଚତୁର୍ସନ, କିନ୍ତୁ ସେ ସେଇ ରସଟା ଯେତେବେଳେ ପୃଥକ ହେଇଯିବ ଆମ୍ର ରୂପରେ ତାକୁ ଆସ୍ୱାଦନ କରିବ, ତା ପୂର୍ବରୁ ହବନି। ଭାଗବତ ସେୟା ବେଦ ବେଦାନ୍ତ କେହି ପଢ଼ିକି ଆସ୍ୱାଦନ କରିପାରିବେ, କିନ୍ତୁ ସେଥିରେ ଅଛି ରସ। ଭଗବାନ କହିଲେ ଏମାନେ କ'ଣ ନିରସ ଲୋକ ଗୁଡ଼ାକ, ଏମାନେ କ'ଣ ବୁଝିବେ କଳିଯୁଗର ଲୋକ, ସ୍ୱଳ୍ପ ବୁଦ୍ଧିମାନ ଲୋକ, ତାଙ୍କ ପାଇଁ ଭଗବାନ ତିଆରି କରି ଦେଇଦେଲେ, ଫଳ ରୂପରେ ଆସିଲା। ଦ୍ୱିତୀୟ ଉଦାହରଣ ଦେଉଛନ୍ତି, ଯଥା ଦୁଗ୍ଧେ ସ୍ଥିତଂ ସର୍ପୀ ନ ସ୍ୱାଧ୍ୟାୟ ଉପକଳ୍ପତେ ପୃଥଂ ପୃଥକ ଭୂତଂ ହି ତତ୍ ଦ୍ରବ୍ୟମ ଦେବାନାମ ରସବର୍ଦ୍ଧନମ। ଦେବତାମାନଙ୍କ କାର୍ଯ୍ୟରେ ଦେବତାମାନେ ଅମୃତ ପାନ କରନ୍ତି, ଆଉ କଳିଯୁଗର ଅମୃତ ହେଉଛି ଘୃତ। କଳିଯୁଗରେ ଯଦି ଅମୃତ କିଏ କୁହନ୍ତି, ବହୁତ ଶ୍ଳୋକରେ ଅଛି ଅମୃତ ଭୋଜନମ, ପ୍ରତିଦିନ ଅମୃତ ଭୋଜନ କରିବା ଦରକାର। ସେଥିପାଇଁ ଭଗବାନଙ୍କୁ ଅର୍ଣ୍ଣ ନିବେଦନ କଲାବେଳେ ଘୃତ ଦେବାକୁ ପଡ଼ିବ। ଗରିବ ଲୋକ ଥାକୁଆ ଯାଉନି, କିଏ ଯଦି ଗରିବ ଭକ୍ତ ଶିଶୁ ଲୋକ ଆରେ 800 ଟଙ୍କା ଘିଅ ହେଲାଣି ମୁଁ କେଉଁଠୁ ଆଣିକି ଦେବି। ଯେଉଁଠି ବିଧିରେ ପ୍ରଭୁଙ୍କର ପ୍ରଚୁର ଐଶ୍ୱର୍ଯ୍ୟରେ ସେବା କରାଯାଉ ସେଠି ଘୃତ ଦେବାକୁ ପଡ଼ିବ। ଘୃତବିହୀନ ଅର୍ଣ୍ଣ ପ୍ରଭୁ ଭୋଜନ କରନ୍ତି, ଏସବୁ ପ୍ରାକୃତିକ ଜିନିଷ ତ, କିନ୍ତୁ ଗୋମାତାଙ୍କର ସେ ଅମୃତ। ତେଣୁ ସେଥିପାଇଁ ମନ୍ଦିରର ଅର୍ଣ୍ଣ ଥାଳିରେ ଘିଅ ନିଶ୍ଚିତ ଦିଆଯିବ। ଆଗରୁ ତ ସବୁ ଘିଅ ରୋଷେଇ ହେଉଥିଲା, ବର୍ତ୍ତମାନ ଆଉ କ'ଣ କୁହାଯିବ? ବର୍ତ୍ତମାନ ତ ଘୃତକୁ ହିଁ ଅରିଜିନାଲ ଘୃତ ବୋଲି କହିପାରିବିନି, ବରଂ ତେଲକୁ ଅରିଜିନାଲ ତେଲ ବୋଲି କହିପାରିବିନି। ଏମିତି କଳିଯୁଗ ଲୋକମାନଙ୍କର ଅବସ୍ଥା ହେଇଗଲା। ଯଦି ଆପଣ ନିଜ ଗାଈ ଅଛି ତାହେଲେ ଭାବି ଠିକ୍ ଗାଈ, ନହେଲେ ଆଉ ଯେଉଁଠି ଘିଅ ଆଣିଲେ ଦେଖିକି ଆଣିଲେ ଆଣିଲେ ତାର ଗାଈ ଅଛି ବୋଲି, ନହେଲେ ସେ କ'ଣ ବି ଦେଉଛନ୍ତି ଆପଣ ମୁଣ୍ଡେଇ ଖରାପ ହେଇଯିବ, ବରଂ ତେଲ ଭଲ। ଗୋମାତାଙ୍କର ସବୁ ଚର୍ବିକି ମିଶାଇ ଦେଉଛନ୍ତି, ଏବେ ଆଗ୍ରାର ଧରା ପଡ଼ିଲା। ଆଉ ବୃନ୍ଦାବନ ଉତ୍ତରପ୍ରଦେଶରେ ଯେତେ କୃଷ୍ଣ ମନ୍ଦିରରେ ଭୋଗ ଲାଗିଯାଇଛି ଘିଅ, ମୁସଲମାନ ଯବାନମାନଙ୍କର ବୁଦ୍ଧି ଏଇଟା। ଆଗ୍ରା ପାଖରେ ଗୋଟେ ଜଙ୍ଗଲ ଭିତରେ ପୁରା ବହୁତ ବଡ଼ ଜାଗା ନେଇ, ଏ ଯେଉଁ ତାଙ୍କର ପ୍ରଚୁର ଗୋବଧ ହେଉଛି ଆଗ୍ରାରେ ମୁସଲମାନମାନଙ୍କର ରାଜତି, ଆଉ ସେ ହାଡ଼ ଗୁଡ଼ିକୁ ସବୁ ଗରମ ପାଣିରେ ସିଝାଉଛନ୍ତି। ସିଝିକି ତା'ଦେହରେ ଯେଉଁ ଉପରେ ଯେଉଁ ଇଏ ଆସୁଛି ତା'ଦେହରେ କେମିକାଲ କିଛି ଦେଇ କିଛି ଅଲଗା ଘିଅ ମିଶାଇ ଛାଡ଼ୁଛନ୍ତି। ଇଏ ଅଲଗା କମ୍ ତା ନା ଆପଣ ଦେଇଥିଲେ ଗୋପାଳ ଘିଅ, ଆଉ ଗୋପାଳ ଘିଅ ମାନେ ସବୁ ସୁଦ୍ଧା ସବୁ କିଣିକି ଲଗେଇଛନ୍ତି ଭୋଗ। ଅଲଗା କମ୍ପାନୀ ମାନେ କହିଲେ ଏତେ କମ୍ ରେଟ୍ରେ କେମିତି ଛାଡ଼ୁଛି, ସେ ସେଠୁ ଧରା ଆରମ୍ଭ କଲେ ଏତେ କମ୍ ରେଟ୍ରେ କେମିତି ଛାଡ଼ୁଛି। ସବୁ ଲୋକ ଶସ୍ତା ତ କଳେଜ ଗୋଟେ ଦରକାର, ଶସ୍ତାରେ ଯାହା ଦିଆଯାଏ ଲୋକ ନେଇଯିବେ, ମାନେ ଶସ୍ତାରେ ଲୋକ ନେଇଯିବେ ବୋଲି ବର୍ତ୍ତମାନ ବଡ଼ ବଡ଼ କମ୍ପାନୀ ମାନେ ଚାଲାକ ହେଇଗଲେଣି। ସେ ଶସ୍ତା ଜେନକୁ ରେଟ୍ ମାରିକି ବିକୁଛନ୍ତି, ବେଶୀ ରେଟ୍ ନକଲେ ଲୋକ ନେବେ, ସିଏ କ'ଣ କରୁଛନ୍ତି ସେଇ ସେଇ ଜିନିଷକୁ ମାର୍କେଟରୁ କିଣି ତାପରେ ଷ୍ଟାମ୍ପ ମାରିଦେଉଛନ୍ତି, ଏଇଟା ଦିଆ ଦାମ 50 ଟଙ୍କା 10 ଟଙ୍କା ଜିନିଷ, ସେ କହ ହଁ ଏ ଲୋକଟା ବିଶ୍ୱାସ କରିବେ ଶସ୍ତା ଜିନିଷ ଠିକ୍ ନୁହେଁ ଟାଇମ୍। କେଉଁ ବାଟେ ଠକୁର ଆପଣ ଖସି ପାରିବେନି, ଯୁଆଡ଼େ ଯୁଆଡ଼େ ଠକିବେ, ଶସ୍ତା କିଣିଲେ ଠକିବେ କ'ଣ ସସ୍ନେସ୍ ପଲ୍ୟୁଟେଡ୍। ତାପରେ ଧରାଗଲା, ତାହେଲେ କ'ଣ ଅଛି ଏଇ ଘୃତ ହେଉଛି ଅମୃତ, ଏ କଥାରେ ମୁଁ କହୁଥିଲି। ଏଇ ଅମୃତକୁ ଘୃତକୁ କେହି ସ୍ୱାଦ କରିପାରିବେନି କ୍ଷୀର ଥିଲା। ଦେବତାମାନଙ୍କର ଯେଉଁ ରସବର୍ଦ୍ଧନ ହୁଏ, ଦେବତାମାନଙ୍କୁ ଯେଉଁ ଭୋଜନ କରନ୍ତି, କିନ୍ତୁ ଆପଣ କେବେ ଦେବତାମାନଙ୍କୁ ଯଦି କ୍ଷୀର ବି ଦେବେ କେବେ ଆପଣ ଅମୃତ ବୋଲି ଜ୍ଞାନ କରନ୍ତୁ, ସେ କରିପାରିବେ କି ମଣିଷ ବି କରିପାରିବେ? କେହି କ୍ଷୀର ଭିତରୁ ଘିଅ ସ୍ୱାଦ ପାଇପାରିବେ? କିନ୍ତୁ ଘିଅଟା କ୍ଷୀର ଭିତରେ ଅଛି ନା ନାହିଁ, ସେ ସ୍ୱାଦଟା ଅଛି, କିନ୍ତୁ ପୃଥକ୍ ସ୍ୱାଦ କେହି ଆସ୍ୱାଦନ କରିପାରିବେନି। ଲହୁଣୀର, ଦହିର, ଘିଅର ସ୍ୱାଦ ଆମେ କେହି ଆସ୍ୱାଦନ କରିପାରିବାନି, କିନ୍ତୁ ଅଛି କେଉଁଥିରେ? ସେ ବସ୍ତୁରେ। ସେଭଳି ବେଦରେ ସବୁ ରସ ଅଛି, କିନ୍ତୁ ଫଳ ଆକାରରେ ଆସିଲା। ଘୃତ ଯେତେବେଳେ ହେଇଯାଉଛି ସେ ସ୍ୱାଦଟା କ୍ଷୀରରୁ ପୃଥକ୍ କେହିକି ସାର ଜିନିଷ ରୂପରେ ବାହାରୁଛି, ଭାଗବତ ସେୟା। ସେଥିପାଇଁ ଆମର ଗୁରୁଦେବ ସବୁବେଳେ ପଢ଼ନ୍ତି, ଚାରି ବେଦ ଦଧି ଭାଗ ବତନ ବନିତ, ଚାରି ବେଦ ଦଧି ଭାଗ ବତନ ବନିତ, ମଥିଲେ ନ ସୁଖ ଖାଇ ପ୍ରଶ୍ନ ପଚାରିବ, କେଉଁ ଧର୍ମକୁ ଛାଡ଼ିବାକୁ ପଡ଼ିବ? ସାଙ୍ଗେ ସାଙ୍ଗେ ଭାଗବତ ଆରମ୍ଭ ହେଲା, ଧର୍ମ ପ୍ରଜିତ କୈତ ପତ୍ର, ଯେତେ ପ୍ରକାର ଠକାମୀ ଧର୍ମ ଅଛି, ଧର୍ମ ଅର୍ଥ କାମ ମୁଖ୍ୟ ତାକୁ ଗୋଇଠା ମାରିବାକୁ ପଡ଼ିବ, ଏ ଭାଗବତ ଆରମ୍ଭ ହେଲା ସେଠୁ। ଧର୍ମ ନାହିଁ ପୁଣ୍ୟକର୍ମ କରିବିନି, ଅର୍ଥ ମୋର କିଛି ଆବଶ୍ୟକ ନାହିଁ, କିଛି କାମନା ନାହିଁ, ମୁକ୍ତି ବି ନାହିଁ, ମୁଁ ଚାହୁଁଛି କେବଳ ଭଗବାନଙ୍କର ଭକ୍ତି, ଭଗବାନଙ୍କ ଚରଣ କମଳ ସବଳ ରହି ତାଙ୍କୁ ସେବା କରିବି, କାରଣ ମୁକ୍ତି କାମ ଲୋକମାନେ ସ୍ୱାର୍ଥପର, ଏଇଟା ଗୋଟେ କାମନାରେ ଗଲା, ଭଗବାନଙ୍କୁ ସେବା ନ କରିକି ତାଙ୍କ ପାଖରୁ ଫଳ ନେଇକି ମୁଁ ଭୋଗ କରିବି ସୁଖ ରହିବି। ତେଣୁ ଭକ୍ତର ମୁକ୍ତି ସ୍ୱାଭାବିକ ମିଳିଯିବ, ସ୍ୱାଭାବିକ ବୈକୁଣ୍ଠ ଗଲେ ତ ମୁକ୍ତି, ପାଞ୍ଚଟା ମୁକ୍ତି ତାଙ୍କ ପାଖରେ ହିଁ ଅଛି। ତେଣୁ ସେ କଥା କହୁଛନ୍ତି ଏଇ ଚାରି ବେଦ କୁ ସର୍ବେ ପୁରୁଷାର୍ଥ ଭକ୍ତି ଭାଗବତ ହଏ, ସବୁ ପୁରୁଷାର୍ଥ ଭାଗବତରେ ଅଛନ୍ତି। ତେଣୁ ସେଥିପାଇଁ ସେ କହୁଛନ୍ତି ଗୀତା ଗୀତା ବେଦ ପଢ଼ିଲେ ବି ଯେଉଁଟା ନ ହେଲା ଭାଗବତରେ ଏଥିପାଇଁ ହବ। ଏବଂ ତୃତୀୟ ଉଦାହରଣ ଦେଉଛନ୍ତି ଇଖୁଣାମପି ମଧ୍ୟାନ୍ତ ସର୍କରା ବ୍ୟାପି ତିଷ୍ଠତି ପୃଥକ ଭୂତା ଚ ସାମିଷ୍ଟା ତଥା ଭାଗବତୀ କଥା। କାଳେ କିଏ ପ୍ରଶ୍ନ କରିବ କ'ଣ ବେଦର ତାନେ ପୁରା ନିରସ କି, କହିଲେ ହଁ ଯଦି କେହି ପୁରା ବେଦାନ୍ତ ବି ଦେବେ ସେ ଟିକେ ରସ ପାଇବ, କିନ୍ତୁ ପୁରା ପାଇବ ସେ ଉଦାହରଣ ଏଠି ଦେଲେ। ଯେମିତି ଆଖୁ ଆଖୁ ଆପଣ ପାଇଲେ ଟିକେ ମିଠା ଲାଗିବ, କିନ୍ତୁ ଫଳରେ ଗଛରୁ କ'ଣ ଟିକେ ମିଠା ଲାଗିବ, ଟିକେ ବିଲକୁଲ କିଛି ମିଠା ଲାଗିବନି, କିନ୍ତୁ ଆଖୁକୁ କେହି ଚୋବେଇକି ଇଖୁ କେହି ଚୋବେଇକି ମିଶ୍ରି ସ୍ୱାଦ ପାଇପାରିବେ, କି ବେଦାନ୍ତି ହେଲେ ବି ପ୍ରେମ ଭକ୍ତି ସେ ପାଇପାରିବେନି, ତାକୁ ଭଗବାନ କରୁଣା କରିକି ଏଠି ବାହାର କଲେ ଭାଗବତ ରୂପରେ। ତେଣୁ ତୁମେ ଗୋଟେ କାମ କର, ତୁମେ ଏଇ ଭାଗବତ ତୁମେ ଅନୁଷ୍ଠାନ କରିବାକୁ ପଡ଼ିବ, ଏ ଅଧ୍ୟାୟ ସରିଯିବେ ତାପରେ ଅଧ୍ୟାୟକୁ ମୁଁ ସଂକ୍ଷେପରେ କରି ତାପରେ ଅଧ୍ୟାୟକୁ ଯିବି, କାରଣ ସେ ଅଧ୍ୟାୟରେ କେବଳ ଭାଗବତର ମହିମା କୁହାଯାଇଛି। ଏ କହିଲେ ମୁଁ କେଉଁଠି ଭାଗବତ ଅନୁଷ୍ଠାନ କରିବି, ଆପଣଙ୍କ ଭଳିଆ ବକ୍ତା ଅଛନ୍ତି ମାନେ ଆପଣ କୁହନ୍ତୁ ଭାଗବତ ମୁଁ ଶୁଣିବି। କହିଲେ ବୃନ୍ଦାଦେବୀ ନା ବୃନ୍ଦାବନରେ ଭକ୍ତିଦେବୀ ଥାନ୍ତୁ, ଏଠି ଭାଗବତ ପଢ଼ାହେଲା ମାନେ ସେ ପଳେଇ ଆସିବେ, ସେ ଆସିବେ ତାଙ୍କ ପୁତ୍ରକୁ ଧରି। ନା କେଉଁଠି ଭାଗବତ ଅନୁଷ୍ଠାନ କରାଯିବ, ନା ଚାଲ ହରିଦ୍ୱାର, ହରିଦ୍ୱାରରେ ଆନନ୍ଦ ନାମକ ହରିଦ୍ୱାରରେ ଆନନ୍ଦ ନାମକ ତଟ ଅଛି, ଆଉ ସେଠି ପଶୁ ପକ୍ଷୀ ଅତି ସୁଶୋଭିତ ଶାନ୍ତ ସ୍ଥାନ, ଗଙ୍ଗା ବହୁଛନ୍ତି, ହରିଦ୍ୱାର ତାଙ୍କର ନାଁ, ହରିଙ୍କ ପାଖକୁ ଯିବା ପାଇଁ ସେ ଦ୍ୱାର ଗେଟ୍ ୱେ ଯାହା କୁହାଯାଏ, ଅଜାମ୍ବିଲ ସେଠୁ ଯାଇଥିଲେ, ଗଙ୍ଗା ଦ୍ୱାର ମୁପମେୟମ ମୁକ୍ତ ସର୍ବାନ ବନ୍ଧନ, ସବୁ ବନ୍ଧନ କାଟି ପାପି ଅଜାମ୍ବିଲ କେବଳ ଭଗବାନଙ୍କର ନାମ ଉଚ୍ଚାରଣ କରିକି, ପ୍ରଭୁଙ୍କର ନାମ ଉଚ୍ଚାରଣ କରି ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ ହରେ ରାମ ରେ ରାମ 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 ହରେ ହରେ। ବୋଲେ ସେ ହରିଦ୍ୱାରକୁ ଯାଆନ୍ତୁ, ହରିଦ୍ୱାର ବହୁତ ପବିତ୍ର ସ୍ଥାନ, ବହୁତ ପବିତ୍ର ସ୍ଥାନ, ଆଉ ଗଙ୍ଗା ଯାଉଛନ୍ତି, ଆଉ ସେଇଠି ଭାଗବତ କଥା ହବ ଚାଲିଲେ। ତାପରେ ଭାଗବତରେ କିଏ କିଏ ଶ୍ରବ ଶ୍ରୋତା ସବୁ ବର୍ଣ୍ଣନା କରୁଛନ୍, କହିଲେ ଦେଖ ଯେଉଁଠି ଭାଗବତ ହବ ବୈଷ୍ଣବର ଲକ୍ଷଣ ସେଠି ସେ କହିଲେ ଶ୍ରୀମଦ ଭାଗବତ ପିୟୁଷା ପାନାୟମ ରସ ଲମ୍ପଟ, ରସ ଲମ୍ପଟ ଅଛନ୍ତି, ଭାଗବତକୁ କିଏ ପିଇବି, ଭାଗବତକୁ ଶୁଣାଯାଏ ନା ପିଆଯାଏ, ପିଇବା ପାଇଁ କେଉଁଟା ଦରକାର, ମୁଖ ଦରକାର ନା, ବକ୍ତା ତାର ଏକୁଟିଆ କହୁଛି ନା ସିଏ ଟିକେ ପିଉଥିବ ନା ଜିଭକୁ ମଝିରେ ମଝିରେ ନେଇଯାଉଛି, ଶ୍ରୋତା କେମିତି ଜିଭଟାକୁ ଭିତରକୁ ନେବ, ପିଇବ କ'ଣ କିନ୍ତୁ ଦିଆଯାଉ ନା ନା କର୍ଣ୍ଣ ପିବତୀ କର୍ଣ୍ଣ ପୁଟିଏ ନ ପାନ କରିବେ, ଆପଣ ଦେଖିଛନ୍ତି ନା ଗୋଟେ ଗୋଟେ ଲୋକ ମୋବାଇଲରେ କଥା ହେଲା ଲୋକ କ'ଣ ପିଆଉଛି କି କଥାଟାକୁ, ଲୋକମାନେ କ'ଣ ଗାଉଁଲିରେ ବି ଅଛି ତୁ କଥାଟା ପିଲା ଭଳିଆ ଅନେଇଛୁ, ମାନେ କଥାଟା ପିଇବା ଏଠି କାହିଁ କୁହାଯାଉଛି ନା ତାର ଏତେ ଆସକ୍ତି ହେଇଯାଉଛି, ସେଥିରେ ପାନ କରୁଛି କି ଆନନ୍ଦ ପାଉଛି, କେଉଁମାନେ ଆସିବେ ନା ବୈଷ୍ଣବ ମାନେ, ବୈଷ୍ଣବର ଲକ୍ଷଣ ଯଦି କୁହାଯିବ ତାହେଲେ ସେ କଥା ରସ ଲମ୍ପଟ, ଯେମିତି କାମ ପୁରୁଷ କାମି ଲମ୍ପଟ, ସେ କାମ ଚର୍ଚ୍ଚ ଯେଉଁଠୁ ସେ ଧାଇଁବ, ବୈଷ୍ଣବର କହୁଛି କଥା ରସ ଲମ୍ପଟ, କେଉଁଠି କଥା ରସ ମିଳିଛି ମୁଁ ଧାଇଁବି, ଧାବନ୍ତ ଅପି ଆୟୁୟ ଆଜୁୟ ସର୍ବେ ପ୍ରଥମ ଚ ବୈଷ୍ଣବ, ପ୍ରଥମେ ଦେଖ ହରିଦ୍ୱାର ଯଦି କଥା ଆରମ୍ଭ ହବ ପ୍ରଥମେ ବୈଷ୍ଣବମାନେ ଆସିବେ, ଆସିଗଲେ ପ୍ରଥମ ବୈଷ୍ଣବ, ପ୍ରଥମ ବୈଷ୍ଣବ ନା ତ ବହୁତ ବୈଷ୍ଣବମାନେ କୋକମାନେ ଆସିଲେ, ଭୃଗୁ ଆସିଲେ, ନାରଦ ତ ସ୍ୱୟଂ ଅଛନ୍ତି, ଆଉ କ'ଣ କହିବା, ପରଶୁରାମ ବି ଯେଉଁ ଉଗ୍ର ତପସ୍ୟା କରନ୍ତି ସେଭଳି ଲୋକ ଆସି ପହଞ୍ଚିଗଲେ, ପରଶୁରାମ ଭଗବାନଙ୍କର ଅବତାର, କିନ୍ତୁ ଯେଉଁଠି ଯେଉଁଠି କଥା ବି ସେ ଯାଇକି ପହଞ୍ଚିବେ ସବୁବେଳେ, ସୋ ମୁନି ଋଷିମାନେ ସବୁ ଆସିକି ପହଞ୍ଚିଗଲେ ହରିଦ୍ୱାରରେ, ଶ୍ରୋତା ହେଲେ କିଏ ଦୀକ୍ଷିତ ହେଇକି ବସିଲେ, କିଏ ଦୀକ୍ଷିତ ମାନେ କଥାରେ ଦୀକ୍ଷିତ ହେଲେ ପ୍ରଶ୍ନ ଯେ ମୁଁ ଦୀକ୍ଷିତ ଅର୍ଥ ଦୀକ୍ଷା ଅର୍ଥ ଏଇ ଭାଗବତ ଦୀକ୍ଷିତ ଶବ୍ଦ ଅର୍ଥ ମୁଁ ସାତ ଦିନ ପାଇଁ ଭାଗବତ ଶ୍ରବଣ କରିବି ଏଇଟା ମୋର ଜୀବନର ବ୍ରତ ହେଇଗଲା ଆଉ ସଂକଳ୍ପ ନିଆଗଲା ଆଉ ଏଥିରେ ବହୁତ ନିୟମ ଅଛି ମୁଁ ସେ ନିୟମ ଗୁଡ଼ିକୁ କହୁନି ଯେଉଁ ସାତ ଦିନ ଭାଗବତ କରନ୍ତି ଯେଉଁମାନେ ସେମାନେ ନିୟମ କେହି ମାନୁ ହିଁ ନାହାନ୍ତି ପ୍ରଥମେ ତ ବୈଷ୍ଣବ ଲୋକ ହିଁ ଭାଗବତ ଶୁଣିବେ ଆଗେ ବୈଷ୍ଣବ ଦୀକ୍ଷା ନେବ ତାପରେ ଯାଇକି ତୁମେ ଭାଗବତ ଶୁଣିବ ସେଥିପାଇଁ ଯେଉଁମାନେ କର୍ମକାଣ୍ଡରେ କରନ୍ତି ସବୁ ଭାଗବତ ସପ୍ତାହ ସେ ମାରୁଡ଼ିମାନଙ୍କୁ ସବୁ ତିଳକ କରିଦେବେ ନିଷ୍ଠାରେ ତିଳକ କରିଦେବେ ତାଙ୍କୁ ଏଇଟା ଭଲ ଲାଗୁନଥିବ ସିଏ ଖାଲି ଉଠିଲା କେମିତି ପୋଛିବୁ ମିରରରୁ ସିଏ ଖାଲି ଚିନ୍ତା କରିବେ ଜଣ ତୁମ ଫଳ ମିଳିବନି ତାଙ୍କୁ ଅଡ଼ୁଆ ଲାଗୁଥିବ କରିବେ କ'ଣ ସେ ନିୟମ ଅଛି ବୈଷ୍ଣବ ମାନେ ହିଁ ଶ୍ରବଣ କରି ଯେଉଁମାନେ ସାତ ଦିନରେ ଚାହୁଁଛନ୍ତି ମୁକ୍ତି ପାଇବା ପାଇଁ ଆଟଲିଷ୍ଟ ତାଙ୍କ ପାଇଁ ସବୁ ନିୟମ ଅଛି ଗୋଟେ ଆହାର କରିବେ ମଳମୂତ୍ରକୁ କଣ୍ଟ୍ରୋଲ କରିବେ ବାରମ୍ବାର ଉଠିକି ଯିବେ କଥାର ରସଭଙ୍ଗ ହବ ବହୁତ ନିୟମ ଅଛି ସବୁ ନିୟମ କହିବେ ଏ ଅଧ୍ୟାୟରେ ସବୁ ଅଛନ୍ତି ଆପଣମାନେ ପଢ଼ି ନେଇପାରନ୍ତି ଭୃଗ ବୈଶିଷ୍ଟ ଚମନ ଚବନ ବ୍ୟାସ ବି ଆସିଥିଲେ ପରାଶର ଆସିଥିଲେ ସବୁ ଆସିକି ପହଞ୍ଚିଗଲେ ଭଗବାନ ପରଶୁରାମ ବି ଆସିକି ପହଞ୍ଚିଗଲେ କାହିଁକିନା ଚତୁର୍ସନ କଥା କହି କଥା ରସ କାହା ପାଖରୁ ମିଳିବ ସେ ଦେଖ ଆଚାର୍ଯ୍ୟମାନଙ୍କର ଏଇ ମହତ୍ପୁରୁଷମାନଙ୍କର ଗୋଟେ ଲକ୍ଷଣ କିଏ ରସିକ ସେଠି ଆଉ ଦେଖିବେନି ଜୁନିୟର ଆଉ ସିନିୟର ରସିକ କିଏ ବ୍ୟାସଦେବ ଆସୁଛନ୍ତି ଶୁଣିବା ପାଇଁ ଭଗବାନ ପରଶୁରାମ କାରଣ ଇଏ ଆମେ ଶୁଣୁଥିଲେ ନା ଇଏ ଅମଳାଶୟ ସାଧୁ ଆଉ ଭଗବାନ ନିଜେ କହୁଛନ୍ତି ତତ୍କର୍ମତେ ଅଭିଧା ଆସିଛନ୍ତି ସାଧବ ସାଧୁ ଭୂଷଣ ଚତୁର୍ସନକ କ'ଣ ନା ସାଧୁ ଭୂଷଣ ବ୍ରହ୍ମାଙ୍କର ପୋଡ଼ି ସେ ଭଗବାନଙ୍କର ପୁତ୍ର ଆଉ ଏତେ ସଂସାର ତାଙ୍କର ବୈରାଗ୍ୟ ବାବା କହୁଛନ୍ତି ତୁମେ ସଂସାର କରିବୁ ନା ଆମେ ସଂସାର ପ୍ରବେଶ କରିବୁନୁ କାରଣ ସଂସାର ପ୍ରବେଶ କରିଗଲେ ଆମ ହରିଭକ୍ତିରେ ବାଧକ ହେଇଯିବ ଆଜି ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଉଲଗ୍ନ ହେଇକି ଦିଗବସନା ହେଇକି ରସଲମ୍ବଟ କଥା ମାତ୍ରିକ ଜୀବିତା କେବଳ ବୁଲୁଛନ୍ତି କେଉଁଠି କଥା ମିଳିବ ଭଗବାନଙ୍କ କଥା ଅଛନ୍ତି ଆଜ୍ଞା ବେଳେ ବେଳେ ବୁଝେଇବାକୁ ପଡ଼ୁଛି ବାହାର ଭକ୍ତମାନେ ଅଛନ୍ତି ବୋଲି ସେଥିପାଇଁ ବାହାର କଥା ଆଡ଼କୁ ଯାଉଛି କାରଣ ଯେଉଁଠି ଭକ୍ତ ଆଉ ବାହାର ଲୋକ ରହିବେ ସେଠି କଥା କହିବା ବହୁତ କଷ୍ଟ ଉଭୟଙ୍କୁ ବାଲାନ୍ସ କରିକି ଯିବାକୁ ପଡ଼ିବ ଗୋଟେ ବୁଢ଼ୀ ମା ଅଛନ୍ତି ମୁଁ ଆପଣଙ୍କୁ କହୁଛି ସେ ଶ୍ୟାମାନନ୍ଦ ସମ୍ପ୍ରଦାୟରେ ଦୀକ୍ଷିତ ଯେତେବେଳେ ଉତ୍ତର ବାଲେଶ୍ୱର ଆମେ ଯାଉ ସେ ବୁଢ଼ୀ ମାଙ୍କୁ ଦେଖିଲେ ଆପଣ ଦୟା ଲାଗିବ କେବଳ ହାଡ଼ ଦୁଇ ଖଣ୍ଡ ଅଛି ଧଳା ଶାଢ଼ୀ ପିନ୍ଧି ବିଧବା ମା ଜଣେ ଦଶ କିଲୋମିଟର ଦୂରର କଥା ହେଲେ ବି ସେ କେଉଁଠି ଯାଇକି କହିବ ବାବା ମୁଁ ସେ କଥାକୁ ଯିବି ମା ତୁମେ ସେଠି ଯାଇ ରହିବ କେଉଁଠି କହିଲେ ମୁଁ ଯାଇକି ଯାହା ଘରେ ହେଲେ ରହିଯିବି ଆଉ ସେ ଯିବେ ସେ ଗାଁର ଯେଉଁଠି ଯେଉଁ ଲୋକକୁ ହେଲେ କହିକି ରହିଯିବେ ଆମେ ତ ସବୁବେଳେ ଶୁଣିପାରୁନୁ ଆମ ଜୀବନରେ ଆଉ କ'ଣ ଅଛି କଥା ଆମର ଦରକାର ମୁଁ ଆସୁଛନ୍ତି ଯିବି ସେ ଚାଲି ଚାଲିକା ବିଲରେ ପଳେଇବେ ଛଅ କିଲୋମିଟର ଦୂର ଗୋଟେ ଜାଗାରେ କଥା ହୁଏ ସେ ବିଲରେ ଚାଲିକି ପଳେଇବ କହ ବାବା ମୁଁ ଆସିଥିଲି ଆଉ କଥା ଟିକେ ଶୁଣିବା ପାଇଁ ଆଉ ମୋର ବରଣ ହେଇଯିବ କଥା ଶୁଣିପାରିବି ମୁଁ ଆସୁଛନ୍ତି ଯିବାରି ସେ ଗାଁର ଭକ୍ତମାନେ ଥିବେ ଆସନ୍ତିନି ଇଏ ଚାଲି ଆସ ମାନେ ମାଆର କଥାର ପ୍ରତି ଶ୍ରଦ୍ଧା ଅଛି ସେମାନଙ୍କ ସମ୍ପ୍ରଦାୟରେ ଦେଖିଦେଇଛନ୍ତି କଥା ପ୍ରତି ଶ୍ରଦ୍ଧା ମାନେ ଗୋଟେ ବହୁ ବଡ଼ ଭାଗ୍ୟ ଶ୍ରବଣ ପଠନ ପ୍ରଭୁଙ୍କର କଥା କାରଣ କଥାର ଶ୍ରବଣରେ ବେଶୀ ଆବେଶ ରହିବ ପଠନ ଠାରୁ ଶ୍ରବଣ ବେଶୀ ଆବେଶ ରହିବ ତେଣୁ ଇଏ ରସଲମ୍ପଟ ଯେହେତୁ ବୈଷ୍ଣବମାନେ ଧାଇଁଲେ ସବୁ ଚତୁର୍ସନଙ୍କ ନିକଟକୁ ଏବଂ କୁମାର ଏଇ ଅଧ୍ୟାୟରେ ଚତୁର୍କୁମାର କେବଳ ଭାଗବତର ମହିମା କହିଛନ୍ତି ଭାଗବତର କେବଳ ମହିମା କହିଛନ୍ତି ସେଥିରେ ଆସିକି ପହଞ୍ଚିଗଲେ ଆପଣ ପ୍ରଶ୍ନ କରି ତାହେଲେ ଭାଗବତ କେଉଁ ଭାଗବତ କହିଛନ୍ତି ନା ଭାଗବତ ଯେତେବେଳେ କୁହାଯାଇଛି ସେତେବେଳେ ବୁଝିବାକୁ ପଡ଼ିବ ଜନ୍ମଦସ୍ୟ ଯତ ଅନୟାତ ଆରମ୍ଭ ସରିବ କେତେବେଳେ କେଉଁଠି ନାମ ସଂକୀର୍ତ୍ତନ ଦସ୍ୟ ଆମେ କି ଭାବିବା ଉଚିତ ନୁହେଁ ଶୁକ ସନକ ସମ୍ବାଦ ଶୁକ ପରିକୀତ ସମ୍ବାଦ ଅଲଗା ଶୁଦ୍ଧ ସୌନକ ସମ୍ବାଦ ଅଲଗା ନାହିଁ ବିଶ୍ୱନାଥ ଚୋପାଠାକୁ ଟିକାର ରଚନା କରିଛନ୍ତି ସମ୍ପୂର୍ଣ୍ଣ 18,000 ଶ୍ଳୋକ ଯିଏ ଯେତେବେଳେ କହିଛନ୍ତି ସମସ୍ତେ କହିଛନ୍ତି ତେଣୁ ସୌନ କେତେବେଳେ ତାଙ୍କ ଚରିତ୍ର କହିଛନ୍ତି ସେ ନିଜେ ବି କହିଦେଇଛନ୍ତି କାରଣ ସେମାନେ ବ୍ୟାସଦେବ ଯେତେବେଳେ ନିଜ ଚରିତ୍ର କହୁଛନ୍ତି ଏ ନିଜ ଚରିତ୍ର ଲେଖୁଛନ୍ତି ମୁଁ ନାରଦମାନେ କେମିତି ଭେଟିଲି ସେଟା ସେ ଧ୍ୟାନରୁ ଲେଖୁଛନ୍ତି ନା ଭାଗବତ ନିତ୍ୟ ଶାସ୍ତ୍ର 18,000 ଶ୍ଳୋକ ନିତ୍ୟ ତେଣୁ ସମସ୍ତେ ଧ୍ୟାନାବେଶରେ ଭାଗବତ କୁହାଯାଏ ଆମର କ'ଣ ଆମ ଶରୀର ଜ୍ଞାନ ଅଛି ତ ଆମେ ଏତେ ମହାନ୍ତ ମହାନ୍ତ ମହାଜନ ନୁହେଁ ବା ଭଗବାନ ଆମେ କହିଲା ବେଳେ ସ୍ଥାନ କାଳ ପାତ୍ର କିଏ ଢୋଳେ ପଇଲା କିଏ କ'ଣ କଲା କିଏ କ'ଣ କଲା କିଏ କ'ଣ ଆଜି କହିଦେଇଛି ସେ ବିଚାର ଟିକେ ଆସୁଛି ଆଜି ପ୍ରଭୁ ଏହା କହିଦେଲେ ସେମାନେ ଭାଗବତ ଭାଗବତକୁ ଧ୍ୟାନ ନେତ୍ରରେ କୁହନ୍ତି ରସଲମ୍ପଟ ପୁରା ଧ୍ୟାନ ଶିବଜୀଙ୍କୁ ଦେଖିଲେ ନାମ କରିବାର ତାଙ୍କର ଭଙ୍ଗୀ ଦେଖନ୍ତୁ ଯେଉଁଠି ଶିବଜୀଙ୍କର ଫଟୋ ଅଛି ପ୍ରପଞ୍ଚାତୀତ ଅବସ୍ଥା ଭାଗବତ ପ୍ରପଞ୍ଚାତୀତ ଅବସ୍ଥାରେ ଆସ୍ୱାଦନ କରାଯିବ କହିବୁ ଆସ୍ୱାଦନ କରିବେ ତେଣୁ ସେମାନେ ସବୁବେଳେ ଏଇ ପୂର୍ଣ୍ଣ ଭାଗବତ ହିଁ କହିଛନ୍ତି, କିନ୍ତୁ ତା ଭିତରେ ଭାଗବତ ମହିମା କହିଲେ, ଦୁଇଟି ମା ଭାଗବତ ମହିମା ମୁଁ କହିକି ଆଗକୁ ଯିବି। ତାବତ୍ ସଂସାର ଚକ୍ରେ ଅସ୍ମିନ୍ ଭ୍ରମତି ଅଜ୍ଞାନ ତପମାନ ଯାବତ୍ କର୍ଣ୍ଣାଗତା ନାସ୍ତି ସୁଖ ଶାସ୍ତ୍ର କଥା କ୍ଷଣ। ଯାହାର ଗୋଟେ କ୍ଷଣ ପାଇଁ ସୁଖ ଶାସ୍ତ୍ରଙ୍କର କଥା ଭାଗବତ କର୍ଣ୍ଣରେ ପଡ଼ିନି, ସିଏ ସଂସାର ଚକ୍ରରେ ଭ୍ରମଣ କରିବ, ଅଜ୍ଞାନରେ ବୁଲୁଛି ବୋଲି ବୁଝିବାକୁ ପଡ଼ିବ। ଏବଂ ବହୁତ ସୁନ୍ଦର ଶ୍ଳୋକ ଗୋଟେ କହିଲେ, କିଂ ଶ୍ରୁତେ ବହୁବି ଶାସ୍ତ୍ରେ ପୁରାଣ ହିଁ ଭ୍ରମାବହେ। ବହୁ ଶାସ୍ତ୍ର ପଢ଼ିବା କିଛି ଆବଶ୍ୟକ ନାହିଁ, କେହି କହିବେ ପୁରାଣ ପଢ଼ିବେ କି ନା, ପୁରାଣରେ ପଡ଼ିଲେ ଭ୍ରମରେ ପଡ଼ିବ। ଶିବ ପୁରାଣ ଗୋଟେ ସିରିଏଲ ବାହାରିଥିଲା, ଲୋକମାନେ ଆମକୁ ଯେଉଁଠି ଗଲୁ ପ୍ରବଚନ ସେ କଥା ପଚାରେ, କ'ଣ ଶିବଜୀଙ୍କର ପୁରାଣରେ କ'ଣ ଏମିତି ଅଛି, ସେ ରାମ ଯାଇକି ତାଙ୍କ ପାଖରେ ପହଞ୍ଚନ୍ତି, କୃଷ୍ଣ ଯାଇକି ତାଙ୍କ ପାଖରେ, ପୁରାଣମାନଙ୍କରେ। କାରଣ ଭାଗବତ ଠାରୁ ହିଁ ଚକ୍ରବର୍ତ୍ତୀ କହିଲେ ସବୁଠାରୁ ପୁରାଣ ହେଉଛି ଆହୁରି କରୁଣା ଆମେ ବୈଦିକ ଶାସ୍ତ୍ରରେ। କାହିଁକି ନା, ଯିଏ ତମ ଗୁଣର ଭକ୍ତ, ଯିଏ ରଜଗୁଣର ଭକ୍ତ, ଯିଏ ସତ୍ୟଗୁଣର ଭକ୍ତ, ତିନି ପ୍ରକାର ଭକ୍ତଙ୍କ ପାଇଁ ଏବଂ ଭାଗବତ ଶୁଦ୍ଧ ସତ୍ୟ ଭକ୍ତ, ଚାରି ପ୍ରକାର ଭକ୍ତଙ୍କ ପାଇଁ ଭଗବାନ ସମସ୍ତଙ୍କର କଲ୍ୟାଣ କରିବେ ନା। ଯାହାଙ୍କର ଶିବଜୀଙ୍କ ପ୍ରତି ନିଷ୍ଠା ଅଛି, ସିଏ ବିଷ୍ଣୁଙ୍କ ପ୍ରତି ନିଷ୍ଠା ଆଣିପାରିବେନି, ତେଣୁ ଭଗବାନ କ'ଣ କରିବେ ନା, ତାଙ୍କ ପ୍ରତି ନିଷ୍ଠାଟା ବଢ଼ାଇବା ପାଇଁ ପୁରାଣରେ ଶିବଜୀଙ୍କର ମହିମାକୁ ଦିଆଗଲା। ଭଗବାନ ତାଙ୍କୁ ଶିବଜୀଙ୍କୁ, ଆପଣ ଶିବ ଯାହାଙ୍କର ଭକ୍ତ ହେଲେ, ଯଦି ନୈଷ୍ଠିକ ଭକ୍ତ ହେବେ, ଏସବୁ ଅଭିମାନୀ ଭକ୍ତ କଳିଯୁଗରେ, ସେଥିପାଇଁ ତାଙ୍କର ବିଷ୍ଣୁଙ୍କ କତି ପହଞ୍ଚି ପାରୁନାହିଁ। ଜଣେ ଯେଉଁଥିର ନୈଷ୍ଠିକ ଭକ୍ତ ହେଇଯିବ, ସେ ବିଷ୍ଣୁଙ୍କ କତିରେ ଅଲ୍ଟିମେଟ୍ରେ ପହଞ୍ଚିବ। ପରୀକ୍ଷା କରିବେ ଆପଣ, ଆପଣ ଶିବଜୀଙ୍କର ନୈଷ୍ଠିକ ଏକାନ୍ତିକ ଭକ୍ତ ହୁଅନ୍ତୁ, ଆପଣ ଶିବଜୀଙ୍କୁ ଦେଖା କଲେ ଶିବଜୀ କହିବେ ନା ମୋ ପ୍ରଭୁ ପାଖକୁ ଯା, ଇଏ କି ନୈଷ୍ଠିକ, ଏସବୁ ଅହଙ୍କାରୀ, ମୁଁ ଜଗନ୍ନାଥଙ୍କୁ ପୂଜା କରୁଛି, ମୁଁ କୃଷ୍ଣ କିଏ, ମୁଁ ସେ କହୁଛି ମୁଁ କାଳୀଙ୍କୁ ପୂଜା କରୁଛି, ମା ଠାରୁ ବଡ଼ କିଏ ନା। ଆରେ ତୁମେ ସେ ଜଗନ୍ନାଥଙ୍କ ପାଖକୁ ଗଲେ, ତାଙ୍କ ପାଖରେ ପହଞ୍ଚି ଗଲା ପରେ ଦେଖିବ ହାତ ନାହିଁ, ଏମିତି କ'ଣ ଠିଆ ହେଇଛନ୍ତି, ସେ ସବୁ ଦେଖିଲା ବଇଁସି ବୁଝୁଥିବ, ସେ ସେଇ କୃଷ୍ଣ କାଳୀକି ଯିଏ ପୂଜା କରୁ, ଦୁର୍ଗାକୁ ଯିଏ ପୂଜା କରୁ, କିନ୍ତୁ ନୈଷ୍ଠିକ ଭାବରେ ତାଙ୍କୁ ପୂଜା କଲେ, ତାଙ୍କୁ ଦର୍ଶନ କରିପାରିଲେ, ସେ ତାଙ୍କ ପ୍ରଭୁ ପାଖକୁ ପଠେଇଦେବେ। ବହୁ ପ୍ରମାଣ ଅଛି, ଏଥିରେ କିଛି ବିଚଳିତ ହେବାର ନାହିଁ, କିନ୍ତୁ କେହି ନୈଷ୍ଠିକ ଭୋଜନ କରୁନାହାନ୍ତି। ଇଏ ଆମର ଗାଉଁଲି କଥା, ଆମର ସେ ପ୍ରଭୁ ଅଛନ୍ତି, ସେ ଆଜିକାଲି ଆଉ ମନ୍ଦିରକୁ ଆସୁନାହାନ୍ତି, ସେ ଗୁରୁଦେବ ଶିଷ୍ୟ ଆମର ଅଛନ୍ତି, କ'ଣ ତାଙ୍କର ଏଇ ସୁବଳ ସଖାହାର ଗାଁ, ତାଙ୍କର ଗାଁ ପ୍ରବଚନ ଯାଏ ଗୁରୁଦେବ ସେ ପେଣ୍ଡଲକୁ ଯାଇଛନ୍ତି, ଭକ୍ତ ବିଗ୍ରହ ଏ ବହୁତ କଷ୍ଟ ପାଆନ୍ତି, ତ ଚାରି ପାଞ୍ଚ ଭାଇ ଟିକେ କଷ୍ଟ ପାଇଲେ, କହିଲେ ମୁଁ ଶିବଜୀଙ୍କ କତିରେ, ସେଠି ଅଛନ୍ତି ଶିବଜୀ, ଶିବଜୀ ବର ମହିମାମୟ ଶିବଜୀ, ଜଙ୍ଗଲକୁ ଯାଇଥିଲେ କାଠ ଆଣିବା ପାଇଁ, ସେ ପଥର ଏଇଟା ଗୋଟେ ପଥର ଖଣ୍ଡରେ, ସେ କାଠ ଆଣୁଛନ୍ତି, କାଠ ପଛରେ ଗୋଟେ ପଥର ଘୁଷୁରି ଘୁଷୁରିକି ଆସୁଛି, ଇଏ ଜାଣିନାହାନ୍ତି, ତାଙ୍କର ଗୋଡ଼େଇ ବଳଦ ସବୁ ଗୋଡ଼େଇକି ଆଣୁଛନ୍ତି, କାଠ ପଛରେ ସେ ପଥର ଲାଗିଛନ୍ତି, ସେ ଆସିକି ସେ ଜାଗାରେ ରହିଲେ, କହିଲେ ଏ କାଠ, ଏମାନେ ଦେଖିଲେ କାଠ ପଛରେ କ'ଣ ଗୋଟେ ପଥର ଆସୁଛି, ବନ୍ଧା ହେଇନି, ଜଙ୍ଗଲ ଲୋକ ତ ସେମାନେ ସବୁ ଆଣୁଛନ୍ତି, ବହୁତ ଦୂର 10 କିଲୋମିଟର ଦୂର ଆସିକି ରହିଗଲେ, କହିଲେ ମୁଁ ଏଇଠି ରହିବି, ମୋତେ ପ୍ରତିଷ୍ଠା କର, ଇଏ ଯାଇକି ସେଠି ପଡ଼ିଲେ, ଶିବଜୀ ତାଙ୍କୁ କ'ଣ କହିଲେ, ଖାଇଲେ ନାହିଁ ପିଇଲେ ନାହିଁ, ଏଇଟା କ'ଣ କୁହନ୍ତି, ଅଧିଆ, କିଛି ପାଣି ପିଇଲିନି, କାରଣ ଶିବ ଚରଣାମୃତ ଯାହା ଦେବେ ସେ ପାଇବେ, ତାଙ୍କୁ ଡାଇରେକ୍ଟ ଆଦେଶ ମିଳିଲା, ଦେଖ ତୁମେ କୃଷ୍ଣଙ୍କର ପୂଜା କର, କୃଷ୍ଣ ଭକ୍ତ, ଏ 2-3 ଜଣ ଆମର ପାଇଛନ୍ତି ସେଇ ଠାକୁରଙ୍କ ପାଖକୁ, ଶିବଜୀଙ୍କ ପାଖକୁ, ସେ ଚାହୁଁଥିଲେ ଶିବଜୀଙ୍କୁ ତ ବର ଆଣିବି, ଶିବଜୀ ଆସିଲା, ଆସି ବାଢ଼ିଲେ, ଉଠ ଉଠ, କ'ଣ ଦୁଆର ମୋର ଶୋଇଛୁ, ଉଠ, ସେଠି ମୁଁ ଦେଖିଲି, ମୋତେ କହିଲେ ଉଠ, ଯା କୃଷ୍ଣଙ୍କୁ ଭଜନ କରିବି, ଯା ତୋତେ ଗୁରୁ ମିଳିବେ, ଯା ବୈଷ୍ଣବ ଗୁରୁ ମିଳିବେ, ସେତେବେଳେ ଦେଖିଲୁ, ତାପରେ ଗୁରୁଦେବ ଯାଇକି ଏମାନେ ଡାକିକି ନେଇଛନ୍ତି, ସେଠି ଯେଉଁ ବଡ଼ ବଡ଼ ନେତା ମାନେ ଥିଲେ, ସେ ଆସିଥିଲେ ଏଥର ମୋ ପାଖକୁ, କହିଲେ ଆଜ୍ଞା ଆମେ ପ୍ରଥମେ ଆପଣଙ୍କର ଗୁରୁଦେବ ଗୌରବନ୍ଦ ସ୍ୱାମୀ ମହାରାଜଙ୍କୁ ଆମେ ଡାକିଥିଲୁ, ସେ ଆସିଥିଲେ, ସେ ଲୋକ ଆସିଥିଲେ ଏଥର ଆମ ଦେଖା କରିବା, ଇଏ କଥା ସରିଲା ବେଳକୁ ଦେଖିଲା ଗୁରୁଦେବ ଯାଇ ଢୁକେ, ସେ ବୁଝିଲେ ଶିବଜୀଙ୍କର କେହି ନୈଷ୍ଠିକ ଭାବରେ ଭଗବାନଙ୍କର ଦେବାଦେବୀଙ୍କର ପୂଜା କଲେ ବି ସେ କୃଷ୍ଣଙ୍କୁ ପାଇଯିବ, କିନ୍ତୁ ନୈଷ୍ଠିକ ଭାବରେ ପୂଜା କରୁଛି କିଏ, ଏ ତ ଅଭିମାନ ଆସିଗଲା, ଅପରାଧ କରି ବସିଲେଣି, ଭଗବାନ ଶିବଜୀ ଯାହାକୁ ଡାକୁଛନ୍ତି ଆମେ ତାଙ୍କ ନିକଟରେ ଅପରାଧ କରୁଛେ, ସେଥିପାଇଁ ଫଳ ମିଳୁନି। କିଂ ଶ୍ରୁତେ ବହୁବି ଶାସ୍ତ୍ରେ ପୁରାଣ ହିଁ ଭ୍ରମାବହେ, ଏଇ କଥାରେ ମୁଁ କହୁଥିଲି, ପୁରାଣ ହେଉଛି ଭ୍ରମ, ମାନେ ବୁଝିପାରିବେନି, ଆଉ ଶିବଜୀଙ୍କୁ ବଡ଼ କରିଦିଆଲାଣି କେଉଁଠି, କେଉଁଠି ବ୍ରହ୍ମାଜୀଙ୍କୁ ବଡ଼ କରିଦିଆ, କେଉଁଠି ଦେବୀ ପୁରାଣ ଅଛି ସେଠି କ'ଣ ଦେବୀଙ୍କୁ ବଡ଼ କରିଦିଆ, କୁଆଡ଼େ କ'ଣ କୁହାଯାଇଛି, ଲୋକ ଭ୍ରମରେ ପଡ଼ିବ। ଆଉ ଏକମ୍ ଭାଗବତ ଶାସ୍ତ୍ର ମୁକ୍ତି ଦାନ ନା ଗର୍ଜତି, କେବଳ ଗୋଟିଏ ଭାଗବତ ଶାସ୍ତ୍ର ଯିଏ ପଢ଼ିବ ମୁକ୍ତି ଦେବା ପାଇଁ ଯଥେଷ୍ଟ, ଅଧ୍ୟୟନ କରିବ, ଶ୍ରବଣ କରିବ, ମନନ କରିବ, ମାନେ ମହତ ବୁଦ୍ଧିରେ ଶ୍ରୋତାର ପୁଣି ଲକ୍ଷଣ ଅଛି, କେମିତିକା ଶ୍ରୋତା ସିଏ ପିୟୁଷ ରସଲମ୍ପଟ ହେବା ଦରକାର। ଆଉ ପ୍ରଥମ ବସିବା ପୂର୍ବରୁ ଗୋଟିଏ, ଏଇଥିରେ ହିଁ ମୋର କଲ୍ୟାଣ ହେବ, ଭାଗବତ ଶ୍ରବଣ କଲେ ହିଁ ମୋର ଜୀବନର ପରିବର୍ତ୍ତନ ହେବ, ଏଇ ବୁଦ୍ଧି ଯଦି ନାହିଁ ଭାଗବତର କରୁଣା ମିଳିବ। ଯେଉଁ କର୍ମ କରିକି ଆଜି ଦିନମାନ ଆସିଲେ ସେ ଇମ୍ପ୍ରେସନଟା ମାଇଣ୍ଡ ଭିତରେ ଅଛି, ଏଇଠି ଆସି ପହଞ୍ଚିଲେ ସେଇଟା ଲାଗିବ, ବସିଥାନ୍ତୁ ଏଇଠି ଅନେଇଥାନ୍ତୁ, କଥା ବାଜିଥାଉ କାନରେ, କାନ ତ ଭିତରୁ ଢୁକିବନି ଆଉ ଯିବନି ଆବେଶରେ। ଭାଗବତ ପ୍ରତି ମହତ୍ତ୍ୱ ଦିଆ ପ୍ରଭୁ ମୋତେ ଟିକେ ଶୁଣିବା ପାଇଁ ସୁଯୋଗ ଦିଅନ୍ତୁ, ମୋର ଏଥିରେ କଲ୍ୟାଣ ହବ, ଆପଣ ମୋତେ କରୁଣା ନ କଲେ କେମିତି ହବ। ଆସିବ ସିଏ ଆମ ପ୍ରବଚନ ହସାନ୍ତି କହିକି ଏଇଟା ସେ ବୃନ୍ଦାବନରେ ଶୁଣିଛି, ଆଉ ବହିରେ ବି ପଢ଼ିଥିଲି, ସେ ଗୋଟେ ବିଜନେସ୍ ମ୍ୟାନ୍ ଥାଏ, ଲୁଗା ଦୋକାନ କରିଛି, ମାରୱାଡ଼ି ଲୁଗା ଦୋକାନ କରିଛି, ସେଦିନ ତାକୁ କପଡ଼ା ବିକେ, ସେ ଭାଗବତ ପ୍ରବଚନ ଆଗେ ଆସିବ, ଆଗେ ବସିବ, ସେ ତଳେ ତ ବସୁ ଆସନ ପସନ୍ଦ ନଥାଏ, ତଳେ ବସନ୍ତି ଖଣ୍ଡେ ଦେଇଦିଅନ୍ତି ଆସନ, ସିଏ ଲାଗିକି ବସିବ, ପୁରା କହିବ ପାଖରେ ବସିବ, ପାଖରେ ବସିବ କିନ୍ତୁ ଘୁଙ୍ଗୁଡ଼ି ମାରିବ, ଲୋକମାନେ ବିରକ୍ତ ହୁଅନ୍ତି, ତୁ ଆଗରେ କାହିଁକି ବସୁଛନ୍ତି, ଶୋଇବାର ତ ପଛରେ ବସ, ସେ ମାରିବନି କାହାକୁ, ତା ଆଗରେ ବସି ନବା ଘୁଙ୍ଗୁଡ଼ି ଲଗେଇ ଇଏ ପ୍ରବଚନ ଚଲେ ଇଏ ପ୍ରବଚନ। ସେଦିନ ତାର ଝଗଡ଼ା ହେଇଛି ନା, ଯୁକ୍ତର୍କ ହେଇଛି, ଯେଉଁ କଷ୍ଟମରଟା ଆସିଛି ସିଏ କହୁଛି ତୁ ନ, ଆଗରୁ ସବୁ ଗଜନ ଥିଲା କି ଲୁଗା ଦୋକାନ, କହିଲେ ମୁଁ 100 ଟଙ୍କାରେ 10 ଗଜ ମୋତେ ଦେ, କିଏ କହୁଛି କିଣିବା ଲୋକ, ଇଏ କହୁଛି ନା 9 ଗଜ ମୁଁ ଦେବି, ଏଇ 9 ଗଜ 10 ଗଜ ଭିତରେ ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ ଲାଗିଛି, ଇଏ ବାହାରିକି ପଳେଇ ଆସିଛି, ପୁଅଟା କହିଲା ପୁଅ ତୁ ବସ୍, କଷ୍ଟମର ସେଇଠି ଅଛି, ହେଲା ସେଇ ଚିନ୍ତା କରିଲା ପୁଅ 10 ଗଜ ବିକିଲା କି ନାହିଁ, 10 ଗଜରେ ଦେଲା କି 9 ଗଜରେ ଦେଲା, ହା ବଡ଼ ଉଡ଼ୁଆ ପୁଅଟାକୁ ଛାଡ଼ି ଦିଆ, ଆସିଲା ବସିଲା ଘୁଙ୍ଗୁଡ଼ି ମାରିଲା, ଘୁଙ୍ଗୁଡ଼ି ମାରିକି ତାର କିଛି ସମୟ ପରେ ସେ ଚିନ୍ତାଟା ଅଛି, ଆଉ ଚିନ୍ତାଟା ଅଛି, ତାର କହିଲା 9 ଗଜ ନୁହେଁ କି 10 ଗଜ ନୁହେଁ, ଠିକ୍ ଅଛି 9.5 ଗଜ ଦେବୁ, ନେ କପଡ଼ା ନେ, ଚିରିଲା କ'ଣ ଚିରିଲା ବୋଲି ହାତରେ ବାଜିଗଲା କା ଦେହରେ, ନୂଆ କପଡ଼ାଟା ଦେଇଛନ୍ତି ପ୍ରବଚକୁ, କପଡ଼ା ଆଉ ଚିରି ଫୋପାଡ଼ିଲା, ତା କପଡ଼ା ଛତୁ ଛତୁ ହାତ ବୁଲେଇ ଦେଲାବେଳେ ବାଜିଗଲା ତାର ପ୍ରବଚକ ଦେହରେ, ସେ କପଡ଼ା ଆଉ ଚିରି ଫୋପାଡ଼ ଲୁକିଲେ, କ'ଣ ହେଲା କ'ଣ ହେଲା, କାଇଁ କପଡ଼ା ଚିରିଲାଣି ପ୍ରବଚକରେ, ଉଠ ଉଠ, ପଚାରିଲି କ'ଣ ହେଲା ନା ଭାଇ, ଏମିତି ଆଉ ବୁଲେଇ ଗଲା, ଆଉ ଆଗରେ ବସିବିନି ନା କ'ଣ, ମୋର ଦୋକାନ କଥା ମନେ ପଡ଼ିବ, ଏମିତି ଆଜି କପଡ଼ା ବିକିବା କଥା, ଭାବନାଟା ରହୁଛି ନା, ମନଟା କ'ଣ କିଏ ଉଡ଼େଇଦେବ ନା କ'ଣ, ନା ମନ ଭିତରେ ଉଡ଼ୁଛି, ଭାବନାଟା ଚାଲିଯିବ, କିନ୍ତୁ ମହତ୍ ବୁଦ୍ଧି କରିକି ସବୁବେଳେ ନାମ କଲାବେଳେ ବି ସେୟା, ସେଥିପାଇଁ କୁହାଯାଇଛି ନାମ କରିବା ସମୟରେ ଅପ୍ରାକୃତ ବସ୍ତୁଙ୍କ ପାଖରେ ପହଞ୍ଚି ବସିବ, ବିଗ୍ରହଙ୍କର ଫଟୋ ନ ମନ୍ଦିର ନ ତୁଳସୀ, କାରଣ ମନ ନହେଲେ ହେବନି, ଚାଲା ବୁଲା କରି ଗପସପ କରିକି ନାମ କଲେ ନାମର ଭାବନା ଅନ୍ତର ଭିତରେ ପ୍ରବେଶ କରିବ, କାରଣ ମନକୁ ବୁଲେଇବାଟା ଆମେ ଜାଣୁଥିବା ମନଟା ପଳେଇଯାଉଛି, ମୋର ରୁଚି ଲାଗୁନି, ପୁଣି ବି କଣ୍ଟ୍ରୋଲ କରିପାରୁନଥିବ, ମନଟା ଆମ ଅଧୀନ ନା, ତେଣୁ ଏଇ ବହୁ ଶାସ୍ତ୍ର ପଢ଼ିକି ଭ୍ରମ ପରେ ପଢ଼ିବା କ'ଣ ଆବଶ୍ୟକ ଅଛି, ଏକ ଭାଗବତ ଶାସ୍ତ୍ର ମୁକ୍ତି ଦାନ କରିଛନ୍ତି, ବହୁତ କଥା କହିଛନ୍ତି, ନ ଗଙ୍ଗା ନ ଗୟା କାଶୀ ପୁଷ୍କର ନ ପ୍ରୟାଗକମ୍ ଶୁକ ଶାସ୍ତ୍ର କଥା ୟାଶ୍ଚ ଫଲେନ ସମତା ନୟ, ଗଙ୍ଗା ଆଉ ଗୟା ତୀର୍ଥ ଆଦିରେ ପୁଷ୍କର ଆଦି ତୀର୍ଥମାନ ଇଏ ଭାଗବତ ସହିତ କି ସମାନ ହେବେ, ବହୁ ଶ୍ଳୋକ ଭାଗବତ ମହିମାରେ ଅଛନ୍ତି, ଯେଉଁଠି ଭାଗବତ କଥା ହୁଅନ୍ତି ସେଠି ସବୁ ତୀର୍ଥ ରୁହନ୍ତି, ଆଉ ଶେଷରେ ତ ଗାଳି ଦେଇଦେଲେ ଚତୁର୍ସନକୁ ଗାଳି ଦେଇଦେଲେ, କହିଲେ କେଉଁମାନେ ଯେଉଁମାନେ ଅତି ଷଠ ଯେଉଁମାନେ ମାଆଙ୍କୁ କେବଳ କଷ୍ଟ ଦେବା ପାଇଁ ଆସିଛନ୍ତି ସଂସାରକୁ ସେମାନେ କେବଳ ଭାଗବତ ଶୁଣନ୍ତି, ଏତେ ରାଗି କହିଲେ, ଏବଂ ତାପରେ ପ୍ରଶ୍ନ ପଚାରିଲେ କିଏ ନାରଦ ପଚାରିଲେ, କହିଲେ ମୋର ଗୋଟେ ସନ୍ଦେହ ଆସୁଛି, କେବଳ ଭାଗବତ ପଢ଼ିଲା ପରେ କେମିତି ଏତେ ମୁକ୍ତି ଜଣେ ପ୍ରାପ୍ତ ହେଇଯିବ, ଯୋଗ ସାଧନ ସବୁଗୁଡ଼ିକ ଅଛି ନା, ଆକୁ ଅତିକ୍ରମ କରିକି ଭାଗବତ କିଏ କିଭଳି ଭାବରେ ଶକ୍ତିମାନ ହେଲେ, ଆମକୁ ବୁଝେଇବାକୁ ପଡ଼ିବ ନା, ଆପଣ ଖାଲି କହିଦେଉଛନ୍ତି ଭାଗବତ କଥା, ମୁଁ କେମିତି ଗ୍ରହଣ କରୁନି, କହିଲେ ଦେଖ ଏଇ ସମ୍ବାଦଟା ଉଦ୍ଧବ ପଚାରିଲେ, ଉଦ୍ଧବ ପ୍ରଭାସ କ୍ଷେତ୍ରରେ ଭଗବାନଙ୍କୁ ପଚାରିଲେ, କହିଲେ ପ୍ରଭୁ ଆପଣ ତ ମୋତେ ଉପଦେଶ ଦେଇଗଲେ, କିନ୍ତୁ ସମସ୍ତଙ୍କ ପାଇଁ ଗୋଟେ କରୁଣା କରନ୍ତୁ, ମୁଁ ସିନା ଯାହାକୁ କହିବି ସିଏ ମୋ ଜ୍ଞାନଟା ଗ୍ରହଣ କରିବ, ସବୁ ଜୀବ କିଭଳି ଶକ୍ତି ପାଇବେ, ତାଙ୍କର କଲ୍ୟାଣ ହବ, ଆପଣ ମୋତେ କୁହନ୍ତୁ, ଆଗତୟମ୍ ଉଦ୍ଧବ ବାଚ ଆଗତୟମ୍ କଲି ଘୋର ଭବିଷ୍ୟନ୍ତି ପୁନଃ ଖଲା ତତ୍ସଙ୍ଗେନ ଏବ ସନ୍ତୋପି ଗମିଷ୍ୟନ୍ତି ଉଗ୍ରତାମ୍ ଯଦା, କହିଲେ ଉଦ୍ଧବ କହୁଛନ୍ତି ମୁଁ ଦେଖିପାରୁଛି ପ୍ରଭୁ, ସାଧୁମାନେ ତ ଏ କଳିଯୁଗ ଯେଉଁ ଘୋର କଳି ଆସୁଛି, ଏଠି ସାଧୁ ଲୋକମାନେ ଖଳ ହେଇଯିବ, କାହିଁ ଖଳ ହେବେ ନା, ଏ କଳି ତତ୍ସଙ୍ଗେନ ଏ ଖଳ ଲୋକଙ୍କ ସଙ୍ଗରେ ତାଙ୍କ ପ୍ରଭାବରେ ସେ ପୁଣି ଖଳ ହେଇଯିବ, ଏଠି ଖଳ କହୁନାହାନ୍ତି, ସ୍ୱୟଂ ଭବିଷ୍ୟନ୍ତି ଉଗ୍ରତା ଅମଜଦା, ସତ୍ପୁରୁଷମାନେ ଉଗ୍ର ଭାବା ହେଇଯିବେ, କଳିଯୁଗ ଏମିତି ଆପଣ ସଙ୍ଗ କରିବେ ସମାଜରେ ରହିବେ ନା, ସେ ଗୁଣଗୁଡ଼ା ଚାଲିଆସିବ, ତାହେଲେ ଏମାନଙ୍କ ପାଇଁ ହେ କମଳ ଲୋଚନ, ଏମାନଙ୍କର ଉଦ୍ଧାର ପାଇଁ ଗୋଟେ ରାସ୍ତା ଆପଣ କରିକି ଯାଆନ୍ତୁ। ଭଗବାନ ଚିନ୍ତାରେ ପଡ଼ିଲେ, ଆରେ ଭକ୍ତମାନଙ୍କର ପ୍ରାର୍ଥନା, ଉଦ୍ଧବର ପ୍ରାର୍ଥନା, ଆଉ ବିଶେଷ କରି ମୋ ଭକ୍ତମାନଙ୍କ ଉଦ୍ଧାର କରିବା ପାଇଁ ଗୋଟେ କିଛି ରାସ୍ତା କରିଦେଇଯିବି ନା, କ'ଣ କରିବି, ସ୍ୱକୀୟଂ ଯତ୍ ଭବତ୍ स्वकीयंगत भवत्तेज स्तच्च भागवते अदधात् तिरोधाय प्रविष्टोयम् श्रीमद् भागवतार्णवे। भगवान संगे संग देखुचन किए भगवान तिरोधान करिया पूर्वर धाम को जीवा पूर्वर उद्धव जो प्रश्न पचारे उद्धव देखुं भगवान तेज जाएंगी भागवत प्रवेश कला भगवान बैकुंठ गले उद्धव देखे तिरोधाय प्रविष्टयम श्रीमद् भागवतार्णवे तेनैव वाङ्मय मूर्ति प्रत्यक्ष वर्तते हरि। ये जो आम भागवत जन्म ये हूँ कारण भगवान तेजटा को देले से वाङ्मय मूर्ति वाक्य मूर्ति भगवान वाक्य रूपी प्रभु जो भागवत वाक्य रूपी कारण तेज रहा भगवान शक्ति रहा से कहते वार्ड नुहे ग्रामाटिकाल कि संस्कृत शब्द अर्थ नुहे वाङ्मय मूर्ति तेने प्रत्यक्ष वर्तते हरि हरि प्रत्यक्ष भाव भागवत रोचे से गाँ गहल आज पर्यटन रही भागवत जन्म मानिए भागवत जन्म कहते ना सुखदेव परीक्षित महाराज को तीस वर्ष पर कलिजुगर भगवान तीरधाम भगवान वैकुंठ गलापर गोल वृंदावन गलापर तीस वर्ष पर हरिद्वार कथ आरंभ करते शुकरताला सुक्ताला जहाँ कौन से दिन टाइम लोक मैंने मानती भागवत प्रकट है भारत आम ये भूमि में शुणिले भागवत जन्म श्रवणात् दर्शनात् पठनात् सेवनात् श्रवणात् पठनात् दर्शनात् पापनाशिन ये गोटे अद्भुत कथा कहले दर्शन कले पापाचार्य भागवत महत् बुद्धि सब विचार करेंगे आम तो भागवत डेली देखु भगवान तेज एति अच्छा भगवान तेज एति अच्छा से दृष्टि भक्ति बड़ा कौन भक्तिर विधिटा बड़ ना भक्तिर भावटा प्राधान्य प्राबल्य अच्छे क्यों भाव में आप नाम करूँ क्यों भाव में भागवत को दर्शन करूँ क्यों भाव में कथा कौन क्यों भाव में शुणुन भाव भागवत ये तो बहुत महिमा अच्छा से कही सब घरे भागवत रखिले भी जनकर दुख चल महत् बुद्धि रखा पड़े तेणु एक कथा कही सारापर भागवत प्रवचन सरीगला ए महिमा सरीगला भागवत प्रवचन आरंभ करिया पूर्व से आसीगले किए भक्तिदेवी भागवतर महिमा केवल आरंभ होती भक्तिदेवी दुई पुंग धरिक आस वृंदावन जा हरिद्वार में पहुँचे छः घंटार बर्तमान ट्रेन आठ घंटार ट्रेन रास्ता सी तो भगवान शक्ति जा पहुँचे भक्ति सुता तो तरुणं गृहीत्वा प्रेमैक रूपा सहसा विरासीत् श्रीकृष्ण गोविंद हरे मुरारी नाथेति नामाति मुहु वदन्ति। भक्ति सुत तौ तरुणं दुई पुत्र को धरिकी गृहीत्वा एटि भागवत पढ़ा खाली महिमा आरंभ हो सी ज्ञान वैराग्य उठीगले धरी भक्ति महाराणी किए ना प्रेमिक रूप सहसा आबिराशी आसिले आबिराशी आविर्भूत हो कौन कही कही ना श्रीकृष्ण गोविंद हरे मुरारी नाथ इति नामानि मुहु वदन्ति। हे श्रीकृष्ण हे गोविंद हे मुरारी कही कही आसी पहुंची गले सभा भितर आश कौन भक्ति महाराणी से बेश एवेशर ना तंच आगतम भागवत भागवतार्थम भूषा समस्ते देखुंत मुनि ऋषि मैंने समस्त आने की किए गोटे दुर्लभ नारी आसीगले भागवत सभा भितर आर शरीर पूरा जो बेश पिंधन भागवतर अर्थ सब लिखाई पूरा जमीन आम जगन्नाथ पिंधती गीत गोविंद पूरा रचना हो शाढ़ी बर्तमान भी सब आठगढ़ शाढ़ी ना गुड़ आस गीत गोविंद पूरा प्रभु पिंधे बड़ रसिक ठाकुर से गीत गोविंद बड़ प्रिय भगवान से पूरा भक्ति मैंने जो बेश पिंधे सब भागवतर अर्थ अच्छी कथम प्रविष्ट कथम आगत मध्य मुनिना मिति तर्क यम समस्त तर्क कला मुनि मुनि मान भर तर्क लगे ये क्योंठ आसे ये सुंदरी भागवत अर्थ कौन स्वर सारा सब बेशभूषार लिखाई भक्ति मान आश्न कले कह देख कलीर जर्जर होता कली प्रणता কলি প্রণস্তাপি কথার সেনম কোয়াহং তু তিষ্ঠামি অধুনা বব্রুন ব্রুহা ব্রাহা ইদম তাদ গিরিমি গিরম উচ্চিরেতে। কইলে মু তো কলি যুগরে জর্জর হইয়াইছিলি, কিন্তু এই কথা রসরে মু পুষ্ট হইলি। ভক্তির নিজ মুখরে কৌছন, কিন্তু কোয়াহং তিষ্ঠামি মু কেউটি রহি মতে কো। দেখ ভক্তিরাণী পচারে কাহ পচারছন চতুর্সন, মু কেউটি রহি মতে কো। সেটি চতুর্সন কইলে তুমি ভক্তঙ্ক হৃদয় রহিব, নিষ্কাম ভক্ত যাহর কোণী কামনা না তাঁর হৃদয় রহব। এটি কহিলে নিরন্তর বৈষ্ণব মানসানি ভক্তেষু গোবিন্দ স্বরূপকর্তি প্রেমেক ধর্তি ভবরোগ হন্ত্রী হন্ত্রী। বহু সুন্দর শ্লোক, আপন প্রেম স্বরূপ ভবরোগ কু দূর করে দেবে, আপন ভক্তর হৃদয় রহবে, ভক্তর হৃদয়ে আপনার অবস্থান করুন। কলে কলি যদি সেটিকে যাবে কলে না, তাপর গোটে শ্লোকরে কইছেন কলি সেটিকে চাহিমি পারিব, কলির প্রভাব নাই। কলি কেউ পশিব কি যেটি নিষ্কামতা না, ভক্ত হয়ে দাও কি অভক্ত হয়ে দাও, সকাম ভাবনা থিলা মানে কলি সেটি পশিব। ধর্ম অর্থ কাম মুখ্য লাভ পূজা প্রতিষ্ঠা এসব কামনা থিলা মানে সকাম ভাব থিলা মানে কলি সেটি পশিব। কলি প্রবেশ করিকি পরস্পর ভিতরে কলা জাগ্রত করে দেবা। তেমনি কহিলেন না, নিষ্কাম ভক্ত অন্তরে তুমি রহব, হে গোবিন্দ প্রেয়সী আপনার সেটি যাই বসন্ত, মানে যেত শ্রোতা বসলে সমস্ত অন্তরে ভক্তি যাই বসিগেলে। শ্রোতা সেটি কি সব ব্যাস পরাশর ভৃগু ভগবান পরশুরাম সমস্ত অন্তরে ভক্তি মানে প্রবেশ করে গেল। আচ্ছা ভক্তি মানে যেটু রহবে ভগবান কুয়াড়ে যাবে, ভগবান তো বন্ধা না, ওই নির্বন্ধ হৃদয়া সাধবী সমদর্শী না। ভগবান বর্তমান বৈকুণ্ঠ ছাড়িকি শ্রীকৃষ্ণঙ্কর রূপ বর্ণনা করা যাইছে, ছাড়িকি আসি পৌঁছে ভক্তি মানে যাহাঙ্ক অন্তর থেকে প্রবেশ করবে আউ সি কেবে ত্যাগ করি যাবে। আমার বড় বড় সন্দেহ আসে, আরে সে তো এত বড় ভক্ত লা সে কোন ছাড়ি দিলা, ভক্ত কি সে সকাম ভক্ত নিষ্কাম ভক্ত, ভক্তি মানে থরে আবির্ভাব হলে যাবে নি পিঙ্গলা বেশ্যা। বেড়ে বেড়ে ভগবান বহু সুন্দর শিক্ষা দিয়েছেন, পিঙ্গলা বেশ্যা পরমাত্মার উপরে পরমাত্মা তাঙ্ক অন্তরে এভাবে কৃপা গলে গুরু অন্তর্যামী রূপে শিখায় আপনি। পিঙ্গলা বেশ্যাকে গুরু লেখলে সে চিন্তা চিন্তামণি পিঙ্গলা কুছ চিন্তামণি সোম গুরু ইয়ে বিল্লমঙ্গল নিজে লেখলে চিন্তা চিন্তামণি নাম ভাস্তিতি পাইগলে পরমাত্মার উপরে গুরু তাঙ্ক এমতি শিক্ষা দেলে। আজ বেশ্যা গোটে মহৎ শিক্ষা দেলা, আজ মু চিন্তামণি দেহ বিক্রি করে চিন্তামণি পরপুরুষকে শরীর বিকুছি, তু পিতৃ শ্রাদ্ধ দিবসে আজ আসছু মতো ভোগ করা প্রকৃত চিন্তামণি চিন্তা করতু তাহলে তোর কত কল্যাণ হতা কুহতু। গোটে আমি কৌ যে আজ আচরণ করুনি তা কথাটা অন্তর ভিতরে পশিবনি, আমার একটা প্রশ্ন উঠি থাকে কি না, কারণ সে আচরণ করু লাগে আচরণ করুন তাঙ্ক কথার কেমতি লাগিলা, গুরু অন্তর্যামী রূপে শিখায় আপনি বর্তমানে ডাইরেক্ট অন্তর্যামী তাঙ্কর গুরু হয়ে তাঙ্ক অন্তরে প্রবেশ করছেন পিঙ্গলা পিঙ্গলা বারম্বার কুছি চিন্তামণি আর পরমাত্মা অছ সে কনভিন্স করলে হ্যাঁ ঠিক মানে যে আচরণ করু না যে দেহ বিক্রিকারী কথা তা কথা জনক অন্তরে কেমতি লাগে লম্পট পুরুষ তাঙ্ক অন্তর কেমতি লাগিব আসলে আসলে তো মঝিরে যা হব আপনার সব শুনেছেন ভগবান শ্রীকৃষ্ণ আসি পৌঁছে গেল ভক্তি মানে অন্তর রয়ে না ভক্তি মানে অন্তর থর রয়েছে মানে আউ কেবে পিঙ্গলা যে চিন্তামণি যে সময় তাঙ্ক কইছেন সাংে সাং ভক্তি মানে চালিয়ে আসলে পরমাত্মা করুনা ভগবান করুনা কারণ সে তো তাঙ্কর তো পূর্বর বহু সে তো নিত্য সাধক আর দুই শুক পক্ষী না সে তো বহুত লীলা আছে কাহি সে এমনি আসলে কোণ গলে সি লীলাশুক আলে দক্ষ শুক দক্ষ শুক হলে কি রাধারাণীকর দক্ষ শুক হলে শুকদেব গোস্বামী ইয়ে হলে লীলাশুক সে বিল্লমঙ্গল যে দেখবে বিল্লমঙ্গল রচিত কোণ আমার কৃষ্ণ কর্ণামৃতম কৃষ্ণঙ্কর কর্ণক অমৃত দিয়ে তা গ্রন্থ রচনা কলে আমি পড়ুনি সে আমার কোণ দামোদরাষ্টক কি কি কথা দেখলে আপনার কেমতি কে কে রচনা করে দেবে এমনি ভগবান লীলাশুক বা সব লীলা জাঁছেন রচনা করেছেন ভক্তি মানে আসলে অন্তর ভিতরক এ আখি কি ফুটাই দিয়ে সারে ফুটে সারিকি আমার তো বড়িয়া কথা কিন্তু আখিটা ফুটাই দিলে যাবু কেমতি বৃন্দাবন আখ ଆଖିଟାକୁ ତ ଫୁଟେଇଦେଲୁ, ବୃନ୍ଦାବନ ଯିବା ପାଇଁ ଆସିଲୁ, ଯିବୁ କେମିତି, ଆ ତୋତେ ବୃନ୍ଦାବନ ନେଇଯିବି, ବାଟରୁ ନେଉଛନ୍ତି ହାତକୁ ଛାଡ଼ି ଦେଉଛନ୍ତି। କିନ୍ତୁ ଭକ୍ତି ଯାହାଙ୍କ ହୃଦୟରେ ଅଛି, ଏଠି କହୁଛନ୍ତି ନା ସକଳ ଭୁବନ ମଧ୍ୟେ ନିର୍ଦ୍ଧନାସ୍ତେ ଅପି ଧନ୍ୟା ନିବସତି ହୃଦି ଯେ ସାମ ଶ୍ରୀ ହରି ଭକ୍ତି ଏବ ଧରିଭକ୍ତି ହରିଭକ୍ତି ଏକ। ସକଳ ଭୁବନ ଭିତରେ ସିଏ ନିର୍ଦ୍ଧନ ହେଇପାରେ, ସବୁଠୁ ସେ ଧନବାନ ଯେ ତା ଅନ୍ତରରେ ହରିଭକ୍ତି ଅଛି। ହରି ଅପି ନିଜ ଲୋକ ସର୍ବଥା ତ ବିହାୟ ପ୍ରବିଶ୍ୟତି ହୃଦି ଯେ ସାମ ଭକ୍ତି ସୂତ୍ର ଉପନଦ୍ଧ। ଭକ୍ତି ସୂତ୍ର ରୂପକ ନଦ୍ଧରେ କ'ଣ ସୂତ୍ର ରୂପକରେ ତ ବାନ୍ଧିକି ରଖିଥାନ୍ତି ଭକ୍ତ, ଆମେ ପ୍ରେମ ବାନ୍ଧି ଅଛି ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା ଦେଖା, ସେ ସୂତାରେ ଯେମିତି ବାନ୍ଧିକି ରଖାଯାଏ ଭକ୍ତି ରୂପକ ପ୍ରେମ ରଜୁରେ, ଭକ୍ତି ରଜୁରେ ବା ପ୍ରେମ ରଜୁରେ ଭକ୍ତ ବାନ୍ଧିକି ରଖିଥାଏ। ବିଲମଳ ବାନ୍ଧିଛନ୍ତି ଆଉ କୃଷ୍ଣ ହାତ ଛାଡ଼ି ଦେଇ ପଳାଉଛନ୍ତି, କହିଲେ ଆଉ ଏଇଟା ତୁମର ପୁରୁଷ କ'ଣ, ଆରେ ବଳିଆନ ଯଦି ଅଛ ଭଗବାନ ସାଙ୍ଗରେ ଦେଖନ୍, ଯିଏ ଦିନେ କାମିର ଅଭିନୟ କରୁଥିଲେ, ଯିଏ ଚିନ୍ତାମଣି ବେଶ୍ୟା ନିକଟରୁ ଉଦ୍ଗାର, ଗୋଟେ ବେଶ୍ୟାର ଉଦ୍ଗାରରେ ସେ ଆଜି ମର୍ମାହତ ହେଇକି ଚିନ୍ତାମଣିକୁ ଚିନ୍ତା କଲେ, ପ୍ରକୃତ ଚିନ୍ତାମଣିକୁ ସେ ଆଜି କ'ଣ କହୁଛନ୍ତି, ଏଇଟା ତୁମର ବଳବାନ, ଏଇଟା ତୁମର ବଳିଆନ କଥା, ହସ୍ତ ହସ୍ତ ଉତ୍ପିକ୍ଷ ଜାତୋସି ବଲା କୃଷ୍ଣ କି ଅଦ୍ଭୁତ, ତୁମେ କେତେ ଲୋକର ହାତ ଛାଡ଼ିଛ, ତୁମେ କି ହାତ ଧରିବା ଲୋକ ଗୋପୀମାନେ ବା ତୁମ ପାଇଁ ସର୍ବସ୍ୱ ଦେଇଥିଲେ, ଶହେ ବର୍ଷ ତମ ହାତ ଛାଡ଼ିକି ପଳେଇଗଲ, କିନ୍ତୁ ତୁମେ ହାତ ଛାଡ଼ିଦେଲେ ବେଟା ଗୋଟେ ବଡ଼ ଜିନିଷ ନାହିଁ, କିନ୍ତୁ ତୁମେ ତୁମର ପୁରୁଷତ୍ଵ ଅଛି, ତୁମେ ପୁରୁଷ ତ ଗୀତାରେ ତୁମେ କହିଛ ତୁମେ ସବୁଠୁ ବଡ଼ ପୁରାଣ ପୁରୁଷ ବୋଲି, ଦେଖିବା ମୋ ହୃଦୟରେ ଚାଲିଗଲ, ହୃଦୟା ଯଦି ନିର୍ଯାସି ପୌରୁଷମ ଗଣୟା ମିତେ, ମୁଁ ତୁମକୁ ପୁରୁଷ ବୋଲି ମାନେ ମୋ ହୃଦୟରେ ତୁମେ ଭାରି ଚାଲିଲ। ଭଗବାନ ଠିଆ ହେଇଗଲେ, କହିଲେ ରେ ଇଏ କ'ଣ ଏମିତି କଥା ମୋତେ କହିଲେଣି, କହିଲେ ଠିକ ଅଛି ତୁମେ ତୁମେ କେତେ ଲୋକର ହାତ ଛାଡ଼ି ଦେଇଛ, କାହାକୁ କେତେ ରାସ୍ତାରେ କାହାକୁ କ'ଣ ନେଇଛ, କିନ୍ତୁ ମୁଁ ମାନିବିନି ତୁମେ ପୁରୁଷ ବୋଲି, ହୃଦୟ ଯଦି ନିର୍ଯାସି ପୌରୁଷମ ଗଣୟା ମିତେ, ମୋ ହୃଦୟରେ ପଳେଇଗଲ ଦେଖିବା। ଭଗବାନ ଠିଆ ହେଇଗଲେ, କିରେ କିରେ ଏମିତି କଥା କହୁଛି, ଭକ୍ତି ମହାରାଣୀଙ୍କର ଦୟା ହେଇଯାଇଛି, କୁଆଡ଼େ ଯିବେ ସେ ବନ୍ଧା ହେଇ ରହିଛନ୍ତି ଆଉ, ପୁଣି ଆସିକି ପହଞ୍ଚିବ। ସେ ଲେଖିଲେ କୃଷ୍ଣ କର୍ଣ୍ଣାମୃତ, କିଏ ସୁନ୍ଦର ଗ୍ରନ୍ଥ ସେ ରଚନା କଲେ, ତ୍ୟାଗ କରିକି ଯିବେ ସେ ସେଇ କଥା କହିଲେ, ତୁମେ ଶୁଦ୍ଧ ଭକ୍ତର ଅନ୍ତର ଭିତରେ ରୁହ, ସେଠି କଳି ପ୍ରବେଶ କରିପାରିବେ, କଳି ଶିଷ୍ୟ ଶୁଦ୍ଧ ଭକ୍ତ। ମୁଁ ଗୁରୁଦେବ ସେ କଥା ପଚାରିଥିଲି, ମୁଁ ଗୁରୁଦେବ ଏଇ ଯେଉଁ କୁଟ କାପଟ ଲୋକଟା ସବୁ ମଠ ମନ୍ଦିରକୁ ଆସୁଛନ୍ତି, ତାଙ୍କର ଉଦ୍ଧାର କେମିତି ହବ, କାହିଁକି ଆସୁଛନ୍ତି ଭଗବାନ, କାହିଁକି ପଡ଼ୁଛି, କହିଲେ ତାଙ୍କର ଉଦ୍ଧାର ସାଧୁ କରିବ। ମୁଁ ଦେଖେ ପଚାରିଲି, କହିଲେ ତାହାର ଉଦ୍ଧାର ସାଧୁ କରିବ, ଯେ ସାଧୁ ପାଖରେ ସେ କୁଟ କାପଟ କଲେ ତାଙ୍କୁ ଉଦ୍ଧାର କେହି କରିପାରିବେନି। ଗୁରୁଦେବ କହିଲେ, କହିଲେ ଭଗବାନ ପଠେଇଛନ୍ତି ସେଗୁଡ଼ାଙ୍କୁ ଉଦ୍ଧାର ହବ କେମିତି, ଏଇଠି ଲୀଳା ବି ଅଛି, ଆଜି ମୁଁ ପଢ଼ୁ କହୁଛି କ'ଣ ଏମିତି ପ୍ରଭୁଙ୍କ ପ୍ରସଙ୍ଗରେ ଆସିଗଲା, ରାମାନନ୍ଦାଚାର୍ଯ୍ୟଙ୍କର ଜୀବନ, ରାମାନୁଜ ଅଛନ୍ତି ରାମାନନ୍ଦାଚାର୍ଯ୍ୟ, କାଶୀରେ ରହୁଛନ୍ତି, ଶିବଜୀଙ୍କି ବୈଷ୍ଣବମାନେ ଶିବଜୀଙ୍କୁ ଆରାଧନା କରନ୍ତି ନା, ଶିବଜୀ ଆରାଧନା ମାନେ ସମ୍ମାନ ପୂଜା, ଭକ୍ତିଧାନ ଠାକୁର ତ ପ୍ରତିଷ୍ଠା କରିଦେଇ ଯାଇଛନ୍ତି, ବୈଷ୍ଣବମାନ ଯଥା ଶମ୍ଭୁ ସେ ଯାଆନ୍ତି, ଆଜି ଏମିତି ନାମ ଭଜନ ସରିନି, ଏମିତି ଆବେଶ ରହିଯାଇଛନ୍ତି, ଆମର ଦ୍ୱାର ବନ୍ଦ ହେଇଗଲାଣି, କେଉଁଠି କାଶୀ ବିଶ୍ୱନାଥ ଦ୍ୱାର ବନ୍ଦ ହେଇଗଲା, ଗଲେ ପ୍ରଣାମ କରି ବାହାରୁ ଫେରିକି ଆସୁଛନ୍ତି। ଶିବଜୀ ନନ୍ଦୀ କହିଲେ, ନନ୍ଦୀ ଖୋଲ ଦ୍ୱାର, ଦ୍ୱାର ଖୋଲ, ଦ୍ୱାର ଖୋଲା ହେଇଗଲେ, କହିଲେ କ'ଣ କବାଟ ଶବ୍ଦ ଶୁଭିଲାଣି, ଦେଖିଲେ ଶିବଜୀ କାଶୀ ବିଶ୍ୱନାଥ ଦର୍ଶନ କରି ପ୍ରଣାମ କଲେ, ସିଧା ଆଲିଙ୍ଗନ କରିଦେଲେ ଶିବଜୀ, ବୈଷ୍ଣବ ନା, କହିଲେ ମୋତେ କାହିଁକି ଆଲିଙ୍ଗନ କରୁଛ, ନା ତୁମେ ଭଗବାନଙ୍କର ବାଣୀକୁ ପ୍ରଚାର କର, ଶିବଜୀ କହୁଛନ୍ତି ମୁଁ କ'ଣ କରିବି, ମୋର ତ ଧ୍ୟାନ ନେତ୍ର ସବୁବେଳେ ରହିଲି, ମୁଁ ତ ଏଠି ବିଗ୍ରହ ରୂପରେ ପୂଜା ପାଇଲି, ମୁଁ ଏଇଟା କରିପାରିବିନି, ତୁମେ ଏଇଟା କର, ହେଲେ ମୁଁ କେମିତି କରିବି, କଳିବା ମୋତେ ହଇରାଣ କରୁଛି ନା, କଳିଯୁଗରେ ତ କିଛି ସାଧାରଣ କରୁନା, କଳିଯୁଗରେ ତ ଏଇଟା କରିହବନି, ଲୋକମାନଙ୍କୁ ଉଦ୍ଧାର କରିହବନି, କ'ଣ କରାଯିବ କ'ଣ, କହିଲେ ଦେଖ କଳି ଯଦି ତୁମର ବିଘ୍ନ ସୃଷ୍ଟି କରିଛି ବୋଲି ତୁମେ ଭାବୁଛ, ତାହେଲେ ମୁଁ ବର ଦେଉଛି କଳି ତୁମର ଚେଲା ହବ, ଯିଏ ଯାହାର ଚେଲା ହବ ତା ଅଧୀନରେ ରହିବ। ଆଜ୍ଞା ରାମାନନ୍ଦ ଯେଉଁ ଅଦ୍ଭୁତ କାମ କରିଛନ୍ତି ଆଜି ପର୍ଯ୍ୟନ୍ତ ବୈଷ୍ଣବମାନେ କରିନାହାନ୍ତି, ମୁସଲମାନ ମାନେ ଯେତେବେଳେ ଅଯୋଧ୍ୟାରେ ହିନ୍ଦୁମାନଙ୍କୁ ଜବରଦସ୍ତି ମୁସଲମାନ କରିନେଲେ, ତାଙ୍କ ଆଗରେ ଗୋବଦ୍ଧ କରିବେ, ବହୁତ ଉତ୍ପାତ କରିଛନ୍ତି ଜବରଦସ୍ତି, ସେତେବେଳେ ରାମାନନ୍ଦାଚାର୍ଯ୍ୟଙ୍କର ଶରଣ ଯାଇଛନ୍ତି ସବୁ, ରାମାନନ୍ଦାଚାର୍ଯ୍ୟ ଏମିତି ପ୍ରଭାବଶାଳୀ ବୈଷ୍ଣବ ଥିଲେ, ମୁସଲମାନ ଯେତେବେଳେ ନମାଜ ପଢ଼ିବା ପାଇଁ ଆରମ୍ଭ କରିବେ ତାଙ୍କ ପାର୍ଟି ସମସ୍ତଙ୍କର ବନ୍ଦ, ଯେତେ ଭାରତବର୍ଷର ଯେତେ ମୁସଲମାନ ସମସ୍ତଙ୍କ ମୁଖ ବନ୍ଦ, କିଏ ନମାଜ ପଢ଼ିପାରିବେ, ତାଙ୍କ ଭିତରେ କଥା ପଡ଼ିଲା ଏମିତି କେମିତି ହେଲା, କେହି କଥା କହିବ କାହା ଠାରୁ ଆଲ୍ଲାହ ଆକବର ଆସିଲା। ମୁଁ ତ ଗୋଟେ ଭଲ କଥା ଚିନ୍ତା କରୁଥିଲି, କହୁଛନ୍ତି ଆଲ୍ଲାହ ଆକବର, କିନ୍ତୁ ଆକବର ରାଜା ଯାହା କରିଛନ୍ତି କିଛି ମାନୁନା। ତୁମ ଆକବର ଡାକିବାର କି ଅଧିକାର ଅଛି? ଆକବର ପୁରା ଯୁଗଗୋସ୍ୱାମୀ ରଚନା ଲେଖିକି ଦେଇଥିଲେ ଗୋଟେ ବଣ୍ଡ ସାଇନ୍ କରିକି, 84 କୋଶ ବ୍ରଜ ଭିତରେ ବା ମୋର ରାଜତି ଭିତରେ କେହି ଏଠି ଗୋବଦ୍ଧ କରିପାରିବେ। ସେ ନିଜେ ଲେଖିଲେ, ସେ ତ ଭଗବାନ କେତେଥର ଦର୍ଶନ ପାଇଛି। ଗରୁଡ଼ ଗୋବିନ୍ଦ ତାଙ୍କୁ ସ୍ୱୟଂ ଦର୍ଶନ ଦେଇଛନ୍ତି, 6 କିଲୋମିଟର 1.5 କିଲୋମିଟର ଦୂରରେ ଅଛନ୍ତି ଗରୁଡ଼ ଗୋବିନ୍ଦ ବଡ଼। ସେ ମୁସଲମାନଙ୍କର ପାଟି ବନ୍ଦ କରିଥିଲେ, କଳିଚେଲା କରିଥିଲେ। ଆଉ କ'ଣ ଶିବଜୀ କହିଲେ ମୋର କଳିଚେଲା ହବ ଗଲା କିଛି ଦିନ ଗଲା ବସିକି ଆଚମନ କରୁଛନ୍ତି। ସକାଳୁ ଉଠିଲେ ସ୍ନାନ କରିକି ଆସିକି ଆନି କରିବେ, ନାମ ଜପ କରିକି, ନାମ ଜପ ସାରିକି ଆଚମନ ଟିକେ କରିକି ପୁଣି ଗାୟତ୍ରୀ କରିବେ ବା ଆନି କରିବେ ସନ୍ନ୍ୟାସ ଧର୍ମ ନିୟମ ହିସାବରେ। ତାହେଲେ କଳି ଦେଖିଲେ ଏଇଠି ବସିବେ, ତାଙ୍କର ସ୍ୱର୍ଣ୍ଣର ଥାଏ କ'ଣ ଆଚମନ ପାତ୍ର, ତା ଭିତରେ ବସିବେ। ଇଏ ତ ପ୍ରଭାବଶାଳୀ ସନ୍ଥ, ଇଏ ତଳେ ଆଚମନ କଲେ ଜଳଟା ତାଙ୍କୁ କ'ଣ କୁହାଯିବ ବାନ୍ତି ଭଳି ଲାଗିଲା। ଦେଖିଲି କ'ଣ ଇଏ କ'ଣ ଆଜି ମୋତେ ଏମିତି ଲାଗୁଛି, ଜଳକୁ ଫୋପାଡ଼ି ଦେଲା ପରେ ଇଏ କେସ୍ ଜାଣିଦେଲେ, କେସ୍ ଏମିତି କଲା କଳିଆ ଲୁଚିକି ରହିପାରିଲେ, କାରଣ ସେ ପ୍ରକୃତରେ ଶିଶୁ ହେବା ପାଇଁ ଆସିଥିଲା। କହିଲା ଆଜ୍ଞା ମୁଁ କଳିଆ, କହିଲେ ଏଠି କାହିଁକି ଆସୁଛୁ? ନା ଆଜ୍ଞା ଆମର ଶିଷ୍ୟ ହେବି। ତୁ କି ଶିଷ୍ୟ ହଉ, ତୁ ତ ସବୁ ବଦମାସ କରିକି ତୋ ଦିନ ଯାଉଛି, ୟା ସାଙ୍ଗରେ ତା କଳି ଲଗା, ତା ସାଙ୍ଗରେ ତା କଳି ଲଗା, ତାକୁ ଟଙ୍କା ସବୁ ବୁଦ୍ଧି ତୁ ଦେଉଛୁ, ତୁ କି ଶିଷ୍ୟ ହଉ? କହିଲା ଆଜ୍ଞା ମୁଁ କ'ଣ ସବୁଦିନ ରହିଛି, ମୁଁ ଟିକେ ଆଉ ଭକ୍ତ ହେଇପାରିବି, ମୋ ଯୁଗ ଧର୍ମ ସେଟା କରିବା କଥା କରିବି, କିନ୍ତୁ ମୋର ଉଦ୍ଧାର କେମିତି ହବ? ମୁଁ ସିନା ଅନ୍ୟକୁ ଏସବୁ ଧନ୍ଦାର ଲଗେଇବି, ମୋ ଉଦ୍ଧାରଟା କେମିତି ହବ? ଏ କପଟୀ ଲୋକଟା ଏଇ କଥା ଚିନ୍ତା କରିବା ଦରକାର, ମୁଁ ଯାହା ଧନ୍ଦା ଲଗେଇ ଲଗେଇଲି ବା ଯାହା ଲଗେଇବି ଲଗେଇ, ମୋ ଉଦ୍ଧାର ରାସ୍ତାଟା ମୁଁ କରିଦିଏ ଟିକେ କୋଳି ଏହା କଲା। କହିଲା ପ୍ରଭୁ ମୋତେ ତ ଯୁଗ ଧର୍ମ ହିସାବରେ ମୁଁ ସେଟା କରିବି, ସେ କାମ ମୁଁ ଲଗେଇବି, ମୋର ପୁଣି ଉଦ୍ଧାର ସାର ମୁଁ କରିବି ନା ନାହିଁ, କିଶନ ମୁଁ ଟିକେ ଡାକିବି ନା ନାହିଁ। କହିଲା ଆଚ୍ଛା ମୁଁ ପଚାରୁଛି, ମୋ ପୂର୍ବରୁ ତୁ କାହିଁ ଶିଷ୍ୟ ହେଲୁ? ବେଶ ବେଶ ଥିଲେ ବହୁ ଆଚାର୍ଯ୍ୟମାନେ ଆସିଛନ୍ତି, ତାଙ୍କ ତୋର କାହିଁ ଡାଇରେକ୍ଟ ଶିଷ୍ୟ ହେଲୁ, ମୋ କତି କାହିଁକି ଆସୁ? କହିଲା ଆଜ୍ଞା ଯାହା ବାପୁ ଗଲେ ସବୁ ଗୋଟେଇଲେ ମୋତେ, ହେଲେ ତ ବଦମାସଟା ଏଇଟା ସମସ୍ତେ ପାଖକୁ ଯାଇଛି କିନ୍ତୁ କେହି ମୋତେ ଗ୍ରହଣ କଲେ। ଆପଣ ବଡ଼ ଦୟାର ଅବତାର, ମୁଁ ଜାଣିଲି ଆପଣ ନିଶ୍ଚିତ ସାଧୁ ଗ୍ରହଣ କରିବେ, ତାଙ୍କ ଦୈନ୍ୟତା ତାଙ୍କର ମନ ଭାଙ୍ଗାର, ଜିଦ ଭାଙ୍ଗାର, ଯିଏ କହିଥିଲେ ମୁଁ କେବଳ ଜୀବନସାରା ବ୍ରାହ୍ମଣ ଶିଷ୍ୟ କରିବି କଳି ହଠିକ ମନ୍ତ୍ର ରାମ ମନ୍ତ୍ର ଦେଇ ତାଙ୍କୁ ଛାଡ଼ିଲେ ରାମ ନାମ, ତାଙ୍କ ଜୀବନ ଚରିତ୍ର ଅଛି ଏତେ ବଡ଼ ପ୍ରଭାବଶାଳୀ ଆଚାର୍ଯ୍ୟ ସେ। ତାପରେ କହିବାର ତାପରେ ଯେ କଳି ତାଙ୍କର ଚେଲା ହୁଏ, ଇଏ ଭକ୍ତି ବି କହୁଛନ୍ତି ମୁଁ କାହା ହୃଦୟରେ ରହିବି? କହିଲେ ନା ଐକାନ୍ତିକ ଭକ୍ତଙ୍କ ହୃଦୟରେ ତୁମେ ରହିବ, ନିଷ୍କାମ ଐକାନ୍ତିକ କୃଷ୍ଣ ଭକ୍ତ ଭିତରେ ରହିବ। ଏତିକି ଯେତେବେଳେ ସରିଯାଇଛନ୍ତି ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ଭକ୍ତିମାରାଣୀଙ୍କ ସ୍ଥାନ ଦେଇଦେଲା ପରେ ଯେତେ ଶ୍ରୋତାମାନେ ବସିଛନ୍ତି ସମସ୍ତଙ୍କ ଅନ୍ତର ଭିତରେ ଅଦ୍ଭୁତ ପ୍ରଭାବ, ଭକ୍ତିମାରାଣୀ ବସିଗଲେ, ଚତୁର୍ସରଙ୍କୁ ଦେଇଦେଲେ ଆଦେଶ। ତାର ସିଦ୍ଧାନ୍ତ ହେଲା ନନା ପଥର ଟିକେ ବାଟିବେ, ରଖିଦିଅନ୍ତୁ ମୁଁ ଦେଇଦେବି, କଥା ଶ୍ରବଣ ଟିକେ ବଢ଼ୁଆ ହେବ ତ ବାଣ୍ଟିଦେବା, ସମସ୍ତଙ୍କୁ ବାଣ୍ଟିଦେବା, ଗେଟ୍ ପାଖରେ ଆମ ଭକ୍ତମାନେ ବାଣ୍ଟିଦେବେ। ଆଉ ଏଠି ସିଦ୍ଧାନ୍ତ ଗୋଟେ ଧ୍ୱନି ହେଲା, ଭକ୍ତିମାରାଣୀ ଯଦି କୌଣସି ହୃଦୟ ଭିତରେ କାହାର ହୃଦୟ ଭିତରେ ବସିବା ପାଇଁ ଆସିବେ ଅପେକ୍ଷା କରିବା ଆଗେ ବୈଷ୍ଣବର ଆଦେଶ, ବୈଷ୍ଣବ ତମ ଯେଉଁଠି ବସିବା ପାଇଁ କହିବେ ସେଠି ବସିବେ, ଗୁରୁ ଗ୍ରହଣ କରାଯାଉଛି ବା ଯେଉଁ ବୈଷ୍ଣବ ଧାରାର ଯେଉଁ ନିୟମ ଏଇଟା, ଏଥିପାଇଁ ଅନୁଭୂତିଟା ଆବଶ୍ୟକ। ସ୍ୱୟଂ ଭଜନ କଲେ ଆପଣ ଅତି ବେଶୀରେ ମୁକ୍ତି ପାଇପାରିବେ, ଭକ୍ତିମାନେ ଆପଣଙ୍କ ମନ୍ତ୍ରକୁ ଆସିବେ। ଭକ୍ତିମାନେ ସବୁବେଳେ ଭଗବାନଙ୍କ ଗୋଟେ ଭଲ ଗୁଣ କ'ଣ କି, ଭଗବାନଙ୍କ ଚିତ୍ ଧର୍ମର ସବୁଠୁ ଭଲ ଗୁଣ ହେଉଛି ଆନୁଗତ୍ୟତା, ମାୟା ଧର୍ମର ଗୁଣ ହେଲା ସେ କାହା ଅଣ୍ଡର କଣ୍ଟ୍ରୋଲ ରହିବ। ଭଗବାନ ଏ ଜଗତକୁ ଆସିବାର ଗୋଟିଏ କାରଣ ହେଉଛି ଯଶୋଦା ମାଙ୍କର ବନ୍ଧନରେ ପଡ଼ିଲେ, ଯେତେ ନନ୍ଦ ମହାରାଜଙ୍କ ଆଜ୍ଞା ପାଳନ କଲେ ସେ ଶିଖେଇଲେ ଜଗତକୁ, ଦେଖ ମୁଁ ଜଗତର କର୍ତ୍ତା ହେଇକି ମଧ୍ୟ ମୁଁ କଣ୍ଟ୍ରୋଲରେ ରହୁଛି, ମୁଁ ସମସ୍ତଙ୍କୁ କଣ୍ଟ୍ରୋଲ କରୁଛି କିନ୍ତୁ ମୁଁ କଣ୍ଟ୍ରୋଲ ରହୁଛି, କିନ୍ତୁ ମଣିଷ ସବୁଥିରେ କଣ୍ଟ୍ରୋଲ ସେ କହିବେ ମୁଁ କାହା କଣ୍ଟ୍ରୋଲ ରହିବି, ସେ ମଳମୂତ୍ର ବି ତା ନିଜ ମଳମୂତ୍ର ବି ସେ କଣ୍ଟ୍ରୋଲ ହେଇକି ରହୁଛି, କିନ୍ତୁ ସେ କହିବେ ମୁଁ କାହା କଣ୍ଟ୍ରୋଲ ରହିବିନି। ଏଇଟା ହେଉଛି ଜୀବନର ବଦ୍ଧତା, ସେ ଭଗବାନ ଦେଖେଇବା ଆସିଲେ ଦେଖ ତୁମ ଏଠି ଉଦ୍ଧାର ହବ ମୋ ଭଳି ତୁମେ କଣ୍ଟ୍ରୋଲରେ ରହିଲେ, ମୁଁ କେମିତି ଭକ୍ତ କଣ୍ଟ୍ରୋଲରେ ରହୁଛି, ଭକ୍ତର କଣ୍ଟ୍ରୋଲରେ ରହିଲେ ଜଣେ ଭଗବାନ ପାଇବ। ତେଣୁ ଭକ୍ତିମାରାୟଣ ଆସିଗଲେ ନା ଭଗବାନ ଚାଲି ଆସିଲେ, ଭଗବାନ ଏକୁଟି ଆସିଲେନି। ପରମାନନ୍ଦ ଚିତ୍ ମୂର୍ତ୍ତି ମଧୁର ମୁରଲୀଧର ଆବିବେଶ ସ୍ୱଭକ୍ତାନାମ ହୃଦୟାନି ଅମଳାନି ଚ, ଯେତେ ଅମଳ ଅମଳ ଭକ୍ତମାନେ ବସିଥିଲେ ତାଙ୍କ ହୃଦୟରେ ଭଗବାନ ଆସି ପ୍ରକଟ ହେଇଗଲେ, କେବଳ ଆସିଲେନି ଭଗବାନ କହିଲେ ମୁଁ ଯାଉଛି, ଉଦ୍ଧବ ଆଉ ଉଦ୍ଧବ ଆଦି ଯେଉଁ ବୈକୁଣ୍ଠବାସୀ ମାନେ ତାଙ୍କୁ ଧରିକି ଆସିଲେ, ସେମାନେ ଶ୍ରବଣ କଥା ଆସି ଗୁଢ଼ ରୂପେଣ ସଂସ୍ଥା ଗୁଢ଼ ରୂପରେ ବସିଲେ ଚୁପଚାପ। ବସିଲା ପରେ ନାରଦ ମୁନି ଖୁସି ହେଇଗଲେ, କହିଲେ କ'ଣ, ହଠାତ୍ ମୁଁ ଦେଖିଲି ପଶୁପକ୍ଷୀ ମାନେ ଆନନ୍ଦ ହେଲେଣି, ସେମାନେ ଚତୁର୍ଭୁଜ ଦେଖାଯାଉଛନ୍ତି, ସବୁ ଆନନ୍ଦ ମନରେ ସବୁ ଦେଖୁଛନ୍ତି। ଆଉ ଭଗବାନ ଆସିଗଲେ, ଭକ୍ତି ମହାରାଣୀ ଆସିଗଲେ, ଚିଦ୍ଧର୍ମ ଆଣି ବୈକୁଣ୍ଠ ଚିଦ୍ଧର୍ମ ପ୍ରକାଶ ପାଇଲେ, ସେଠି ଭାଗବତକୁ ପ୍ରଶଂସା କଲେ, ପ୍ରଭୁ ମୁଁ ବିଶ୍ୱାସ କରିଗଲି ଯେ ଭାଗବତରେ ଜ୍ଞାନ ବୈରାଗ୍ୟଙ୍କର ପୋଷଣ ହେବ, ଭକ୍ତିମାନେ ତ ସ୍ୱୟଂ ଆସିଗଲେଣି, ଏଠି ତ ମୁଁ ଦେଖୁଛି ମୂଢ଼ ପାପୀମାନେ ଏ ବୃକ୍ଷମାନେ ତରୁଲତାମାନେ ସମସ୍ତେ ଚିଦ୍ଧର୍ମ ବିଶିଷ୍ଟ ହେଇଗଲେ। ଏଠି ବର୍ତ୍ତମାନ ପ୍ରଶ୍ନ ପଚାରିଲେ, ଏଇଠୁ ଆରମ୍ଭ ହେବେ ପ୍ରଥମ ଯୋଉ ଲୋକମାନଙ୍କର ଦୁଷ୍ଟ ଲୋକମାନେ ଯେଉଁମାନେ କ୍ଲେଶ ପାଉଛନ୍ତି ଆସୁରତାଙ୍କତା, ତାଙ୍କ ଶୋଧନର କ'ଣ ଉପାୟ, ସେ ପ୍ରଶ୍ନ ଯାହା ପଚାରିଥିଲେ ସ୍ୱର୍ଣ୍ଣକାଦି ଋଷିମାନେ ବର୍ତ୍ତମାନ ନାରଦ ମୁନି ସେଇ ପଚାରୁଛନ୍ତି। କେ ବିଶୁଦ୍ଧ୍ୟନ୍ତି ବଦନ୍ତୁ ମହ୍ୟମ୍ ସପ୍ତାହ ଯଜ୍ଞେନ କଥାମୟେନମ୍ କୃପାଲୁଭି ଲୋକହିତମ୍ ବିଚାର୍ଯ୍ୟ ପ୍ରକାଶିତ କୋପି ନବୀନ ମାର୍ଗ। ମୁଁ ଗୋଟେ ନବୀନ ମାର୍ଗ ଦେଖିଲି, ଆମେ ତ ସବୁବେଳେ ଭାଗବତ ପଢ଼ୁ, କିନ୍ତୁ ଆପଣ ସାତ ଦିନ ଯୋଉ ସାତ ଦିନର ବକ୍ତା କିଏ ଚତୁର କୁମାର, ଶ୍ରୋତା କିଏ ଯେମିତି ବିଷ୍ଣୁରାଜ ଆଉ ବ୍ରହ୍ମରାଜ, ସେଭଳି ଶ୍ରୋତା ଭକ୍ତ ସାତ ଦିନ ଉଦ୍ଧାର ପାଇଛି ଆମ ଗୌଡ଼ ବୈଷ୍ଣବଧାରା, ସେଥିପାଇଁ ଏଇଟା କାଟି ଦିଆ ହବ, ଏ ଜିନିଷ ନାହିଁ, ତୁମେ ସବୁ ସହଜ ହେଇଯିବ, ଆଉ ଭଜନ ଭଜନ କରିବ, ସାତ ଦିନ ଶୁଣିଗଲେ ଉଦ୍ଧାର ପାଇଗଲେ, ତାପରେ ପୁଣି ବିଷୟ ଭୋଗ କରିବ। ବକ୍ତା ସେଠି ଚତୁର୍ସନ ନାହିଁ, କିନ୍ତୁ ବକ୍ତା ଯଦି ମିଳିବ ବି ଚତୁର୍ ନିତ୍ୟ ସିଦ୍ଧ ପାର୍ଷଦ, ଇଏ ଶ୍ରୋତା ସୁଖଦେବ ତୁମେ ହେଇପାରିବ, କାରଣ କିଏ ସୁଖଦେବ ଗୋସ୍ୱାମୀ ବାରମ୍ବାର କହୁଛନ୍ତି ଆପଣ କୃଷ୍ଣ କଥା କୁହନ୍ତୁ, ମୋତେ ବିଲକୁଲ ସଂସାରର କୌଣସି ଧର୍ମ ବାଧୁନି, ମୁଁ ଆପଣଙ୍କର ପିବନ୍ତ ତତ୍ ମୋକାମ ବୋଜମ ଚିଉତ ହରି କଥା ଅମୃତମ, ଆପଣଙ୍କ ମୁଖରୁ ଯେଉଁ ହରି କଥା ଆସୁଛି ଏଇଟା ମୁଁ ପିଉଛି, ମୋର ଆବଶ୍ୟକ ନାହିଁ ଆଉ କିଛି ସଂସାର, ତକ୍ଷକ ଆସୁ ଦଂଶନକୁ ଆପଣ କୁହନ୍ତୁ, ଆମେ ଏମିତି ହେଇପାରିବେ, ପ୍ରତିଦିନ ଏଇଟା ଅଧ୍ୟୟନ କରି 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 ଶ୍ରବଣ କରି କରି ଯଦି ଭକ୍ତି ମହାରାଣୀ ସାଧୁଗୁରୁଙ୍କ ଦେହରେ କରୁଣା କରିବେ ତାହେଲେ ଧର୍ମ ଆସିବ। କହୁଛନ୍ତି କେ ବିଶୁଦ୍ଧ୍ୟନ୍ତି ବଦନ୍ତୁ ମହ୍ୟମ୍, ନାରଦ ପଚାରୁଛନ୍ତି ଚତୁର୍ସନ, ଭକ୍ତମାନେ ଯେଉଁ ଉଦ୍ଧାର ପାଇଯିବେ ମୁଁ ତ ବିଶ୍ୱାସ କରିଗଲି, ଆପଣ ବକ୍ତା ଅଛନ୍ତି। ଆଚ୍ଛା ଭାଗବତ ଶୁଣିକି ଅଭକ୍ତମାନଙ୍କର କେବେ ଉଦ୍ଧାର ହେଇଛି କି, ପାପୀ ଲୋକଙ୍କର ଉଦ୍ଧାର ହେଇଛି କି, କେ ବିଶୁଦ୍ଧ୍ୟନ୍ତି ବଦନ୍ତି ମହ୍ୟମ୍, ମୋତେ କୁହନ୍ତୁ କିଏ କିଏ ବିଶୁଦ୍ଧ ହୁଅନ୍ତି। କୃପାଳୁ ବି ଲୋକହିତମ୍ ବିଚାରିଛି, ଆପଣ ଲୋକହିତକୁ ବିଚାର କରି କୁହନ୍ତୁ ଭଲ ଭାବେ, ବର୍ତ୍ତମାନ ସେ କହିବେ ଦେଖନ୍ତୁ ଆସିଲା ଗୋକର୍ଣ୍ଣ ଚରିତ, ଏବେ ଡିଟେଲ ଆମେ ଯିବା, ସମୟ ତ କମ୍ ଅଛନ୍ତି କିନ୍ତୁ ମୁଖ୍ୟ ଜିନିଷ ତ ଆମେ ସରିଗଲେ, ଆଉ ଦୁଇଟି ଶ୍ଳୋକ ରହିଲେ ଚୂଡ଼ାମଣି ଶ୍ଳୋକ ଭାଗବତରେ, ଯେ ମା କୁମାରୁଛୁ ଯେ ମାନ ବାପା ପାପ କୃତସ୍ତୁ ସର୍ବଦା ସଦା ଦୁରାଚାରେଣ ବିମାର୍କ କ୍ରୋଧାଗ୍ନିଦତ୍ତ୍ୱା କୁଟିଳାଶ୍ଚ କାମିନ ସପ୍ତାହ ଯଜ୍ଞେନ କଲୋପୁନାନ୍ତି। ଯେ ମାନବ ପାପ କୃତଶ୍ଚ ସର୍ବଦା, ଯେଉଁ ମଣିଷ ସବୁବେଳେ ପାପ କରୁଛି, ସେ ଯଦି ଭାଗବତ ଶ୍ରବଣ କରିବେ, ଭାଗବତ ଅଧ୍ୟୟନ କରିବେ ନୈଷ୍ଠିକ ଭାବରେ, ତାଙ୍କର ଉଦ୍ଧାର ହବ। ଚାରିଟି ଶ୍ଳୋକରେ କହିବେ ସବୁ ପାପୀଙ୍କୁ ଲିଷ୍ଟ ନେଇଛନ୍ତି, ଯେ ମାନବ ପାପ କୃତଶ୍ଚ ସର୍ବଦା ସଦା ଦୁରାଚାରେଣ ବିମାର୍ଗଗା, ଯେ ଭଲ ମାର୍ଗରେ ନାହିଁ ସଦା ଦୁରାଚାର, କ୍ରୋଧାଗ୍ନି ଦଗ୍ଧା ଯେ କ୍ରୋଧ ରୂପକ ଅଗ୍ନିରେ ଦଗ୍ଧ ହେଉଛି ସବୁବେଳେ, କୁଟିଳାଶ୍ଚ ଯେ କୁଟିଳ ଯେ କାମି ସପ୍ତାହ ଯଜ୍ଞେନ କଳୁପୁନାନ୍ତି। ଇଏ ଯଦି କଣ କହିବେ ତାଙ୍କ ସପ୍ତାହ ଯଜ୍ଞର ତ ନିୟମ ଅଛି, ଦେଲେ ନିୟମ ହିସାବରେ ସେଭଳି ବକ୍ତାକୁ ପାଇଲେ, ବକ୍ତାର ଲକ୍ଷଣ ବି ଦେଇଛନ୍ତି, ସେ ଅଧ୍ୟାୟ ପଢ଼ିନେବେ ବକ୍ତାର ଲକ୍ଷଣ, ତେଜସ୍ତେ ଯଦି ପଣ୍ଡିତା ସ୍ତ୍ରୈଣ ପାଖଣ୍ଡବାଦିନା, ସିଏ ସୁଖଶାସ୍ତ୍ର କହିପାରିବନି, ଯେ ସ୍ତ୍ରୀ ଆସକ୍ତ ହେଇଥିବ, ଯେ ସୁଖ ପାଖଣ୍ଡ ହେଇଥିବ, ସେ ତେଜସ୍ତେ ଯଦି ପଣ୍ଡିତା, ସେ ପଣ୍ଡିତ ହେଇପାରେ, ତାକୁ ତ୍ୟାଗ କରିବ, ଭକ୍ତିମାନ ନହେଲେ ତାଙ୍କୁ ଶୁଣିବେନି। ଆଉ ଶ୍ରୋତାର ପୁଣି ଲକ୍ଷଣ ଦେଇଛନ୍ତି, କହିଲେ ଏଇ ପାପି ଲୋକମାନେ ଉଦ୍ଧାର ହେବେ, ସତ୍ୟେନ ହି ନା ପିତୃମାତୃ ଦୂଷକା ତୃଷ୍ଣା କୁଳାଶ୍ଚ ଆଶ୍ରମ ଧର୍ମ ବର୍ଜିତା ଜେଦାମ୍ଭିକା ମଶ୍ଚୋରିଣ ଅପି ହିଂସକା ସପ୍ତାହ ଯଜ୍ଞେନ କଲୋପୁନନ୍ଦି। ସତ୍ୟହୀନା ଯେ ଜୀବନ କେବେ ସତ୍ୟ କହିନି, ପିତୃ ମାତୃ ଦୋଷକା ଯେ ପିତା ମା ବାବାଙ୍କୁ ମାଆଙ୍କୁ ଦୋଷ କରିଛି, তৃষ্ণা তা অন্তর আছে ভোগ তৃষ্ণা, আশ্রম ধর্ম বর্জিতা যে বর্ণাশ্রম ধর্ম মানু নাই, দাম্ভিকা মৎসরণ হিংসুক সব কেছেন। আপরবর্তী শ্লোকর কে পঞ্চ উগ্র পাতা, যে পাঁচটি উগ্র কর্ম করেছে, উগ্রপাতক পাঁচটা, পাতক মহাপাতক উগ্রপাতক অতিপাতক এর সব কাটাগোরি হয়েছে। আপনার যে মনুসংগীতা পড়ে সব জাঁবে আচার্য মানে টিকারি গোটা রচনা করেছেন সব এই উগ্রপাতক পাঁচটা কন কন না মদ্যপান উগ্রপাতক এই যে মদ বিক্রি হচ্ছে নয়াপল্লি আমার সেটি গলা বেড়ে মন্দির আড়ে গলা বেড়ে সে মদ সেন্টর সে রোহিত আমি আসলে 20 বর্ষ হল আমি দেখু তা বর্তমান কোণ যে অবস্থা ছোট ছোট পিলা এইসব পিটি সাইজ করিয়ে জমা রাখ বার দিয়ে সব সাইজ করা সব মদ এটি পিউছেন সেটি তা কোল্ড বিয়ার পিউছেন সেটি হট আইরন পিয়া মু খোলিকি সব পুরা সেটি ফর্নেস অছি তপ্ত লুহা শোধন হবার অছি তাহলে ভাগবত এইসব ছাড়িকি নিশা ভাগবত ক্লাসে বসি প্রভুপাত করেদেলে আসে কি তুমি কি নিশা পিউছ এটা সব কোণ মিশুছেন সব আপনার জানিছেন না এই যে আসছে এক নম্বর রিফাইন কোন রিফাইন মানে তো ইংলিশ মুখ কৌদি মাঝে মাঝে সে সুপার ফাইন সুগার কু পঠাউছি ফরেন কু কোটা আমার আসকা যে ফ্যাক্টরি ফার্স্ট ক্লাস পুরো ফাইন করি ফরেন কু পঠাউছি কারণ তার ডিমান্ড ফরেন লে সুগার তার যে খার অংশ সব রয়েছে সে বর্তমান মদ তৈরি করছে সে মদ কু এমানে যে আনলে তাকে প্যাকিং কলা ট্যাবলেট পুরাইলে এই যে সব প্যাকিং করছেন এইসব ট্যাবলেট অধিকা নিশা হবে কারণ তাদের পানি সব ভাঙা ভাঙি করি নিশা পুরে এই পিলা বেড়ে মানুষ কেবল বিষ হয়ে পিউছে আর বিদেশ সেসব জিনিস বিদেশ সব লেখা হয়েছে পুরা কে মোটা মোটা কে মদ পিকি দেখলে আম ভাল লোক বিদেশ আমি দেখিছু কে লোক এমনি রাস্তা কড়ে টলি গডিকি পড়ে নাই নগলা মগলা হয়েছে এমনি লোক হ্যাঁ হৃষ্টপুষ্ট হয়েছে মানে যা মদ খাইলে বি অরিজিনাল মদ সে মদ খাদ্য যান খাওয়া কোনো অরিজিনাল চিন্তা কর মদ খাইলে বি অরিজিনাল মদ এটি ভারতর তুমি যা পাইব ডুপ্লিকেট সব ডুপ্লিকেট ধান্দার ব্যস্ত মদ বি এটি অরিজিনাল নাই আর কোণ কাহ আর অরিজিনাল কোটি মিলিব সব জিনিস মদ অরিজিনাল না মাংস বি অরিজিনাল না দুইটা খাইবে তো মাংস বি অরিজিনাল অধা লোক গোমাংস খাওছ মু আপনার খোলি কইদি এ শস্তা শস্তা 7-8 টাকা আঙ্কর সব কন্ট্রাক্ট হচ্ছে হোটেল বালাঙ্কর আর কলেজ করতে সেন্ট বাড়ছে মশলা মারদেবে যে আপনার নাক মুহ মহি বাসব হ্যাঁ নেবে যে চোখটা খাইবা গরু যেমনি কুন্ডা ন খাইলে চোখটি ছাটি দিও ছাটি দেলে সে তার ডগ ডগ পি দাও আগে ছাড়ি দেবে সে মশলা এ তাঙ্কর তডিবে মু পড়লা বেড়ে সব কইছি মু পড়লা বেড়ে দেখিছি আখি আগে তো কিছু পুলিশ আরেস্ট করছি কুকুর মাংস দিয়া হচ্ছে যে ঢাবাওয়ালার ইয়ার গন্ডগোল লাগিলা রুষিয়ার যেন ধরদেল কেবিন গোটে করছি তলে গোটে গেট রখিছি খন্ডে পকাই দেব মাংস অর্ডাইছে নিয়ে আসবে পকাই দেব কুকুর তো আসবে গেট পকাই দেব মোর আহ কুকুর 20 টাকা খাওছে বিদেশে ঘুষুরি মানে মাংস খান ভারি রেট কিন্তু বিদেশে তাঁর 20টা তো বাহার নাই তাঁর কে বাহার পরিসর যাবে নি সরকার সব রাস্তা কড়ে করে করে দিয়েছে 20টা খান ঘুষুরি খাওয়া দেবে 20টা তো বাহার নাই না এটি সব ডুপ্লিকেট প্রায় হিন্দু লোক মাংস খাওছেন বহু এই আমার সে বিষ্ণুপুর গাঁ না ডুবুরি ডুবুরি ছকরে কোরিয়ার মাংস যায় আমি বলছি তো ওড়িশা সারা আজ্ঞা সব খবর আমার পাখে সব খবর ঘর দ্বার কত আরম্ভ করে সংসার খবর সব বাবাজি হলে সব তখন প্রবচক হয়ে গেলে আপনাদের সব কথা আসি পৌঁছবে বা জানিছেন এটা ইয়ে হয়েছে আর সেটা আমি প্রস্তুত হয়েকি আসুন কোটি কোটি মনে পড়ে যায় কথাটা কই দেব সেখানে কথার অসরে বেড়ে বেড়ে ভঙ্গ বি হুয়ে কোণ করা যাবে লোক মানে জাঁয়া দরকার আর্টিস্ট কনসিয়সনেস তাঙ্কটি আসা দরকার সমাজের সেমানে কত অজ্ঞান ভিতরে অছ কোরিয়ার আপনার গাড়ি গোটে চালে ডুবুরি আমি কোরিয়ার পাখে পড়ুন তো জাঁছু কোরিয়ার ভিতর রাস্তা আছে গোটে ছোট রাস্তা আপনার আসি পাণিকোলু যাজপুর রোড মঝিরে মিলবে তাপরে সে চালে আসবে যাজপুর রোড যাজপুর রোড বাহারি পড়ে আসবে ডুবুরি সে তার হাত রকিছে কাহ হেল্পর হেল্পর 200 টাকা দিয়ে দিও সপ্তাহ তো 200 টাকা নেব এই গোমাংসটা নিয়ে পকাই দেব ডুবুরি ছকরে তো সব ফ্যাক্টরি বালা রয়েছে সে সন্ধ্যাবেলা আসবে পিবে খাইবে ইয়ে তার ইয়ার গোটে এমরজেন্সি কাম সবদিন আনবে সকালে 8-9 পকাই দেলে ইতানে ভিতরে নিয়ে তার রোষেই করিও সেদিন আমি তার ভাগ্য বেড় খারাপ পুরা ঝগড়া ঝগড়ি কোণ হয়ে যাই সে সেখানে পঠাইছি পঠাই দেওয়া বেলু ইয়ে মাল তো অনলোড করে দিয়েছি ইয়াক ভিতরে কোণ মাটা পিটা পিট লাগে তার মুঠো মুঠো পঠাই দিয়েছে সে পড়েছে হোটেল পুলিশ আসি বন্ধ করে দিয়েছে হোটেলটা আর কুকুর তার আসলাম কুকুর বন্ধ আসার পর সে টাণে ঘোষারা কলা টাণে ঘোষা দেখলাম গোমাংস বড় বড় সব পিস সব খাইছি লোকমানে দেখিলাম কি এটা ইয়ে আমু খাইবাকু দেউছি আউ ଏହାକୁ ନେଇ ସେଟା କି ମାଡ଼ପିଟା, ଆରେ ମାଡ଼ପିଟା ହେଲେ ଅଛି କ'ଣ ଯେ, ତୁମକୁ ତ ସବୁ କରିସାରିଲାଣି ମୁସଲମାନ, ମୁଁ ଗୋମା ଗୋମା ଗୋମାଂସ ଖାଇସାରେ ଏ ଭୁବନେଶ୍ୱର ନ ହେଉଛି ବୋଲି କ'ଣ ମାନେ ଅଛି? ସିଏ ଏମିତିଆ ଜନ୍ତୁ, ସିଏ ଯେଉଁଠି ଦିଏ ଭେଜାଲ କରିଦେବେ, ଯେଉଁଠି ଦିଏ ସେ ଭେଜାଲ କରିବେ। ଏ ହିନ୍ଦୁ ଲୋକଟା ଭେଜାଲ କରିଦେଉଛନ୍ତି ଆଉ, ଦୁଇ ଚାରିଟା ଜାଗା ଓଡ଼ିଶାରେ ଆମେ ଜାଣିଛୁ ହିନ୍ଦୁ ଲୋକ ସେ କାମ କରୁଛୁ। ପଞ୍ଚ ଉଗ୍ରପାତ ଏମାନେ ଉଦ୍ଧାର ପାଇବେ, ମଦ୍ୟପାନ, ବ୍ରହ୍ମହତ୍ୟା, ବ୍ରହ୍ମହତ୍ୟାର ପୁଣି କାଟାଗୋରିଜ ଅଛି ବହୁତ ପ୍ରକାର। ବାହାର ଲୋକମାନେ ଗୋଟେ ସବୁ ବୁଝାଏ ଭକ୍ତମାନଙ୍କରେ କି ଦରକାର ନାହିଁ। ସେ ଜଣେ କହୁଥିଲେ କ'ଣ, ଆମର ଆମେ କାହିଁ ତୁଳସୀ ପରିକ୍ରମା କରିବୁ, ଆମେ ବୈଷ୍ଣବ ହେଇଗଲୁ, ଆମେ କ'ଣ ବ୍ରହ୍ମହତ୍ୟା କରୁଛୁ ନା କ'ଣ? କିଏ କହିଲେ ବ୍ରହ୍ମହତ୍ୟା କରୁନୁ? ବ୍ରହ୍ମହତ୍ୟା କେତେ ପ୍ରକାର ଜାଣିଛନ୍ତି? ମହାଭାରତ ପଢ଼ିଲେ ସମସ୍ତେ ବ୍ରହ୍ମହତ୍ୟା କରୁଛୁ। ସୂକ୍ଷ୍ମ ମର୍ମ ଧର୍ମର ବ୍ରହ୍ମହତ୍ୟା କେତେ ପ୍ରକାର ସବୁ ଅଛି ନିୟମ ମହାଭାରତରେ, କେତେ ପ୍ରକାର ବ୍ରହ୍ମହତ୍ୟା ଇଏ କଳିଯୁଗ ତ ସବୁ ପ୍ରକାର ବ୍ରହ୍ମହତ୍ୟା। ଆଗେ ତ ବାପାକୁ ଉପରେ ପ୍ରହାର, ବାପାମାନଙ୍କୁ ତ ଖରାପ ଭାଷା କହିଲେ, ସେତେ ବ୍ରହ୍ମହତ୍ୟା ଦୋଷ ଲାଗିଲା। ବହୁତ ପ୍ରକାର ବ୍ରହ୍ମହତ୍ୟା ଅଛି, ଛାଡ଼ନ୍ତୁ ମଦ୍ୟପାନ, ବ୍ରହ୍ମହତ୍ୟା, ସ୍ୱର୍ଣ୍ଣ ଚୋରି, ଟଙ୍କା ସ୍ୱର୍ଣ୍ଣ ଚୋରି କରୁଛି, ପଞ୍ଚ ଉଗ୍ରତା ସ୍ୱର୍ଣ୍ଣ ଚୋରି, ଏ ଟଙ୍କା ଚୋରି ସମାନ କଳିଯୁଗରେ ସ୍ୱର୍ଣ୍ଣ ମାନେ ଟଙ୍କା ଏକ୍ସଚେଞ୍ଜ ହେଇ ହେବନି, ଟଙ୍କାଟା ଦେଲେ ସୁନା ମିଳିଯାଉଛି, ସୁନା ଦେଇଦେଲେ ଟଙ୍କା ମିଳିବ, ଟଙ୍କା ଚୋରି। ଗୁରୁ ପତ୍ନୀ ଗାମୀ ନିଜଠାରୁ ଅଧିକ ବୟସ ବା ମାଙ୍କ ସାଙ୍ଗରେ ନାରୀଙ୍କ ସାଙ୍ଗରେ ଯେଉଁ ସମ୍ପର୍କ ରଖୁଛନ୍ତି ବା ଗୁରୁ ପତ୍ନୀ ଗାମୀ, ଆଉ ବିଶ୍ୱାସଘାତୀ, ବିଶ୍ୱାସଘାତ କର, ଏଇ ପାଞ୍ଚ ଜଣ ଯେଉଁ ଉଗ୍ରତା ଛଳଛତ୍ମା କାରଣ ଯେ ଛଳି ଲୋକ ଗୁଡ଼ାକ କ୍ରୁର, ପିଶାଚ, ନିର୍ଦ୍ଦୟ, ଆଉ ବ୍ରହ୍ମ ସ୍ୱପୃଷ୍ଟା ଯେ ବ୍ରାହ୍ମଣ ଧନରେ ଚଳୁଛି, ବ୍ୟଭିଚାରିଣୀ, ଏ ସପ୍ତାହ ବ୍ୟଭିଚାର ଲୋକ, ଏମାନେ ସବୁ ସପ୍ତାହ ଯଜ୍ଞରେ ପୂର୍ଣ୍ଣ ହେବେ। କାୟେନ ବାଚା ମନସା ପିପାତକମ୍ ନିତ୍ୟ ପ୍ରକୃବନ୍ତି ସଠା ହଟେ ନଜ ପରସ୍ୱପୃଷ୍ଟା ମଳିନା ଦୁରାଶୟା ସପ୍ତାହ ଯଜ୍ଞେନ କଲୌ ପୁନନ୍ଦିତେ। ପରଧନରେ ଯିଏ ଚଳୁଛି, କାୟ ମନ ବାକ୍ୟରେ ଯିଏ ପାତ କରୁଛି, ଏମାନେ ସମସ୍ତେ ଉଦ୍ଧାର ପାଇବେ ସପ୍ତାହ ଯଜ୍ଞରେ। କିଏ କହୁଛନ୍ତି? ଚତୁର୍ସନା ଶୁଣୁଛନ୍ତି ନାରଦ କହିଲେ, ଆଚ୍ଛା ତାହେଲେ ଏ ଲୋକମାନେ, ଆପଣ ଗୋଟେ ପ୍ରମାଣ ଦେଇପାରିବେ ମୋତେ? ଆପଣ ମୋତେ ପ୍ରମାଣ ଦେଇପାରିବେ ଏଭଳି ପାପୀ ଲୋକ, ଏ ଯେତିକି ପାପ ଅଛି ଜଣେ ଲୋକ କରିଥିବ, ମୋତେ ପ୍ରମାଣ ଦେବ? ଯେହେତୁ ଅଜାମିଳି ଚରିତ୍ରରେ ପଚାରିଲେ, ଥରେ ଭଗବାନଙ୍କର ନାମ କୀର୍ତ୍ତନ କରିଦେଲେ, ସକୃତମନ କୃଷ୍ଣ ପଦାର ବିନ୍ଦେ ନିବେଶିତ ତତ୍ଗୁଣ ରାଜକୀୟ ଜୈର୍ଯ୍ୟ ମତେ ଜମ ପାଶ ତତ୍ ସ୍ୱପ୍ନ ବି ପଶ୍ୟନ୍ତି ଚିର ନିଷ୍କୃତମ। ପ୍ରମାଣ ଦିଅ ନା ଅତ୍ରନ୍ତେ ଉଦାହରଣ ଇତିହାସ ପୁରାତନ, ମୁଁ ଗୋଟେ ପୁରାତନ ଇତିହାସ କହୁଛି, ଶୁଣ, ପ୍ରମାଣ ଅଛି ସାଙ୍ଗେ ସାଙ୍ଗେ। ଲ ଯେମିତି କୋର୍ଟ କୋର୍ଟର ଲୟର ପ୍ରପାତ କରୁଛି, ମୁଁ ଚାହୁଁଛି ମୋର ଡିସାଇପଲ ମାନେ ମୋର ଫଲୋର ମାନେ ଗୋଟେ ଲୟର ହୁଅନ୍ତୁ, ଧର୍ମକୁ ସେଭଳି ପ୍ରତିପାଦନ କରନ୍ତୁ ଯେମିତି ତାଙ୍କୁ କାଟିପାରିବେ। ଲୟର କେବଳ କହୁନି ଯେ ଆଜ୍ଞା ଆକୁ ମୁକ୍ତି କରିଦେଉ, ସେ କହିବ ଏଇ ହାଇଦ୍ରାବାଦର ବା କ'ଣ ସେଇଟା ବଡ଼ କୋର୍ଟ ଆହ୍ଲାବାଦର, ଆହ୍ଲାବାଦର ଏଇ ମସିହାରେ ଏଇ ଲ ଏଇଟା ପାସ୍ ହେଇଛି, ଏଇ ଚୋରକୁ ଛଡ଼ା ହେଇଛି, ଆପଣ ସେଇ ହିସାବରେ ଆକୁ ଛାଡ଼ିବାକୁ ବାଧ୍ୟ। ବର୍ତ୍ତମାନ ଭାଗବତରେ ସେଭଳି ଥୋଇଲେ, କହିଲେ ଏଇଭଳି ପାପୀମାନେ ଉଦ୍ଧାର ହେବେ, ଭକ୍ତି ଜ୍ଞାନ ବୈରାଗ୍ୟ ତ ପରିପୁଷ୍ଟ ହେଇଗଲେ, ବର୍ତ୍ତମାନ ଏଇ ପାପୀମାନଙ୍କର ଉଦ୍ଧାର ହେବ, ପ୍ରମାଣ ଦିଅନ୍ତୁ। ସାଙ୍ଗେ ସାଙ୍ଗେ କହିଲେ ଅତ୍ରତେ କୀର୍ତ୍ତୟସ୍ୟାମୀ ଇତିହାସ ପୁରାତନମ୍ ଯସ୍ୟ ଶ୍ରବଣ ମାତ୍ରେଣ ପାପହାନି ପ୍ରଜାୟତେ। ଦେଖ ମୁଁ ଗୋଟେ ବହୁତ ବଡ଼ ଇତିହାସ କହିବି, ଏ ଇତିହାସ ଲାଷ୍ଟରେ ଶୁଣିବେ, ଏମାନଙ୍କୁ କେଉଁମାନେ ଶୁଣନ୍ତି କି ଛୋଟ ବୋଲି ମନେ କରିବେ, ମୁନି ଋଷିମାନେ ବସିକି ଶୁଣନ୍ତି ଗୋକର୍ଣ୍ଣ ଚରିତ୍ର। ବହୁବେଳେ ଆମର ମନରେ ଗୋଟେ ଧାରଣା ଆସେ, କ'ଣ ଏସବୁ ଭାଗବତ ଲେଖା ହେଇଛି ସ୍ତ୍ରୀ ବିଷୟରେ, ପୁରୁଷ ବିଷୟରେ, ପାପୀ ବିଷୟରେ, କ'ଣ ଆବଶ୍ୟକ? ଭାଗବତ ମାନେ ଭଗବାନଙ୍କର ବାଣୀ ବା, ଆପଣଙ୍କ ମହତ ଭାବରେ ଶୁଣିବେ, ଆପଣ ନିକଟରେ ଦୋଷଗୁଡ଼ିକ ସବୁ ଦେଖିବେ, ଆରେ ମୋ ଅଜାମିଳି ଠାରୁ କେଉଁ ଗୁଣରେ ଅଧିକ? ଭାଗବତଙ୍କ କରୁଣା ହେଲେ ଆପଣ ସେଇ ଜିନିଷଗୁଡ଼ିକୁ ବାରମ୍ବାର ଏଗୁଡ଼ିକ ଆସିବ, ଆପଣ ରିଫ୍ଲେକ୍ସନ୍ ଅନ୍ତର୍ଶୋଧନ, ଭାଗବତ ମାନେ ଭାଗବତ ଭଗବାନ ତେଜ ଅଛି ସବୁ କଥା। ଅତ୍ରତେ କୀର୍ତ୍ତୟସ୍ୟାମି ଇତିହାସ ପୁରାତନ, ବହୁତ ପୁରାତନ ଇତିହାସ ମୁଁ ତୁମକୁ କହୁଛି, ଯସ୍ୟ ଶ୍ରବଣ ମାତ୍ରେଣ ପାପହାନି ପ୍ରଜାୟତେ, ଯାହାକୁ ଶ୍ରବଣ କରିବା ମାତ୍ରେ ହିଁ ପାପ ପଳେଇବ। ଆରମ୍ଭ କଲେ ପାପୀ ଲୋକର କେମିତି ଉଦ୍ଧାର ହେବ ପ୍ରଶ୍ନ ଥିଲା, ସେଇଠି ବି ଏଇ ଭାଗବତରେ ସବୁ ପାଇଲେ। ତୁଙ୍ଗଭଦ୍ରା ତଟେ ପୂର୍ବଂ ଭୂତପତନମ୍ ଉତ୍ତମମ୍ ଯତ୍ର ବର୍ଣ୍ଣାଶ୍ୱଧର୍ମେଣଂ ସତ୍ୟ ସତ୍କର୍ମ ତତ୍ପରା। ତୁଙ୍ଗଭଦ୍ରା ନଦୀ ତଟରେ ଆଉ ବର୍ଣ୍ଣାଶ୍ରମ ଅତି ଉତ୍ତମ ନଗର ଗୋଟେ ଥିଲା, ସେଠି ବର୍ଣ୍ଣାଶ୍ରମ ଧର୍ମକୁ ସମସ୍ତେ ମାନନ୍ତି, ଆଉ ସେଠି ଜଣେ ବ୍ରାହ୍ମଣ ଥିଲେ। ଦେଖ କି କେତେ ବଡ଼ ମହତ ଲୋକ ହେଲେ ବି ଭକ୍ତି ମହାରାଣୀଙ୍କ ଆଶ୍ରୟ ନେଇଗଲେ କାହାର ଜୀବନ ପୂର୍ଣ୍ଣ ହେଇନି, ସଂସାରରେ କେବଳ ଦୁଃଖ ମିଳିଛି। ଚତୁର୍ଶନକ ତାଙ୍କୁ କଣ କହୁଛନ୍ତି ନା ଆତ୍ମଦେବ ପୁରସ୍ତସ୍ମିନ୍ ସର୍ବବେଦା ବିଶାରଦା ବିଶାରଦ ଶ୍ରୌତ ସ୍ମୃତି ତୁ ନିଷ୍ଣାନ୍ତ ଦ୍ୱିତୀୟ ଇବ ଭାସ୍କର। ଦ୍ୱିତୀୟ ସୂର୍ଯ୍ୟ ସିଏ କେଉଁଥିରେ ନିଷ୍ଣାନ୍ତ ପାରଙ୍ଗମ କେଉଁଥିରେ ନା ବେଦାନ୍ତରେ ଏ ବେଦ କର୍ମକାଣ୍ଡ ବାରମ୍ବାର ବେଦ ମନ୍ତ୍ରକୁ ସବୁ ଅଭ୍ୟାସ କରି ଦ୍ୱିତୀୟ ଭାସ୍କର ଭଳି ସର୍ବବେଦ ବିଶାରଦ। କିନ୍ତୁ ଯେତେ ବଡ଼ ଆପଣ ସଂସାର ରୁହନ୍ତୁ ଭକ୍ତି ମହାରାଣୀ ଅନ୍ତରକୁ ନ ଆସିଲେ ଦୋଷ ହିଁ ରହିବ ହିଁ ରହିବ। ଏଇଟା ଗୋଟେ ଶିକ୍ଷା, ଅଲଗା ସାଧନ ବା କିଛି ଅନ୍ତରକୁ ଶୋଧନ କରିପାରିବେନି, ଆପଣଙ୍କୁ ଫଳ ଦେବେ। ଆପଣ ମନ୍ଦିରକୁ ଆସୁଛନ୍ତି, ଠାକୁରଙ୍କୁ ପୂଜା କରୁଛନ୍ତି, ପୁଣ୍ୟ କିଛି କରୁଛନ୍ତି, ତାର ଫଳଟା ମିଳିବ, ଫଳ ନଷ୍ଟ ନାହିଁ, ପୁଣ୍ୟର ଫଳ ଅଛି କିନ୍ତୁ ଅନ୍ତର ଶୋଧନ ନୁହେଁ। କିଛି ଦାନ କରୁଛନ୍ତି, ମେଡ଼ିକାଲ କରୁଛନ୍ତି, ମେଡ଼ିକାଲ ଖୋଲୁଛନ୍ତି, ସାହାଯ୍ୟ କରୁଛନ୍ତି ବା ଅନ୍ୟ ଦେବାଦେବୀଙ୍କୁ ପୂଜା କରୁଛନ୍ତି ପୁଣ୍ୟ ପାଇଁ, ପୁଣ୍ୟର ଫଳଟା ମିଳିଗଲା, ଆତ୍ମକଲ୍ୟାଣ ହବ, ଅନ୍ତର ଶୋଧନ ହବନି। ମନ ଶୋଧନ କରିବାର କୋଉ ସାଧନ ନାହିଁ ଏଇ ଭକ୍ତି। ଦେଖନ୍ତୁ ତାଙ୍କ ଦୋଷକୁ ଦେଖେଇଲେ ସାଙ୍ଗେ ସାଙ୍ଗେ କହିଲେ ଦ୍ୱିତୀୟ ଇଏ ଭାସ୍କର, କିନ୍ତୁ ହେଲେ କ'ଣ ହବ, ଭକ୍ତି ଆଶ୍ରୟ କରୁ ନାହିଁ, କର୍ମକାଣ୍ଡର ଦକ୍ଷ ହେଲେ ଭକ୍ତି ନାହିଁ। ଭିକ୍ଷୁକବିତବାନ ଲୋକେ ତତ ପ୍ରିୟା ଧୁନ୍ଦୁଲି ସ୍ମୃତା ସୌଭାଗ୍ୟ ସ୍ଥାପିତା ନିତ୍ୟମ ସୁନ୍ଦରୀ ଶୁକୁଲ ଉଦ୍ଭବ। ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ଧୁନ୍ଦୁଲି, ନାଁଟା ଉଡ଼ୁଆ ହେଇଗଲା। ଅଜାମ୍ବିଲ ଆଜି ଜାଣିଛନ୍ତି, ଅଜାମ୍ବିଲ ପ୍ରସଙ୍ଗରେ ତ ମୁଁ କହିପାରେନି କାରଣ ସେତେବେଳେ ତ ସବୁ ଦୁଇଟା ଟୀକା ଥିଲେ, ବର୍ତ୍ତମାନ ତ 10 ଟୀକା ହେଇଗଲେଣି, 7-8 ଟୀକା ମିଳିଗଲେଣି। ସେ ଆଚାର୍ଯ୍ୟ ଜଣେ ଲେଖୁଛନ୍ତି ଅଜାମ୍ବିଲର ପତନରେ ତା ବାପା ବ୍ରାହ୍ମଣ କୁଳ ଜନ୍ମ ଗୋଟେ ଭୁଲ କରିଦେଲେ, ନାଁଟାକୁ ଅଜାମ୍ବିଲ ଦେଇଦେଲେ, ଅଜ ଶବ୍ଦ ଆସିଲା ନା, ଛେଳିର ଶବ୍ଦ ବି ଅଜା ଅଜ ଛାଗଳ ବୁଦ୍ଧି ଆସିବ। ଏଠି ନାମକରଣ କେମିତି କରାଯିବ ଶୁଣିଥିଲି, ମୁଁ ଲେଖିଦେଇ ତାର କେଉଁ ପ୍ରତ୍ୟୟ ଲାଗିବ, ମୁଁ ତ ପ୍ରତ୍ୟୟ ବ୍ୟବହାର ବି ଶିଖିନି କି ପଢ଼ିନି ସଂସ୍କୃତ, ତ ମୁଁ ଉଚ୍ଚାରଣ ବହୁତ ତ୍ରୁଟି ଆସୁଛି, ଆପଣ ମୋତେ କ୍ଷମା କରୁଥିବେ। କିନ୍ତୁ ବୈଷ୍ଣବମାନଙ୍କ ଭାଗବତ ଦୟାରୁ, ଗୁରୁଦେବଙ୍କ ଦୟାରୁ ଏଇଟା ମୁଁ କହୁଛି କେବଳ। କିନ୍ତୁ ଭିକ୍ଷୁକ ବିତ୍ତବାନ ଲୋକେ, ଏତେ ବିଦବତ୍ତା ତାଙ୍କର ଥିଲା କର୍ମକାଣ୍ଡରେ, ଧନ ପ୍ରଚୁର ଅଛି କିନ୍ତୁ ଭିକ୍ଷାପତ୍ର ଚଳୁଥିଲେ। ଦେଖୁ ଧନ ଲୋଭ ରହିଲା, ଏଇଟା ଦୋଷ ଦେଖିବେ, ଲୋଭଟା ଆଉ ଅଲଗା କେଉଁଥିରେ ବି ଘଟିବେନି। ଭକ୍ତି ମହାରାଣୀ ରହିଗଲା ପରେ ଜଗତରେ ଯେତେ ହେୟାଂଶ ଅଛି ସବୁ ଘଟିଯିବ, ସେଥିପାଇଁ ଭକ୍ତି 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 ମାନେ ଠାକୁର ତାଙ୍କ ବାକ୍ୟ ରଖିଲେ, ଗୁରୁଦେବ ବାରମ୍ବାର ସେ କଥା କୁହନ୍ତି, ହେ ଭକ୍ତଗଣ ସଦ୍ଗୁଣ ଅର୍ଜନ କରିବା ପାଇଁ କେବେ ପ୍ରୟାସ କର ନା, ଭକ୍ତି ମହାରାଣୀକୁ ଆଶ୍ରୟ କଲେ ସମସ୍ତ ସଦ୍ଗୁଣର ତୁମେ ଅଧିକାରୀ ହବ। ଆମେ କହିବା ମୁଁ ସତ୍ୟ କହିବି, ସମସ୍ତ ସଦ୍ଗୁଣ ଜଣଙ୍କ ନିକଟରେ ଥିଲେ ସୁଦ୍ଧା ହରିଭକ୍ତି ବିନା ତାର ସଦ୍ଗୁଣର ମୂଲ୍ୟ କିଛି ନାହିଁ, କାରଣ ସେହି ସଦ୍ଗୁଣ ତାକୁ ନରକୁ ନେଇ ପହଞ୍ଚେଇଦେବ, ଭକ୍ତି ନାହିଁ, ଅସ୍ଥିର ଅବସ୍ଥାରେ ରହିଛନ୍ତି ସବୁ ସେ ଗୁଣ ଗୁଡ଼ିକ, ଯେକୌଣସି ସମୟରେ ବଦଳିଯିବେ। ଭକ୍ତି ମାନେ ରହିଗଲେ ସର୍ବଗୁଣା ଯଶ୍ୟାସ୍ତି ଭକ୍ତି ଭଗବତ କିଞ୍ଚନ ସର୍ବେ ଗୁଣ, କିଏ କହୁଛନ୍ତି, ଅସୁର କୂଳରେ ଜନ୍ମ ପ୍ରହ୍ଲାଦ ହରି ନୃସିଂହଦେବଙ୍କୁ ସ୍ତୁତି କରୁଛନ୍ତି, ଯଶ୍ୟାସ୍ତି ଭକ୍ତିରେ ଭଗବତ କିଞ୍ଚନ ସର୍ବେ ଗୁଣ ସ୍ତତ୍ର ସମାସ ସତେଶ୍ୱର। ଏଟା ମୋର ଅଭିଜ୍ଞତାରେ ମୁଁ କହୁଛି, ଅସୁର କୂଳ ଜନ୍ମ ହେଇଛି, ଅକିଞ୍ଚନ ଭକ୍ତିରେ ହେଲେ ସବୁ ଗୁଣ ଆସିଯିବ ପ୍ରଭୁ। ଭାଗବତ ଗୋଟେ କ'ଣ କୁହନ୍ତି, ଥିରୋଟିକାଲ କିଛି ନାହିଁ, ସବୁ ସମସ୍ତେ ଅନୁଭବ କରି କହିଛନ୍ତି, ସମସ୍ତେ ଭଗବାନଙ୍କର ଭକ୍ତ ଅନୁଭବର ବିଷୟବସ୍ତୁ ଏଥିରେ ଅଛି। ତୁମେ ଭାଗବତ ପଢ଼ିଲେ ଆପଣଙ୍କର ବି ସେ ଅନୁଭବ ଆସିବ, ସେ ଅନୁଭବ ଯଦି ଜ୍ଞାନ ନେଇପାରିବେ। ଭାଇ ଭିକ୍ଷୁକ, ତା ସ୍ତ୍ରୀଙ୍କ ନାମ ଧୁନ୍ଦୁଲି, ଧୁନ୍ଦୁଲିର ଦୋଷକୁ ଦେଖାଉଛନ୍ତି, ଏତେ ବଡ଼ ବ୍ରାହ୍ମଣ ତାଙ୍କ ସ୍ତ୍ରୀ ହେଉଛନ୍ତି। ଏଠି ତ ବହୁତ ନାରୀମାନଙ୍କର କଥା କୁହାଯାଇଛି, ବେଳେବେଳେ ଆଜି ସେ ବସି ଚିନ୍ତା କରୁଥିଲେ, ବହୁତ ଭକ୍ତି ବି ରାଗି ଯାଉଥିଲେ ମୋ ଉପରେ, ନାରୀମାନଙ୍କୁ ମୋର ବୟସ ହେଇନି ମୁଁ କହିଦେଉଛି, ଆଜ୍ଞା ବୟସ ହେତୁ ମୁଁ କହୁନି, ଭାଗବତର ମହିମାକୁ ନେଇ କହିଦେଉଛି, ବେଳେବେଳେ ଅଧିକାର ନଥିଲେ ବି କହିଲା ବେଳେ ଆମେ ଆମ ନିଜ ବିଚାରକୁ ବି ବୁଝିପାରୁନା, କହିବାଟା ଆମେ ଗୋଟେ ଚିନ୍ତା କରିକି ଆସୁନୁ ବା ଘୋଷିକି ଆସୁନୁ, ଏଇ ଜିନିଷଟା ଏହାକୁ କହିବାକୁ ପଡ଼ିବ, ନାରୀମାନଙ୍କୁ ଏଇଟା କହିବାକୁ ପଡ଼ିବ। ନାରୀମାନଙ୍କ ଦୋଷ ଦେଖିବା ଦ୍ୱାରା ପୁରୁଷ ଦୋଷ ବି ଦେଖାଯାଉଛି, ଏଇଟା ମୁଁ ବହୁତ ସାରା ଚିନ୍ତା କରି କହିପାରେନି। ସେଥିପାଇଁ ମାଆମାନେ କି କଷ୍ଟ ଭାବିବା ଉଚିତ ନାହିଁ କି ପୁରୁଷମାନେ କି ଖୁସି ହେବା ଉଚିତ ନୁହେଁ, ପୁରୁଷର ବି ଦୋଷ ଅଛି। ପୁରୁଷର କ'ଣ ଦୋଷ ନା, ଭାଗବତ ଅନିନ୍ଦୁକ ଶାସ୍ତ୍ର, ତ ଭାଗବତ କାହାକୁ ନିନ୍ଦା କରୁନାହାନ୍ତି ନା, ସୁଖଦେବ ଗୋସ୍ୱାମୀ ନାରୀରେ ବହୁତ କଥା, ନାରୀମାନଙ୍କର ନାରୀମାନଙ୍କର ପ୍ରବଚନ ଭାଗବତ ଜଣେ ଶୁଣିଲେ ସେ ନ୍ୟାୟ ଲାଗିଯିବ, ଉର୍ବଶୀ ଯେଉଁ ପ୍ରବଚନ ଦେଇଛନ୍ତି, ବହୁତ ଶାସ୍ତ୍ରରେ ନାରୀଙ୍କର କଥା, ନାରୀଙ୍କର କଥା କାହିଁକି କହିବି, ପୁରୁଷ କଥା କାହିଁକି କିଛି କହିବି। ନାରୀମାନଙ୍କର ଦୋଷଟା ଦେଖାଯାଇଛି ପୁରୁଷର କଲ୍ୟାଣ ପାଇଁ, ଟୀକାକାରମାନେ ରଚନା କଲେ, ନ ତଥା ଭବେତ୍ ମୋହ ପ୍ରସଙ୍ଗ ବନ୍ଦନ ଅନ୍ୟ ପ୍ରସଙ୍ଗା ଯୋଶୀ ସଙ୍ଗ ତଥା ସଙ୍ଗୀ ଯଥା ତତ୍ସଙ୍ଗୀ ସଙ୍ଗତ, କିଏ କହୁଛନ୍ତି ସମ୍ବାଦ, ଭଗବାନ କପିଳଦେବ ତାଙ୍କ ମା ପୁଅ ବସିକି କଥାବାର୍ତ୍ତା ହଉଛନ୍ତି, ତାଙ୍କ ଭିତରେ ତ ଏଇ ଭାବନା ଲାଗିଲେନି, ତୁମର କାହିଁକି ଏତେ କଷ୍ଟ ଲାଗୁଛି? କାରଣ ଆମର ପ୍ରବଳ ଜ୍ଞାନ ଅଛି, ମୁଁ ସ୍ତ୍ରୀ ମୁଁ ପୁରୁଷ, ଆମ ପଛର ଟାଇଟଲ ଲେଖା ହେଉଛି ଆମେ ଦାସ, ଆମର ଜ୍ଞାନ ଅଛି, ସେଥିପାଇଁ କଷ୍ଟ ଲାଗିବ ନା? ମା ପୁଅ ବସିକି ଏକାକୀ ଆଶ୍ରମରେ କଥାବାର୍ତ୍ତା ହଉଛନ୍ତି, ହେ ମା ମୁଁ କଣ କହିବି, ନ ତଥା ଭବେତ ମୋ ବନ୍ଧନାତ ଅନ୍ୟ ପ୍ରସଙ୍ଗା, ଅଲଗା କୌଣସି ପ୍ରସଙ୍ଗା ଜୀବନର ମୋ ହୁଏ ନା ଜୀବନ। ଜଣେ ସ୍ତ୍ରୀ ଆସକ୍ତ ପୁରୁଷ ପ୍ରତି ଆସକ୍ତି ହେଇଗଲେ, ମା ପୁଅ ବସିକି କଥାବାର୍ତ୍ତା ହଉଛ, ଭାଗବତର ବାଣୀ ଆଜ୍ଞା, କାହାକୁ ଆକ୍ଷେପ କରି କୁହାଯାଉନି। ନାରୀମାନଙ୍କର ଦୋଷକୁ କାହିଁକି କୁହାଗଲା ନା, ପୁରୁଷର କିଛି କଲ୍ୟାଣ ହେଇପାରିବନି, ନାରୀଙ୍କର କିଛି କଲ୍ୟାଣ ହେଇପାରିବ, ସେ ନାରୀଙ୍କର ଦୋଷକୁ ବାରମ୍ବାର ଦେଖାଗଲା। ପୁରୁଷ ତା'ପରେ ଶୁଣିବ, କାରଣ ତାର ଆସକ୍ତି କେମିତି ଥାଏ, ଆମକୁ ପୁରୁଷ ସ୍ୱରଟା ମିଳିଛି କେମିତି କି, ଆମେ ନାରୀ ଥିଲେ ପୁରୁଷ ଆସକ୍ତି ହେଇଛନ୍ତି, ତୃତୀୟ ସମୟ ଭାଗବତ ରହିଛି। ସେ ନାରୀଙ୍କୁ ବର୍ତ୍ତମାନ ପୁରୁଷ ସ୍ୱର କେମିତି ମିଳିବ କି, ସେ ପୁରୁଷ ପ୍ରତି ଆସକ୍ତି ହେଲେ, ତ ସ୍ୱର ଚାଲିଲା, ପୁରୁଷ ନାରୀ ପୁରୁଷ ନାରୀ, ତ ନାରୀ କିଏ ପୁରୁଷ କିଏ? ଭାଗବତରେ ବର୍ତ୍ତମାନ ଯିଏ ପୁରୁଷ ସ୍ୱର ପାଇଛନ୍ତି ତାଙ୍କୁ ସତର୍କତା ରଖିଲା, ଦେଖ ନାରୀର ଏଇ ଏଇ ଦୋଷ, ତୁମେ ତାଙ୍କ ପ୍ରତି ସତର୍କ ରହି ମଧ୍ୟ ଭାଗରେ ରହି, ଆମେ ଶୁଣୁଥିଲେ ନା, ତାଙ୍କ ପାଖକୁ ଯିବନି, ଅଗ୍ନି ଗୁରୁ ରାଜା ସ୍ତ୍ରୀ ଏ ଚାରି ଜଣଙ୍କ ପାଖକୁ ଯିବନି, ଦୂର ରହିବେନି, ମଝିରେ ରହିକି ସେବା କରିବେ, ଘୃଣା କରିବନି ତାଙ୍କ ବେଶୀ ନିଜର ବୋଲି କରିବେନି, ଆସକ୍ତି ତାଙ୍କର ଆସକ୍ତି ଆସିଗଲେ ଦୁଇ ଜଣଙ୍କର ନଷ୍ଟ ହେଇଗଲା। ଆପଣ ସ୍ତ୍ରୀ ପ୍ରତି ଆସକ୍ତି ଆସିଗଲେ ଆପଣ ତ ଭକ୍ତିକୁ ଅନୁଷ୍ଠାନ କରିବେ, ଆପଣ ସ୍ତ୍ରୀର କେମିତି କଲ୍ୟାଣ? ଭାଗବତ ଏଇଥିପାଇଁ ଏଇ ଉଦ୍ଦେଶ୍ୟରେ କହିଛନ୍ତି, ତାମାନେ ପୁରୁଷର ଦୋଷକୁ କ'ଣ ଦେଖାଗଲା ନା, ପୁରୁଷ ଯଦି ନାରୀ ପ୍ରତି ଆସକ୍ତି ରୁହେ, ନାରୀର ଥିବା ଗୁଣଗୁଡ଼ିକ ସବୁ ପୁରୁଷ ପ୍ରତି ପଳାଇ ଆସିବ, ତେଣୁ ନାରୀର ଦୋଷ କହିବା ଦ୍ୱାରା ସ୍ତ୍ରୀ ଆସକ୍ତ ପୁରୁଷର ଏଇ ଦୋଷ ବି ତା ପାଖକୁ ଆସିବ, କାରଣ ସଂଘର୍ଷ ଯାଏ ଦେଖା ଇତଟାକୁ ବୁଝିପାରୁନାହାନ୍ତି। କିଏ କିଏ ଆକ୍ଷେପ କରି କହିଲେ ନାଇଁ ନାଇଁ କ�ଷମା କରିବେ, ମୁଁ ବଡ଼ କରି କହୁନି, ସମାଜରେ ବର୍ତ୍ତମାନ ସ୍ପେଶାଲ ସମସ୍ତଙ୍କ ବାବା ଆପଣ ନାରୀଙ୍କ ପାଇଁ ସାତ ଦିନ ପ୍ରବଚନ ଫୁଲବାଣୀ ଅଞ୍ଚଳରେ, ମୁଁ କହୁଥିଲି ଆପଣ ଫୁଲବାଣୀ ଅଞ୍ଚଳରେ ବଡ଼ ବଡ଼ ଧନୀ ମାରବାଡ଼ି ଲୋକମାନେ କହୁଛନ୍ତି, ସେ କହୁଛନ୍ତି ଆମେ 407 ଗାଡ଼ି ଫୁଲବାଣୀ ଅଞ୍ଚଳରେ, ସେ ବାବା କୁହନ୍ତି, ସେ କହିବେ ମୁଁ 407 ଗାଡ଼ି ପଠେଇବି, 4 ଗାଡ଼ି ଚାରି ଦିଗକୁ, ଲୋକମାନେ ଆସନ୍ତି ଶୁଣନ୍ତି ପ୍ରବଚନ, ତାଙ୍କ ଘର ତାଙ୍କ ଅଞ୍ଚଳରେ ଘର ସବୁ ଲୋକମାନେ ଯେଉଁ କଷ୍ଟ ପାଉଛନ୍ତି ଆପଣ କହିପାରିବେନି, ସେଠି ବି ଆଧୁନିକ ସଭ୍ୟତା ପଶିକି ସବୁ ଘର ପ୍ରତି ଘରର କଳିକ ଯିବ ନା, ଏହା ଜାଣିବା ଦରକାର। ସାଧୁ ଯଦି ନ କହିବା କିଏ କହିବ ନା, ଆମେ ସାଧୁ ବୋଲି କହୁନୁ, ଭାଗବତ ବାଣୀର ମହିମାକୁ ନେଇକି କହୁଛୁ। ଏତେ ଗୁଡ଼ ଦ୍ୱିତୀୟ ଭାସ୍କର କିନ୍ତୁ ସ୍ୱବାକ୍ୟ ସ୍ଥାପିତା ନିତ୍ୟ ସୁନ୍ଦରୀ ଶୁକ୍ଳ ଉଦ୍ଭବା, ଧୁନ୍ଧୁଲି ସୁନ୍ଦରୀ ବଡ଼ ଉଚ୍ଚକୂଳରୁ ଆସିକି ତା ଦୋଷଟା ଅଛି, ସେ ଯାହା କହିବ ସେଟାକୁ ରଖିବ, ସ୍ୱବାକ୍ୟ ସ୍ଥାପିତା ସ୍ୱାମୀ କଥା କିଛି ରଖିବ। ଆଉ ପୁଣି ତା ଦୋଷକୁ ଦେଖିଲେ ଧୁନ୍ଧୁଲି ଲୋକବାତା ଲୋକବାତାରିତା କ୍ରୁରା ପ୍ରାୟଶ ବହୁ ଜଳ୍ପିକା ସୁରାଚ ଗୃହ କୃତେଷୁ କୃପଣା କଳହ ପ୍ରିୟା, ଭାରି କୃପଣା ଭାରି କଳହ ପ୍ରିୟା, ଆଉ ସୁରା ଦକ୍ଷ ହେଉଛି ଗୃହ କର୍ମରେ, ସେତିକି ଗୁଣ ତ ବର୍ତ୍ତମାନ ନାରୀଙ୍କ ପାଖରେ ପାଇବେନି, ଘର କର୍ମରେ ପୁରା ଦକ୍ଷ ସେ ଥିଲା, ଅତିଥି ପ୍ରତି ସବୁ ସେବା କରୁଥିଲେ ସେ, ଆଉ ଲୋକବାତାରିକା ସବୁବେଳେ ଲୋକ କଥା, ଯେଉଁ ସ୍ତ୍ରୀ ଲୋକମାନେ ବେଶୀ ସବୁ ଗାଉଁଲି ଏହା କଥା ତା କଥା ତା କଥା ତା କଥା, ସେ ବେଶୀ କଥାବାର୍ତ୍ତା, ସେ ଘର ଦେଖିକି ବେଶୀ ଗଣ୍ଡଳ, ସେ ସବୁ କଥା ଶୁଣିକି ଆସିବ, ଘର ଆସିକି କହିବ ଇଏ କରିବ, ଇଏ ବଡ଼ ଧୁନ୍ଧୁଲି ବଡ଼ ଇଏ ଥିଲା, ପ୍ରାୟଶ ବହୁ ଜଳ୍ପିକା, ପ୍ରାୟ ସମୟରେ ଏକାଏକି ନଥିଲି ବସି କଥା କହୁଥିଲ ଏମିତିକା। ଏଇଭଳି ଦୁଇ ଜଣଙ୍କର ବହୁତ ପ୍ରେମ ସମ୍ପଦରେ ପ୍ରେମ ସମ୍ପର୍କ ଭିତରେ ଦିନ ଚାଲିଗଲା, କିନ୍ତୁ ଆଙ୍କର ଗୋଟେ ବହୁତ ବଡ଼ ଦୁଃଖ ରହିଛି, କାହାର ଆତ୍ମଦେବଙ୍କର, ମୋର ପୁତ୍ର ନାହିଁ, ଅପୁତ୍ରସ୍ୟ ଗୃହ ଶୂନ୍ୟମ ଦରିଦ୍ରସ୍ୟ ହୃଦୟ ମୂର୍ଖସ୍ୟ ହୃଦୟ ଶୂନ୍ୟମ ସର୍ବଶୂନ୍ୟମ ଦରିଦ୍ରସ୍ୟ, ଜାଣକି ଦରିଦ୍ର ଲୋକ ଆଉ ସବୁ ଶୂନ୍ୟ ଦେଖା, ଟଙ୍କା ନାହିଁ ଆଉ ବଟି ନାହିଁ ମାନେ ତାକୁ ସେ ଯୁଆଡ଼େ ଉଠି ତାକୁ ସବୁ ଶୂନ୍ୟ ଦେଖା, ମୂର୍ଖସ୍ୟ ହୃଦୟ ଶୂନ୍ୟମ ମୂର୍ଖର ହୃଦୟ କିଛି ନାହିଁ, ମୂର୍ଖ ଆଗରେ ଆପଣ ଗପି 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 ବାଛ ବାହାରିକି ବ୍ଲଡ଼ ପ୍ରେସର ବାହାରିବ, ତା ତୋର ହୃଦୟ ଶୂନ୍ୟ କିଛି ଭିତରେ ଢୁକିବନି। ସେ ଲେଖି ଆଉ ବାନ୍ଧବ ବାନ୍ଧବ ଶୂନ୍ୟ କିଏ ସେଠି ରଚନା କରିଛି, ତାର ତାକୁ ତାକୁ ଯିଏ ଯାଉଛି ସବୁଆଡ଼େ ବାନ୍ଧବ, ତାର ବାନ୍ଧବ ବାନ୍ଧବ ନାହାନ୍ତି ମାନେ ତାକୁ ବିଶ୍ୱ ଶୂନ୍ୟମ ବାନ୍ଧବ, ତ ଦିଗ ଦେଖା ହେବନି, ମୋର ବନ୍ଧୁ ବାନ୍ଧବ ନାହାନ୍ତି, ମୁଁ କୁଆଡ଼େ ଯିବି ବମ୍ବେ ଯିବି କରିଦେଲି କରିଦେଲି କୁଆଡ଼େ ଯିବି କ'ଣ କରିବି, ତାକୁ ତ ଦିଗ ଦେଖା ହେବ ନା ବାନ୍ଧବ ନାହାନ୍ତି। ଆଉ ନାରୀ କଥାଟା କ'ଣ କହିଲି, ସେଇଟା ପୁତ୍ର ଶୂନ୍ୟ, ଘରଟା ଶୂନ୍ୟ ଲାଗେ ପୁତ୍ର ନଥିଲେ, କିରେ ଘର ଶୂନ୍ୟ ଲାଗେ କ'ଣ ପୁତ୍ର ନଥିଲେ, ପୁତ୍ର ଥିଲେ ବି ଆଜିକାଲି କଳିଯୁଗରେ ପୁତ୍ର ଥିଲା ସେ ତ ଘର ଶୂନ୍ୟ କରିକି ଯିବ, ବରଂ ଯାହାର ପୁତ୍ର ନାହିଁ ସେ କହିଲେ ବହୁତ ସୁନ୍ଦର, କିଏ କହୁଛନ୍ତି ଆମର ବେଣୁ ମହାରାଜଙ୍କ ବାବା, ଅଙ୍ଗ କହିଲେ, ଆରେ ଯିଏ ପୁତ୍ର ପାଇନାହାନ୍ତି ସେ ପୂର୍ବ ଜନ୍ମରେ ବହୁତ ତପସ୍ୟା କରିଛନ୍ତି, ବହୁତ ତପସ୍ୟା କରିଛନ୍ତି, ଭଲ ହେଇଛି। ସେ କହିଲେ କୁପୁତ୍ର ବରଂ ଭଲ, ମୁଁ ଘର ଛାଡ଼ି ବର୍ତ୍ତମାନ ହରିଙ୍କୁ ଡାକିବା ପାଇଁ ଯାଉଛି। ଆଉ ଯିଏ ପୁତ୍ର ନ ପାଇଛନ୍ତି ସେ ସୁଖୀ, ଇଏ ବି କହିବେ ଯେତେବେଳେ ମାଡ ବସେଇବ ଧୁନ୍ଧୁକାରୀ ଆତ୍ମଦେବା ଆଗେ କହିବେ ବର୍ତ୍ତମାନ ତୁମେ ଦେଖିଲେ ପୁତ୍ର ନାହିଁ। ଏ ତ କର୍ମକାଣ୍ଡରେ ସବୁ ଜାଣିଛନ୍ତି ନା ପୁତ୍ର କେମିତି ହବ କ'ଣ ହବ, କାହାକୁ ଦାନ କଲେ ସବୁ ଗାଭୀ ହିରଣ୍ୟ ସବୁ ଦାନ କଲେ, କିନ୍ତୁ ଦାନ ନ କଲେ କ'ଣ ହବ, ପୁତ୍ର ନାହିଁ। ଚିନ୍ତାରେ ବଡ଼ ଆତୁର ହେଇକି ଭୃଷ ମୋତେ ଦୁଃଖିତ ହେଇକି ବଡ଼ଙ୍କୁ ପଡ଼େ। ସଂସାର କାମନା ଗୋଟେ ବଡ଼ ଜିନିଷ ନା, ଭଗବାନ ଏମିତି କରିଛନ୍ତି ସମସ୍ତଙ୍କର ସମସ୍ତଙ୍କର ଅଭାବ ରଖିଛନ୍ତି, ସମସ୍ତଙ୍କୁ ଏଠି ପସ୍ତେଇବାକୁ ସେ ଦେବେ, ସମସ୍ତଙ୍କୁ ଏଠି ପସ୍ତେଇବାକୁ ଦେବେ ନା, ଏଇଟା ପରିପୂର୍ଣ୍ଣ ସେ କେବେ କରିବେ, ଏ ତ ସକୁଣ୍ଡ ଜଗତ ନା, ଏଠି ସମସ୍ତଙ୍କର ଅଭାବ ରଖିଛନ୍ତି, କିନ୍ତୁ କାହାର ସେ ଅଭାବଟା ଅନୁଭବ ହୁଏ, ଇଏ ଭାଗ୍ୟବାନ ଅଭାବ ଏଠି ଅଛି, ଏଠି ଆଉ ପୂର୍ଣ୍ଣ ନାହିଁ, ମୁଁ ଭଗବାନଙ୍କୁ ଡାକିବି। ଏକଦା ସଦିଜ ଦୁଃଖ ଗୃହନ୍ତ ତ୍ୱାବନଙ୍ଗତ ମଧ୍ୟାହ୍ନେ ତୁଷିତା ଜାତୋ ସ୍ତଡାଗମ ସମୁପେଇବାନ। ଏକଦା ସେ ବ୍ରାହ୍ମଣ ଦୁଃଖିତ ହେଇକି ଘର ଛାଡ଼ି ପଳେଇଲା, ମରିଯିବି ଏତେ କର୍ମକାଣ୍ଡ କାମ କଲି, ମୋତେ ଯିଏ ଦେଖିଲା ମୋ ମୁହଁକୁ ଚାହୁଁନି, କୁଜରେ ପୁତ୍ରିକ ଲୋକ ଅପୁତ୍ରିକଟା କର୍ମକାଣ୍ଡର ଅପୁତ୍ରିକ ଦୋଷ ରହିବ ନା, ଆଉ ଦେଖିବାରେ କେଉଁଠି ଦୋଷ ରହିଲା କି, ପଞ୍ଚରାତିକ ଭିତରେ ଦୋଷ ନାହିଁ, ପୁତ୍ର ଥାଉ ବା କନ୍ୟା ଥାଉ ସେ କେଉଁ ଗୋତ୍ର ହେଇଗଲେ କି, ଅଚ୍ୟୁତ ଗୋତ୍ରୀ ହେଇଗଲା ଆଉ ସେଠି କ'ଣ ଅଛି ତାର ପୁତ୍ର ଇଏ ସବୁ ଦୋଷ କ'ଣ ଲାଗେ, ତାଙ୍କ ଗୋତ୍ରଟା ଅଲଗା ହେଇଗଲା ବା, ପୁତ୍ର ଥାଉ କନ୍ୟା ଥାଉ ଦୁଃଖ କରିବା ଉଚିତ, ଆଉ ବଡ଼ ଭାଗ୍ୟ ସଂସାର ପାର ହେବା ପାଇଁ ଗୋଟେ ବଡ଼ ଭାଗ୍ୟ ଯା କି ନାହାନ୍ତି, ବହୁତ ବଡ଼ ଭାଗ୍ୟ, କାରଣ କୁପୁତ୍ର ହେଲେ ବି ଅଡ଼ୁଆରେ ପଡ଼ିବେ, ସୁପୁତ୍ର ହେଲେ ବି ଅଡ଼ୁଆରେ ପଡ଼ିବେ, କାରଣ କୁପୁତ୍ର ହେଲେ ତ ଘର ଛାଡ଼ିକି ବି ଯାଇପାରିବେନି ଆଜିକାଲି, ଯଦି ଗୋଟିଏ ସୁପୁତ୍ର ଅଛି ତା ଗୁଣକୁ ଦେଖି ଦେଖି ଆପଣ ଅଟକି ରହିବେ, ପୁଅଟା ଭାରି ବଢ଼ିଆ ଭକ୍ତ ହେଇଛି କ'ଣ କରିବେ, ଯୁଆଡ଼ୁ ହେଲେ କଷ୍ଟ କାରଣ କିଛି କେହି ନାହାନ୍ତି, ମୁଁ ଭଗବାନ ଆଶ୍ରୟ କରି ଚାଲିବି ଆଉ, ଆସକ୍ତି ଗୋଟେ କଟି ଯାଇଛି ଆଉ, କେହିଠି ଭାବିବା ଉଚିତ ନୁହେଁ ଯେ ଆମର ଅପୁତ୍ରିକ ଦୋଷ ରହିଲା ନା, ଏଇଟା କର୍ମକାଣ୍ଡ ରହିବ। ବୈଷ୍ଣବ ହେଇଗଲା ପରେ ବାର ଜାତି ତେର ଗଲା, ବୈଷ୍ଣବ ହେଲେ ସବୁ ଗଲା, ଏଇଥିପାଇଁ ଗାଁ ଲୋକମାନେ ଏ ତାଙ୍କର ଗୋତ୍ରପୁତ୍ର କିଛି ନାହିଁ, ତ ଅଚ୍ୟୁତ ଗୋତ୍ର ହେଇଗଲା, ଏଇସବୁ ପ୍ରଥା ଅଛି, ସେଥିପାଇଁ ବୈଷ୍ଣବର ଶ୍ରାଦ୍ଧ ପଦ୍ଧତି ସବୁ ଅଲଗା ହେଇଗଲା ନା, ଏଇଟା କର୍ମକାଣ୍ଡ ହିସାବରେ ଧର ଆଉ ଧର ଇଏ ତାର କହିଲେ ଯାଉଛି ମଧ୍ୟାହ୍ନ ସମୟରେ ଯାଇକି ତଡ଼ାକରେ ଜଳରେ ପାନ କରିକି ଜଳ ପାନ କରିକି ବସିଲେ ପ୍ରାଣତ୍ୟାଗ କରିବ, ଆଉ ପୁରା କ୍ଷୀର୍ଣ୍ଣ ମନସରେ ବସିଛନ୍ତି ଯେଉଁ ସନ୍ନ୍ୟାସୀ ଆସିଲେ, କିଏ ଆସିଲେ ସନ୍ନ୍ୟାସୀ ପ୍ରକୃତରେ ଭଗବାନ ସନ୍ନ୍ୟାସୀ ବିଷୟରେ ଆସିଛନ୍ତି, ବା ଭଗବାନଙ୍କର ପ୍ରେରିତ କି ଜଣେ ଆସିଛନ୍ତି, କାହିଁକି କାହିଁକି ଆସିଲେ ପ୍ରଶ୍ନ ଆସିବ, ଏତେ ବଡ଼ କର୍ମକାଣ୍ଡରେ ବିଶ୍ୱାସ କରୁଥିବା ନିଷ୍ଣାନ୍ତ ବ୍ରାହ୍ମଣ ଆଜି ଗୋଟେ ସାଧାରଣ ସନ୍ନ୍ୟାସୀ ପାଇଁ ଗୋଟେ ପୁତ୍ର ପାଇଁ ଆଜି ଦେହତ୍ୟାଗ କରିଦେବ, ଆପଣ ଭାବୁଛନ୍ତି କ'ଣ ଭଗବାନ କାହାକୁ ସାହାଯ୍ୟ କରନ୍ତିନି ବୋଲି, ବଡ଼ ଦୟା କେହି ବି ଆଜି ମୃତ୍ୟୁବରଣ କରିବା ପାଇଁ ଯାଉଛି ତାକୁ ପଚାରନ୍ତୁ, ସେ ଫାଶି ଦେବା ପାଇଁ ଯାଉଥିଲେ ଭଗବାନଙ୍କୁ ସାହାଯ୍ୟ କରିଥିଲେ, ଭଗବାନଙ୍କର ଏଡ଼ ବଡ଼ ଦୟା। ନିଜେ ମୁଁ ସେ ଫୁଲବାଣୀରେ ଥିଲି, ସେ ଲୋକଟା ତାର ପୁଅ ଚାକିରି କରିଛି, ପାଗଳ ହେଇଯାଇଛି, ଶ୍ମଶାନରେ ବସିବ ମଦ ଖାଇବ ପାଗଳ ହେଇ ଗପିବ, ତା ସ୍ତ୍ରୀକି ବାଟଉଛି ଦୁନିଆ ଖରାପ ଭାଷା କହୁଛି, ତାଙ୍କୁ ବଞ୍ଚେଇବ କିଏ, ସେଠି ସେ ସାର୍ କୁହନ୍ତି କହେ ବାବା ବୁଝୁଛନ୍ତି ନା, ଏତେ ତା ସ୍ତ୍ରୀ କଷ୍ଟ ଦେଉଛି କିନ୍ତୁ ତା ସ୍ତ୍ରୀ ତ କିଛି କୁହେ, ଆଉ ପୁଅମାନେ ମାଷ୍ଟର ଚାକିରି କରିଛନ୍ତି ଟଙ୍କା ଆଣିଦେବେ, ଭଗବାନ ସବୁ ଜୀବକୁ ପୋଷଣ କରିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କର ଦୟାଟା ବହୁ ବଡ଼ କରୁଣା, ସବୁ ଜୀବକୁ ବଞ୍ଚେଇକି ରଖିବା ପାଇଁ ଚାହୁଁଛନ୍ତି, ମାନେ ମଦ୍ୟପ ରାସ୍ତା ଘରେ ପଡ଼ିଥିବ ତାକୁ ବି ଉଠିବା ପାଇଁ ଲୋକ ଅଛନ୍ତି, ଭଗବାନଙ୍କର ଦୟା ବଡ଼ ବିଚିତ୍ର, ତାର ଏତେ ବଡ଼, ମୁଁ ତ ସବୁ ଜୀବକୁ କରୁଣା କରୁଛି, କାହିଁ କରୁଣା ନ କରିବି, ଗଲେ ଆସିଲେ ଆଉ ନିଷ୍ଣାନ୍ତ ବ୍ରାହ୍ମଣ ଦ୍ୱିତୀୟ ଜୀବ ଭାସ୍କର ଆସିଲେ, ଆସିଲେ ତାର ସନ୍ନ୍ୟାସୀ ଦେଖିଦେଲେ ଜଳ ପି କରିକି ବଡ଼ ଦୀର୍ଘ ନିଶ୍ୱାସ ନେଉଛନ୍ତି, ଭଗବାନ ଜାଣନ୍ତି ତା ଆତ୍ମହତ୍ୟା କରିବାକୁ ଆସିଛି, ଆତ୍ମହତ୍ୟା ମହାପାପ, ବିଶେଷ କରି ଭଗବାନ ଆତ୍ମହତ୍ୟା ପୂର୍ବରୁ ଆପଣଙ୍କୁ ସାହାଯ୍ୟ କରିବେ, ଆତ୍ମହତ୍ୟାଟା ବହୁତ ବଡ଼ ଖରାପ କାମ, ଆସିଲେ ଆଉ ବହୁ ଜାଗାରେ ସେ ଜଣେ ଭକ୍ତ କରିଥିଲେ, ମୁଁ ଆପଣଙ୍କୁ କହୁଛି ପୁରୀରେ ତାଙ୍କ ଘର କଥାରେ ମନେ ପଡ଼ିଗଲା, ଏଇ କୁହ ଆତ୍ମହତ୍ୟା କଲା, ଭଗବାନ ତୁମକୁ ସାହାଯ୍ୟ କର, ସେ ବର୍ତ୍ତମାନ ସନ୍ନ୍ୟାସ ହେଇଛନ୍ତି, ବ୍ରାହ୍ମଣ ଘରର ଛୁଆ ରଜା ଛୁଆ ଭଳିଆ ଅଛନ୍ତି ବୃନ୍ଦାବନ, ସେ ଆମ ଜଣେ ଭକ୍ତଙ୍କୁ ଭେଟିଲେ କ'ଣ ହେଇଛନ୍ତି ଜାଣିଛନ୍ତି, ତାଙ୍କ ଘର ପୁରୀ, ବାପା ହେଉଛି ଅଫିସର କିନ୍ତୁ ବାପାର କିଛି ଚରିତ୍ର ଭଲ ନୁହେଁ, ମଦବଦ ଖାନ ପାଟିକୁଳ ହେଇଗଲା, ଗୋଟିଏ ପୋଘର ଛାଡ଼ି ପଳେଇ ଆସିଲେ, ସେ ଭଦ୍ରକ ସାଇଡ଼୍ରେ ଯାଇ ବେପାର କରେ, କ'ଣ ବେପାର କରୁଛନ୍ତି ଜାଣିଛନ୍ତି ନା, ଆଜିକାଲି ଆଗରୁ ଯେଉଁ ପ୍ରେସର୍ କୁକର୍ ଏସବୁ ବେପାର କରୁଛନ୍ତି, ଆମର ଭକ୍ତ ଜଣେ ଭେଟିଲେ ଦେଖିଥିଲେ ଆରେ ଏତେ ସୁନ୍ଦର ଏତେ ବ୍ରାହ୍ମଣ ସର, ବ୍ରାହ୍ମଣ ସର ମାନେ ତେଜସ୍ୱୀ ସର, କହିଲେ ବାପା ତୁ ତ ବ୍ରାହ୍ମଣ ଭଳିଆ ଜଣାପଡ଼ୁଛୁ, ତୁ ଏ କାମ କ'ଣ କରୁଛୁ, ତାର ଗୋଟିଏ କଥା ତାର ବିଶ୍ୱାସ ହେଲା ଇଏ କେମିତି ଜାଣିନୁ ମୁଁ ବ୍ରାହ୍ମଣ ବୋଲି ଆଉ ହେଲା ହଁ ବାପା କ'ଣ କରିବା ଘର ମୋର କିଛି ଅଭାବ ନାହିଁ ଗୋଟିଏ ପୁଅ ମୋର କୋଟି କୋଟି ଟଙ୍କା ଅଛି କିନ୍ତୁ ବାପା ମୋର ଭଲ ଲୋକ ନୁହଁ ମାର ବାପାର ଝଗଡ଼ା ହୁଏ ବାପା ଟିକେ ଭଲ ନୁହନ୍ତି ନିଶା ପିସା ଖାଆନ୍ତି ମୁଁ ଘର ଛାଡ଼ି ପଳାଇ ଆସିଲି ବିରକ୍ତି ହେଇକି ଆଉ ମୁଁ ବାପା ଖୋଜୁଥିବେ ମୁଁ କ'ଣ କରିବି ଏଇଟା କହିଥିଲେ କହିଲେ ଆପଣ ଘର କେଉଁଠି କହିଲେ କହିଲେ ମୋ ଘର ଏମିତି ଭଦ୍ରକ ପାଖ ଷ୍ଟେସନ ପାଖରେ ମୋ ନାଁ ଆଜ୍ଞା ସେ ଆଡ୍ରେସ୍ ରଖିଥିଲା କେବଳ ମନେ ରଖିଦେଇଛି ଭଗବାନ ସାହାଯ୍ୟ କରିବି କିଛି ଦିନ ପରେ ତା ମନରେ ଏମିତି ସେ ବିଜନେସ୍ କରୁ କରୁ କ'ଣ ଏମିତି ମନକୁ ଆସିଛି ସେ ଯେଉଁ ଗୋଟେ ଭକ୍ତ ଘରେ ଭେଟିଥିଲା ସେ ଭକ୍ତ ମଦ ବୋଟଲ ଧରିଛି ବିଷଟାକୁ ଧରିଛି ଷ୍ଟେସନ ଉପରେ ଖାଇଦେବି ଭଦ୍ରକ ଷ୍ଟେସନ ଯେତେବେଳେ ଫାଙ୍କା ଥାଏ ଖାଇଦେବି ଶୋଇଯିବି ମଦ ବୋଟଲଟାକୁ ଧରିଛି ଆଉ ମଦ କେବେ ପିଇନି ଆଜି ବିଷ ମିଶେଇକି ମଦ ଖାଇଦେବି ଏକ ବାର ନିଶାରେ ମରିବି ଏଇ ଚିନ୍ତା କରିକି ମଦ ପିଇବା ପାଇଁ ଯାଉଛି ମୁଁ ମନେ ପଡ଼ିଲା କାହିଁକି ସନ୍ନ୍ୟାସୀ ହେଲେ ତ ଭଲ ହେବ ମରିବି କାହିଁ ସାଧୁ କେମିତି ହେଲା ସେ ଯେଉଁ ବାବାଟା ଭେଟିଥିଲେ ଯେଉଁ ସେ ତ କହିଥିଲେ ଯେ ଭଦ୍ରକ ପାଖରେ ତାଙ୍କ ଘର ଦେଖିବା ଆଜି ପହଞ୍ଚିଗଲା ହେଲା ଆଜ୍ଞା ଏମିତି ଆଉ ମୁଁ ମଦ ବୋଟଲ ଧରିଥିଲି ମୋ ମୁଣ୍ଡ ଏଇ ବୁଦ୍ଧିରେ ଆସିଲା ଆଉ ମୋତେ ନେଇକୁ ମଠ ଛାଡ଼ନ୍ତୁ ଆସିଲି ତମେ ଆମ ମନ୍ଦିରକୁ ଆଣିଥିଲେ ରହିବା ପାଇଁ ଆମ ମନ୍ଦିର ଆଣିଥିଲେ ରଖିବା ପାଇଁ ମୁଁ କହିଲା ଆଜ୍ଞା ମୁଁ ଭୁବନେଶ୍ୱର ରହିବିନି ନା କାହିଁକି ଭୁବନେଶ୍ୱର ରହିଲେ ମୋ ଘରଟା ପାଖରେ ମୋ ମାଆ ବାପା ଯଦି ଜାଣିବା ମୋ ମାଆ ଯଦି ଆସିବ କାନ୍ଦି ମୋତେ ନେଇଚାଲନ୍ତୁ ତାକୁ ନେଇ ବୃନ୍ଦାବନ ଛାଡ଼ିଲେ ସେ ବର୍ତ୍ତମାନ ସନ୍ନ୍ୟାସ ମୋର କହିବାର ତାତ୍ପର୍ଯ୍ୟ ଯେତେବେଳେ ଭଗବାନଙ୍କର ସମସ୍ତ ମଧ୍ୟରେ ବିଷ ମିଶିକି ମିଳିବ ବିଷୟ ଲୋକ ସେ ସନ୍ନ୍ୟାସ ହେଇକି ରହିଛି ଭଗବାନ ସମସ୍ତଙ୍କୁ ଜ୍ଞାନ ଦେବେ ଆମେ ନ ଧରିପାରିବା ଆଜ୍ଞା କ'ଣ କରିବା କିନ୍ତୁ ଭକ୍ତ ସଂଘ କରିଥିଲେ ଜ୍ଞାନଟା ରହିଯିବ ଗୋଟେ ସୁକୃତି ଦର୍ଶନ କରିଦେଇଥିଲା ସେ ଯେଉଁଠି ଦର୍ଶନ କରିଥିଲା ତାଙ୍କ ଆଡ୍ରେସ୍ ଭୁଲି ଯାଇଥିଲା ସେ ପୁଣି ତାଙ୍କୁ ସେଠିକି ଗଲା ଯାଇ ପଚାରିଲା ସେ ଯେଉଁ ବାବା ଆସିଥିଲେ ସେ କେଉଁଠି କହିଲେ ମୋତେ କହିଥିଲେ ଭୁଲି ଯାଇଛନ୍ତି ଇଏ ତାଙ୍କର ଧନୀ ଲୋକ ତାଙ୍କ ଘରେ ପ୍ରେସର୍ କୁକର୍ ନେଇକି ଇଏ ସବୁ କରେଣ୍ଟ ମେସିନ୍ ନେଇକି ସବୁ ବିକେ ସେ କହିଥିଲା ଏଇଠି ତାଙ୍କ ପୁଣି ଏମିତି ଯୋଜନା ସେ ଘର କେଉଁଠୁ ଖୋଜିକି ପାଇଁ ଆଇଲା ବେଳକୁ ତାଙ୍କ ପୁଅ ସେ ଯେଉଁ ଟେଲିଫୋନ୍ ବୁଥକୁ ନମ୍ବର ଧରିକି ଆସନ୍ତି ଫୋନ୍ କରିବା ପାଇଁ ସେଇଠି ଦେଖିଲା ଏ ପ୍ରଭୁଙ୍କର ପୁଅ ଯାଇଁ ସେଇଠି ସେ କହିଲେ କାହାକୁ ଫୋନ୍ କରିବୁ ମୋ ବାପା ବାସି ଆସ ଭଗବାନ ଯାହାକୁ ଚାହିଁବେ ଭଗବାନ ବଡ଼ ଦୟା ମୁଁ ଆସି ପହଞ୍ଚିଗଲେ ଆଉ ଯଦି ଆଚ କଥଂ ରୋଦସି ବିପ୍ରତ୍ୱଂ କାତି ଚିନ୍ତା ବୋଲି ଅସି ବଦତ୍ୱଂ ସତ୍ୱରମୈହଂ ସ୍ୱସ୍ୟ ଦୁଃଖସ୍ୟ କାରଣଂ କାହିଁକି ଚିନ୍ତା କରୁ ତୁମ ଦୁଃଖର କାରଣଟା ମୋତେ କ'ଣ କୁହ କାହିଁ କାନ୍ଦୁଛ ବ୍ରାହ୍ମଣ ଉପାଚ ବ୍ରାହ୍ମଣ କହିଲେ କଥା ଆକାରେ ମୁଁ କହିଦେଉଛି କାରଣ ବହୁତ ଅଛନ୍ତି ତ ଦେଖ ମୋର ମଦିଆ ପୂର୍ବ ଜାୟାସ୍ତେ କବି ଉଷ୍ଣ ଉପଭୁଞ୍ଜତେ ଶ୍ଳୋକ ବିନା କଥା କହିବା ବହୁତ କଷ୍ଟ ମୋ ପାଇଁ ଆଜିକାଲି ହେଇଗଲେ କଥା ଆକାରରେ କିଛି କହିହେବନି କାରଣ ମୁଁ ଜଳ ପ୍ରଦାନ କଲା ବେଳକୁ ମୁଁ ତ ନିଷ୍ଣାନ୍ତ ବ୍ରାହ୍ମଣ ମୁଁ ଜଳ ଧରିକି ମୋ ପିତୃପୁରୁଷକୁ ଜଳ ଦେଲା ବେଳକୁ ମୋ ପିତୃପୁରୁଷମାନେ ଗରମ ପାଣି ପିଉଛନ୍ତି ସେ ଜାଣିପାରୁଥିଲେ ଏତେ ବଡ଼ ବିଦ୍ୱାନ ହେଲେ ଗରମ ପାଣି କିନ୍ତୁ ନା ମୋ ହାତର ଜଳ ଉଷ୍ଣ ହେଇଯାଉଥିଲା ନା କେମିତି ହେଇଯାଉଥିଲା ନା ମୋ ପିତୃପୁରୁଷମାନେ ଭାବୁଥିଲେ ଇଏ ସିନା ମୋତେ ଜଳ ଟିକେ ଦେଉଛି ୟା ବଂଶରେ ଆଉ କେହି ନାହାନ୍ତି ଜଳ ଦେବା ଏଇଟା ଚିନ୍ତା କରିକି ସେମାନେ ଏମିତି ଅବସ୍ଥା ହେଉଛନ୍ତି ଆଉ ଘରକୁ ମୁଁ ଯେଉଁ ଫଳଟା ଆଣୁଛି ସେ ଫଳ ଶୀଘ୍ର ପଚିଯାଉଛି ଯେଉଁ ଗଛ ଲଗାଉଛି ସେ ଫଳ ଧରୁ ଯେଉଁ ଗାଭୀ ରଖିଛି ବ୍ରାହ୍ମଣ ଗାଭୀ ରଖିବ ଗୋମାତା ସେବା ସିଏ ବସା ଦଉ ଆଉ କରିବି କ'ଣ କୁହନ୍ତୁ ଆଉ ଯଦି ଦେଖିଲେ ଯଦି ଦେଖି ଜାଣିଦେଲେ ହାତ ଦେଖିବା ଜାତକ ଦେଖିବା ଆଉ କପାଳ ଦେଖିବା ତିନିଟା ଯାଇ ଦେଖି ଶିଖିଛନ୍ତି ସେ ଠିକ କହିପାରିବେ ତିନିଟାଙ୍କ ମ୍ୟାଚ୍ କରିବାକୁ ପଡିବ ତିନିଟାଙ୍କ ଜାଣିବା ଦରକାର ରେଖା ବି ଦେଖନ୍ତୁ କପାଳରେ ସବୁ ରେଖା ଅଛି ମଥୁରା ଉପରୁ ଦେଖନ୍ତୁ ସେ ଜଣାପଡ଼ିବ ପୂର୍ବରୁ ବିଷ୍ଣୁ ଭକ୍ତ ଥିଲେ କି ନାହିଁ କେଶିବ ଭକ୍ତ ଥିଲେ କି ନାହିଁ ସେ କେଉଁ ଭକ୍ତ ଥିଲେ କ'ଣ ଥିଲେ କପାଳ ରେଖାର ସବୁ ଅଛି ସେଥିପାଇଁ ଯେଉଁମାନେ ପୁରୁଣା ଲୋକ ଦେଖିକି କହିଦେବା ଆରେ ଦୀର୍ଘ କପାଳି ଅଛି ଦୀର୍ଘ ନାସିକା ଅଛି ମହାପୁରୁଷର ଲକ୍ଷଣ ସହିତ କପାଳକୁ ଧରିକି ଜାଣିଦେବେ ବିଷ୍ଣୁ ଭକ୍ତ ପୂର୍ବରୁ ବିଷ୍ଣୁ ଭକ୍ତ ଯେଉଁମାନେ ଥାଆନ୍ତି ତାଙ୍କର ଲକ୍ଷଣ ଅଛି କପାଳ ରେଖାର ସେମାନେ ଉପରକୁ ରେଖା କଲେ ତାଙ୍କ ରେଖାର ଧରା ପଡ଼ିଯିବ କେତୋଟି ରେଖା ଅଛି ସେ ବିଷ୍ଣୁ ଭକ୍ତ କି ନୁହେଁ ବିଷ୍ଣୁ ଭକ୍ତି କରିଛନ୍ତି କି କେତେ ଲୋକ ଅଛନ୍ତି ସେ ମୁଣ୍ଡକୁ ଉଠେଇଲେ ତାଙ୍କ ଚମକୁ ଚାହା ବରଂ ରେଖା ଆସିବେ ଦେଖନ୍ତୁ ପରୀକ୍ଷା ଆସିବନି କେବେ କପାଳ ଶୂନ୍ୟ ଲୋକଟା ସବୁ ଅଛି ତିନିଟା ଯାଙ୍କ ଯିଏ ମ୍ୟାଚ୍ କରି ଜାଣିପାରିବ ସିଏ ହେଉଛି ଜ୍ୟୋତିଷ ହାତ ରେଖା ଆଉ ଜାତକ କପାଳ ରେଖା ଇଏ ଭାଲାକ୍ଷର ତ ଭଗବାନଙ୍କର ବିଭୂତି ଭଗବାନ ଆସନ୍ତି ନିଜେ ଦେଖିଦେଲେ ତ ଭାଲାକ୍ଷର ମାଲ ଆମକୁ ଦେଖିଦେଲେ କପାଳ ରେଖା ରିଏ
ତ ସାତ ଜନ୍ମର ପୁଅ ନାହିଁ, ଏଟା ପୁଅ ପୁଅ ମରିବା କ'ଣ ଆସିଛି? ଇଏ କିନ୍ତୁ ଚାଲାକ ଥିଲେ ସର୍ବ କିଏ ନିଷ୍ଣାନ୍ତ ପାରଙ୍ଗମ ଥିଲେ। ଇଏ କହିଲେ ଯଦି ଇଏ ମୋ କପାଳ ଦେଖା ଦେଖି ଯଦି କହିଦେଲେ, କହିଲେ ସାତ ଜନ୍ମ ମୁଞ୍ଚ ଅଜ୍ଞାନ ପ୍ରଜା ରୂପମ ବଳିଷ୍ଠ କର୍ମଣା ଗତି କର୍ମ ଗତି ବଳ ବଳିଷ୍ଠ ପୁତ୍ର ଆଶା ତ୍ୟାଗ କରିଦିଅ, କାରଣ ବିବେକ ତୁ ସମା ସତ୍ୟମ ତେଜ ସଂସାର ବାସନ, ସଂସାର ବାସନକୁ ଛାଡ଼ିଦିଅ, କାରଣ ସପ୍ତ ଜନ୍ମ ବ୍ୟାଧି ସପ୍ତ ଜନ୍ମାବଧି ତବ ପୁତ୍ର ନୈବ ନୈବଚ। ମୁଁ କହିଦେଉଛି ସାତ ଜନ୍ମ ତୁମର ପୁଅ ହିଁ ପୁଅ ହୁଏ। ଇଏ ପଏଣ୍ଟ ଆଉ ଧରିନେଲେ, କହିଲେ ଇଏ ମୋ କପାଳ ରେଖା ଦେଖିକି ଯଦି ଇଏ ସାତ ଜନ୍ମର କଥା କହିଦେଇପାରୁଛନ୍ତି, ତାହେଲେ ଇଏ କାହିଁ ପୁଅ ଦେଇପାରିବେନି? ଆଉ ବୁଦ୍ଧିଆ ଲୋକ ତ ଥାନ୍ତି ନା, କିନ୍ତୁ ଇଏ ଯଦି କିଛି ନଥାନ୍ତା ଢାବା ମାରିଥାନ୍ତା। ଇଏ ତ କହିଦେଉଛି ମୋର ସାତ ଜନ୍ମ ପାଇଁ ପୁଅ ନାହାନ୍ତି, ଯଦି ମୋ କପାଳ ରେଖା ଦେଖିକି ଇଏ କହିଦେଇପାରୁଛି ଭବିଷ୍ୟତ କଥା, ଏ ଜନ୍ମ ନୁହେଁ ସାତ ଜନ୍ମ ତୁମର ବିବାହ ହେଲେ ବି ତୁମର ପୁଅ ହେବନି, ତାହେଲେ ଇଏ 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 ବି ଦେଇପାରିବେ ପୁଅ। ବୋଲେ ଦେଖ ଭଗବାନ ସନ୍ନ୍ୟାସୀ ରୂପରେ କହୁଛନ୍ତି ବା ସନ୍ନ୍ୟାସୀ କହୁଛନ୍ତି, ସତତେ ସଗର ଦୁଃଖମ ଏକ ଅପି ଅଙ୍ଗ ପୁରା ତଥା ରେ ମୁଞ୍ଚ ଅଦ୍ୟ କୁଟୁମ୍ବ ଆସାମ ସନ୍ନ୍ୟାସୀ ସର୍ବଦା ସୁଖ। ସନ୍ନ୍ୟାସୀରେ କେବଳ ସୁଖ ଅଛି, ସନ୍ନ୍ୟାସ ସମ୍ୟକ ନ୍ୟାସ ଯିଏ କରିଛି କାୟ ମନ ବାକ୍ୟ ସବୁକିଛି ବୁଲିକି ଭଗବାନଙ୍କର ପରିବର୍ତ୍ତନ କରୁ, ସେଥିରେ ସୁଖ। ମୁଞ୍ଚ ଆଶା କୁଟୁମ୍ବ ଆଶାଟା ଛାଡ଼ିଦିଅ, ତୁମର ତ ହବନି ସାତ ଜନ୍ମ ପାଇଁ, ଗୋଟେ ବଢ଼ିଆ ସୁଯୋଗ ପାଇଛ ସନ୍ନ୍ୟାସୀ ହେଇଯାଅ। କହିଲେ ସତତେ ସଗର ଦୁଃଖମ ଏବ ଅପି ଅଙ୍ଗ ପୁରା ତଥା, ଗୋଟେ ଉଦାହରଣ ଦେଲେ, କହିଲେ ଏକ ପୁଅ ପାଇଛି ଯେ ସେ କାନ୍ଦିଛି, କିଏ ଅଙ୍ଗ, ଆଉ ଷାଠିଏ ହଜାର ପୁଅ ପାଇବା ଲୋକ ବି କାନ୍ଦିଛି, କିଏ ସଗର। ସଗରଙ୍କର ଷାଠିଏ ହଜାର ପୁତ୍ର ନଥିଲେ କି? ଅଂଶୁମାନ ଆସିକି ସବୁ ଉଦ୍ଧାର କରିଥିଲେ। ଇଏ ଦେଖ ଷାଠିଏ ହଜାର ପୁତ୍ର ପାଇଥିବା ଲୋକ ସଂସାରରେ କାନ୍ଦିଛି, ଏକ ପୁତ୍ର ପାଇଥିବା ଲୋକ ସଂସାରରେ କାନ୍ଦିଛି। ସନ୍ନ୍ୟାସୀ ହେଉଛି ସର୍ବଦା ସୁଖ, ଏକ କାନ୍ଦିବ ଷାଠିଏ ହଜାର କାନ୍ଦିବ, ଦୁଇ ହେଲେ ବି କାନ୍ଦିବ, ତିନି ହେଲେ ବି କାନ୍ଦିବ, ବେଶୀ କମ୍ କଥା ନା ଏଠି କାନ୍ଦିବା ବାଟ, ବାପା ତୁ ସନ୍ନ୍ୟାସୀ ହେଇଯା, ସନ୍ନ୍ୟାସୀଠୁ ବଡ଼ ସୁଖ କିଛି ନାହିଁ। ବୁଝିବାକୁ ପଡ଼ିବ ଯଦି କିଏ ଶୁଣିବ ସେ କଥା, ମୁଁ ତାହେଲେ ସନ୍ନ୍ୟାସୀ ହେଇଯିବି ଆଉ। ଭାଇ ସନ୍ନ୍ୟାସୀର ସୁଖର ଉଦ୍ଦେଶ୍ୟଟା କ'ଣ ବୁଝିପାରୁଛନ୍ତି ତ? ସନ୍ନ୍ୟାସୀ ସୁଖ ମାନେ ଭଗବତ ସୁଖ, କାୟ ମନ ବାକ୍ୟରେ ହରିଭଜନ କରିବ ସେ ସୁଖ। ଆଉ ସନ୍ନ୍ୟାସୀ ସୁଖ ସେ ଜଣେ ଭକ୍ତି ସବୁବେଳେ କହୁଥିଲେ, ସନ୍ନ୍ୟାସୀ ହେଲେ ବହୁତ ବଢ଼ିଆ, ଭଲ ଖାଇବା ପିଇବା, ଭଲ ଗାଡ଼ି ଘୋଡ଼ା ସବୁ ମିଳିବ, ଇ ବି ବାପା ଇ ପ୍ରଣାମ ମିଳିବ, ସିଏ ସୁଖ ନୁହେଁ, ସନ୍ନ୍ୟାସୀର ଭଜନ ସୁଖ ଏ କହିବେ ଆଉ। ଇ ଯାହା କହିଥିବେ ଗୋକର୍ଣ୍ଣ ସେ କହିବେ, ବାପା ସୁଖ ଏ ସଂସାରରେ କାହାର ନାହିଁ, ସୁଖମସ୍ତି ବିରକ୍ତସ୍ୟ ମୁନିରେ ଏକାନ୍ତ ଜୀବିନା, ସେଠି ସନ୍ନ୍ୟାସୀର ଡେଫିନେସନଟା ଦେବେ, ଆସିବ ସେଇ କଥା। କହିଲେ ଏକ କାନ୍ଦିଛି ଷାଠିଏ ହଜାର ବି କାନ୍ଦିଛି, ତେଣୁ ତୁମେ ଗୋଟେ କାମ କର, ତୁମେ ଛାଡ଼ିଦେବେ ଆଶା। ବ୍ରାହ୍ମଣ କ'ଣ କଲେ ଜାଣିଛନ୍ତି, ମୁଁ ବିବେକରୁ ଜାଣିପାରୁଛି ତୁମେ ମୋତେ ପୁତ୍ର ଦେଇପାରିବ, କିନ୍ତୁ ସନ୍ନ୍ୟାସୀ ଆଶ୍ରମ ହେଉଛି ଶୁଷ୍କ, ଏଇଟା କିଛି ନାହିଁ। ପୁତ୍ରାଦି ସୁଖଇନ ଏୟଂ ସନ୍ନ୍ୟାସଂ ଶୁଷ୍କ ଏବ ହି ଗ୍ରାହ୍ୟସ୍ଥ୍ୟ ସରସେ ଲୋକେ ପୁତ୍ର ପୁତ୍ର ସମନ୍ୱିତମ୍। ଗୃହସ୍ଥ ଜୀବନ ସୁଖ ନା, ପିଲା ଅଛି, ନାତି ଆସିବ, ଗୋଟେ ପୂର୍ଣ୍ଣ ଜୀବନ। ପୁତ୍ରାଦି ସୁଖହୀନ ଏବଂ ସନ୍ନ୍ୟାସ ଶୁଷ୍କ ହେବି, ପୁଅ ପିଲା ପୁଅ ନାହିଁ କେହି ନାହିଁ, ସନ୍ନ୍ୟାସ ଜୀବନଟା ଗୋଟେ ଶୁଷ୍କ ଜୀବନ, ଏକାକି ଏକାକି ଚାଲିବୁ, କୁଆଡ଼େ ମରିବୁ କ'ଣ କରିବୁ, ଯିଏ ବି ଆଜି ପର୍ଯ୍ୟନ୍ତ ଆପଣଙ୍କୁ ଦେଖିବା ପଚାରିବୁ ବୁଢ଼ା ହେଲେ କ'ଣ କରିବୁ, ସମସ୍ତେ ଏ କଥା ପଚାରିବୁ, ଭାଇ ବୁଢ଼ା ହେଲେ କ'ଣ କରିବୁ, ତାଙ୍କୁ ପଚାରିବା ପରେ ତୋ ବାପା ବୁଢ଼ା ହେଲା ପରେ ତାଙ୍କୁ କ'ଣ କରୁଛୁ? ମୁଁ ସେ ଡ୍ରାଇଭରଟା ମୋତେ କହିଲା, କହିଲା ଆଜ୍ଞା ଭୁଲ କରିଦେଲେ, ମୁଁ କ'ଣ ପିତାମାତାଙ୍କ ସେବା ଆପଣ କଲେ? ମୁଁ କହିଲି ବାପା ତୁ କେତେ ଦିନ ଡ୍ୟୁଟି ମାସରେ, ସେ ଡ୍ରାଇଭର ମୋତେ ପଚାରୁଛି କେତେ ଦିନ ଛୁଟି ନେଉଛୁ ମାସରେ, ନା ମାସରେ ଛୁଟି କାହିଁ ଆଜ୍ଞା, ଦୁଇ ଦିନ କେତେ ବାପା ସେବା କରୁଛୁ, କେତେ ବାପା ସେବା କରୁଛୁ, ହେଲା ଯେତେବେଳେ ଯାଉଛି ଆଜ୍ଞା। ମୁଁ ଚାଲାକ କଥାଟା ମୋତେ କ'ଣ, ଚାଲାକ ବାଜି କଥାଟା ମୋତେ ମାନୁନି, ଏ ନବେ ଅନେଶତ ଭାଗ ଲୋକ ବାପା ସେବା କରୁନି, ମୋତେ କ'ଣ ଫୁଟିଣି ମାରୁଛୁ ତୁ, ତୁ ବାଲେଶ୍ୱରରୁ ଫୁଟି ଏଟା କହିଲି, ବଡ଼ କଥା କହୁ ତୋ ମାତା ଆଜି ଖାଇବାକୁ ଦେଇଥାନ୍ତୁ ବାପାକୁ ପଚାରିଲୁ, ମୁଁ ଭୁଲ କରିଛି, ମୋତେ ବୁଦ୍ଧି ଶିଖଉଛୁ? ମୁଁ ଏଣିକି ତୁମେ ଯେତେ ଜଣ ବାବା ଯିଏ ଏବେ ତୋ କତିରୁ ଲାଇସେନ୍ସ ଆଣିବା ଯିଏ, ମୁଁ କହିବି ସେ ବସ୍ର ମାଲିକ ସିଏ ଗୋଟେ କଥା ଲାଇସେନ୍ସ ରଖି ତା କତିରୁ ଆଣିବ ବାବା ଯିବ। ମୁଁ ବାପା ତୁ ଆମେ ବା ସବୁଆଡ଼େ ବୁଲୁଛୁ ଦେଖୁଛୁ ସଂସାରରେ କ'ଣ ହେଉଛି, ସନ୍ନ୍ୟାସ ଆଶ୍ରମରେ ସୁଖ ଅଛି ଶାସ୍ତ୍ର କହୁଛନ୍ତି, ଆଉ ଇଏ ନିଜେ କହିବେ ପୁଣି ଆଉ, ତେଣୁ ତୁ ସେ ଆଗ୍ରହକୁ ଛାଡ଼ିଦେ। କହିଲା ଇଏ କହିଲା ନା ଆଜ୍ଞା ମରିବ, ଆପଣ ଯଦି ନଦେବେ ତେଣୁ ଆପଣଙ୍କ ଆଗରେ ମରିବି। ଏ କହିଲା ସେ ବଡ଼ ହଡ଼ୁଆରେ ପଡ଼ିଲି, ଯିଏ କହିବେ ସିଏ ମରିବ, ଆଉ କଳିଯୁଗରେ, ଆଉ କଳିଯୁଗରେ ପ୍ରବଚନ ଦେଲେ ମରିବ, ଗୋଟେ ଗପ ପଢ଼ିଥିଲି ବଡ଼ କଥା, ଯୋ କହା ସୋ ମରା, ଯିଏ କହିବ ସିଏ ମରିବ, ମୁଁ କହିବି ଅର୍ଡ଼ର ବଢ଼ିଆ ହଁ ମୁଁ କ'ଣ ଏଇଟା କୁହନ୍ତି ଆମର ମନବ୍ରତ କରିଦେବ, କିଛି ନାହିଁ କାହାର ସପୁର ନାହିଁ, ଦେଲେ ଖାଇଲୁ ନହେଲେ ନାହିଁ, ଚୁପଚାପ ରହିଲୁ, ପ୍ରବଚନ ଦେଲେ ଲୋକ କହିବେ କି ଯେ ଏଇଟା ଭଲ ହେଲା ଏଇଟା ମନ୍ଦ ହେଲା, ବା ଏଇଟା କହିଲେ ସେଇଟା ସେଇଟା କହିଲେ, ତା ଉତ୍ତର ଦେ, ତା କ୍ଵାଲିଫିକେସନ ଦେ, ସବୁ ଚାଲିବ, କଳି ଯୁଗରେ ଯିଏ କହିବ ସିଏ ମରିବ, ସେ କପଟ ମୋତେ ବଢ଼ିଆ ଲାଗେ, ଯେଉଁ କହା ସୋମରା ଏଇଭଳିଆ ଘଟଣା। ରାଜା ଗୋଟେ ସାଧୁଙ୍କ ପାଖରେ ଗୋଟେ ରାଜା ଆସି ଜୁଟିଲେ ବଣ ଭିତରେ, ସେ ଆଶ୍ରମ ଦେଖିଦେଲେ, କହିଲେ ଏ ସିଧା ଆଶ୍ରମ, ଆଉ ଏ ବାବାରେ ବାବା ତ ଅଛି, ଆଉ ସବୁ କନ୍ଦା କଟା ଯେତେବେଳେ କହିଲେ ବାବା କହିଲେ କ'ଣ ହେଇଛି ଅସୁବିଧା ତୋର କ'ଣ କହ, ନା ଆଜ୍ଞା ଆମର ପୁତ୍ର ନାହିଁ, ତୋ କପାଳରେ ତ ପୁତ୍ର ନାହିଁ, ନା କପାଳର ପୁତ୍ର ନାହିଁ, ସେ ଆହୁରି କାନ୍ଦି ଗଲେ ଆଜ୍ଞା ମରିବି, ଆଉ କହିଲେ ଆହୁରି ପୁତ୍ର ଦେବି, ଆଉ ଦେଖିବା ଭଗବାନ ପ୍ରାର୍ଥନା କରିବା, କହିଦେଲା ପରେ ଚିନ୍ତା କଲେ ମୋ ସିଧା ଶକ୍ତି ଯିବ ଆଉ କରିବି କ'ଣ, ତ କପାଳ ନାହିଁ ମୁଁ କ'ଣ କରିବି, ନା ମୋ ସିଧା ବଳରେ ମୁଁ ବର୍ତ୍ତମାନ ମରିକି ପୁତ୍ର ହେବି, ଆ ଯୋ କହା ସୋମା, ଯିଏ କହିଲା ସେ ମରିବ, କାହିଁକି କହିଲେ ତାକୁ ବର ଦେଲେ ବର୍ତ୍ତମାନ ମରିବାକୁ ପଡ଼ିଲା, ମରିକି ପୁତ୍ର ହେଲେ, ରାଜାର ଯେତେବେଳେ ପୁତ୍ର ହେଲେ ରାଜା ତାଙ୍କର ସବୁ ଉତ୍ସବ ଉତ୍ସବ ସବୁ କଲେ ଭଲ ମନ୍ଦ କଲେ, କିନ୍ତୁ ପୁଅ ଯେତେବେଳେ ବୟସ ହେଲା କଥା କହିଲେ, ଜାଣିଛନ୍ତି କହିକି ମରିଛି ବାପା, ଜଣା ହେଇଗଲା ରାଜାଙ୍କର ମନ ଦୁଃଖ, କିଛି କହିଲେ ପୁଅଟା ହେଲା ବା ତ ସୁନ୍ଦରିଆ ଗୁଲଗୁଲିଆ ଟୋକା, କାରଣ ଇଏ ସାଧୁ ଥିଲେ ନା ବଡ଼ ସୁନ୍ଦର, ଆଉ ବଡ଼ ସଦାଚାର ହିଁ ଚଳନ୍ତି, ବ୍ରାହ୍ମଣ ଭକ୍ତି କରନ୍ତି, କଥା କହିବେନି କିଛି, କଥା କହୁନି କ'ଣ କରାଯିବ, ରାଜା କହିଲେ ଟିକେ ମୃଗା ମୃଗିଆକୁ ନେଲେ ବୁଲାବୁଲି କଲେ ତା ମନଟା ଫ୍ରି ହେଇଯିବ, ସେ ତାପରେ କଥାବାର୍ତ୍ତା କରିବ, ନେଲେ ମୃଗିଆକୁ ବାହାର କରିକି କହିଲେ ମନ୍ତ୍ରୀ ମୃଗିଆ ତାକୁ ଧରିକି ଆସ ଦେଖିବା, ରାଜା ଆଗରେ ଯାଉଛନ୍ତି ମନ୍ତ୍ରୀ ସାଙ୍ଗରେ, ଇଏ ଯାଉଛନ୍ତି ବାହାରିଲେ ତିତର ପକ୍ଷୀଟା ବଗେଇଲା, ତିତର ପକ୍ଷୀ ଗୋଟେ ଅଶୁଭ ସୂଚନା ଦିଏ ବେଳେବେଳେ, ରାଜା ସେ ସାଙ୍ଗେ ମାରିଲେ ତାକୁ କ'ଣ, ରାଜୁ କହା ସମୟ ଇଏ ଶୁଣିଦେଲା କିଏ ମନ୍ତ୍ରୀ, ହେଲେ ଦେଖ ଇଏ ଭଲ କଥା, ଯିଏ କହିଲା ସିଏ ମଲା, ଇଏ ତିତର ପକ୍ଷୀଟା ସମ୍ବାଦ ଦେଲା ବର୍ତ୍ତମାନ ବଣର ଅସୁବିଧା ଅଛି, ଇଏ ତା ୟାଙ୍କର ଏ ମୁଣ୍ଡରେ ସେ ଗୋଟେ ବସିଛି କହିକି ମରିଛି, ଆଉ ପୁଅ ହେଇଛି, ଆଉ ତିତର ପକ୍ଷୀ ଯେତେବେଳେ ମାରିଦିଆଗଲା, କହିଲା ଯୋଉ କହା ସୋମା, ଶୁଣିଦେଲା ମନ୍ତ୍ରୀ, ଆଉ ହେଲେ ମହାରାଜ ଆଉ ଯିବା ଆପଣଙ୍କୁ ଦରକାର ନାହିଁ, ପୁଅ କଥା କହିଲେ ହେଲା, ହଁ ଉତ୍ସବ ଆୟୋଜନ କର, ଉତ୍ସବ ହେଲା ସବୁ ହେଲା ଭଲ ମନ୍ଦ ହେଲା, ପୁଅକୁ ବସା ହେଲା, ବାପା ଟିକେ କହ କଥା, ସେ କିଛି କହିଲା ମନ୍ତ୍ରୀ ମିଛ କଥା କହିଯାଉ, ଦେହରେ ଫାସ ଫାସିରେ ଲଗାଅ, ଫାସ ଅର୍ଡ଼ର ହେଇଗଲା, କହିଲା ଯୋ କହା ସୋମା, ଗୋଟିଏ କଥା କୁ ଯିଏ କହିଲା ସେ ରାଜା ପଚାରିଲେ ରେ ବାପା ଏଇ କଥାଟା କ'ଣ କେବଳ ଗୋଟିଏ କୁ ତା ପାଟି ବନ୍ଦ କରିଦେଉଛି, କହିଲେ ଆଜ୍ଞା ମୁଁ ସେଇ ମୁନି ପୁଅ ଦେଇକି ବଡ଼ ଦେଇକି ଆଜି ପଡ଼ିଛି ଅଡ଼ୁଆ, ଯୋ କହା ସୋମାର କହି କହିବି, ଦେଖୁନା ଯିଏ କହୁଛି ମରୁଛି, ପକେଟା କହିଲା ମଲା, ଇଏ ମନ୍ତ୍ରୀକୁ ସତ କଥା ଯିଏ କହିବେ ସେ ମରିବ, ମହାଭାରତର ଗୋଟେ କଥା ଯିଏ ପଡ଼ୁଥିଲି ମୋ ମୁଣ୍ଡ କାମ କଲା, ବିଦୁର କହିଲେ ସିଧା ସିଧା କଥା କେବେ କହିବ, କହି ସିଧା କଥା କେବେ କହିବେ, କହି ଉଦାହରଣ ଦେଲେ ବଣ ଭିତରେ ବଙ୍କା ଗଛ ଠିଆ ହେଇଛି, ସିଧା ଗଛ ସବୁ କଟା ହେଇଛି, ଦେଖ ସିଧା ଗଛ କାମ ହେଲା ସବୁ କାଟିକି ନେଇଆସିବେ, ଯିଏ ସିଧା କଥା କହିଲା ତା ଗୋଛି କାଟିକି ଥୋଇଦେବ, ଇଏ କହିଲେ ଯିବ, ଯିଏ ବଙ୍କା ହେଇଗଲା ସେ ତାର ବଙ୍କା କାମ କାଠରେ ଲାଗିବନି, ତା ବଞ୍ଚିତ ହେବରେ କ'ଣ କରୁଛି, ସିଏ ଏଇ ନୀତି ବି ଦେଇଛନ୍ତି, ବିଦୁର ନୀତିରେ ଅଛି, ତେଣୁ ଇଏ କହିଛି ରାଜା ଇଏ ଯିବ କୁଆଡ଼େ, ପୁତ୍ର ହେଲା ସେଠୁ ଯୋଉ କାହା ସମୟରେ ଇଏ ସେଭଳିଆ ଅଡ଼ୁଆରେ ପଡ଼ିଲେ, ଆଉ କହିଲେ ଠିକ୍ ଅଛି ତ ଭଗବାନ ଇଏ ଅଡ଼ୁଆରେ କାହିଁକି ପଡ଼ିବେ, ଇଏ ସର୍ବସମର୍ଥ ପ୍ରଭୁ କହିଲେ ଏ ଫଳଟା ନେଇଯା ତୋ ସ୍ତ୍ରୀକି ଦେବୁ, ସତ୍ୟ ଶୌଚ ଏସବୁ ନିୟମ ମାନିବ, ଗୋଟେ ବର୍ଷ ଗୋଟେ ଆହାର କରିବ, ଗୋଟେ ଟାଇମ୍ ଖାଇବ, ତାର ଗୋଟେ ପୁତ୍ର ହବ, ଅତି ସୁଗୁଣ ପୁତ୍ର ହବ, ଅତି ନିର୍ମଳ ପୁତ୍ର ହବ, ଏ ନେଇକି ସ୍ତ୍ରୀକି ଦେଲେ, ସ୍ତ୍ରୀ ତାର ସେ ତ ସନ୍ନ୍ୟାସୀ ହେବାକୁ ତାର ଇଚ୍ଛା, ସନ୍ନ୍ୟାସୀ ସେ ଜାଣିଛି ଭଲ କହିଲା ପିଲା ଛୁଆ ଜନ୍ମ କରିବ, ଆଉ ବଡ଼ ଅସୁବିଧା ସେ ବର୍ତ୍ତମାନ ସବୁ ନିୟମ ଦେଖିବ, ତରୁଣୀ କୁଟିଳା ତସ୍ୟ ସଖ୍ୟ ଗ୍ରେ ଚରୁ ଦୋହ ଓହୋ ଚିନ୍ତା ମୋତ୍ପନ୍ନା ଫଲଂଚନ ଭକ୍ଷ, ଏ ସ୍ୱାମୀ ତାରଣ କନ୍ଦା କଟା କରିକି ଆଣିଛି, କହିଲା ମୁଁ ଫଳ ଖାଇବିନି, କାରଣ ସେ କୁଟିଳା କହିଲା ଫଳ ଖାଇବିନି, ଆଉ କାହିଁକି ନା ଫଳ ଖାଇଲେ ବହୁତ ଅସୁବିଧା ଅଛି, ସେଠୁ ସବୁ ଦେଖେଇଲା ପଏଣ୍ଟ, ନାରୀଙ୍କୁ ଯେଉଁ ଦୋଷ ଗୁଡ଼ାକ ଚଣକି ପୁଣି ସବୁ କହିଛନ୍ତି ସାତଟା ଦୋଷ ଅଛି, ତା ସବୁ ଦୋଷ ଗୁଡ଼ା ଏଥିରେ ଅଛି, ଗୋଟେ ବ୍ୟାଖ୍ୟା ଆଉ ମୁଁ କରିବିନି, ବେଶୀ ଅଭିଶାପ ପଡ଼ିଛି ମୋ ଉପରେ, ତେଣୁ ମୁଁ ସେଇଟା କରିବିନି, ସାତଟା ଯାଙ୍କ ଦୋଷ ଏଥିରେ ଦେଖାଯାଇଛି, ମୁଁ ତାକୁ ପଢ଼ି ସବୁ ଟାଲି କରିଥିଲି, ହଁ ଏଇଠି ଏଇଠି ମୂର୍ଖତ୍ଵ ଏଇଠି ଅଛି, ଦୁଃସାହସିକତା ଏଇଠି ଅଛି, ମାୟା ଏଇଠି ଅଛି, ସାହସ ଏଇଠି ଅଛି, କୁଟିଳତା ଏଇଠି ଅଛି, ସବୁ ଦୋଷ ସବୁ ଶୁଳ କର ବାହାରିବ, କହିଲେ ଫଳ ଭକ୍ଷଣ ଗର୍ଭସ୍ୟାତ ଗର୍ଭଣ ଉତ୍ତର ବୃଦ୍ଧି, ନା ଫଳ ଯଦି ଖାଇବି ଗର୍ଭଟା ହବ, ଘରେ ପେଟଟା ବଢ଼ିବ, ମୋ ଖାଦ୍ୟ ଆଗେ କମିଯିବ, କିନ୍ତୁ ଗର୍ଭବତୀ ମାତା ଯଦି ବେଶୀ ଖାଆନ୍ତି ସେ ତାର ଓଲଟା ବୁଦ୍ଧି ହବ, କହିଲା ସ୍ୱଳ୍ପ ଅଭକ୍ଷମ ତତ୍ ଅଶକ୍ତି ଗ୍ରହ କାର୍ଯ୍ୟ କଥା ଭବେ, ଆରେ ପେଟ ବଢ଼ିଗଲେ ତ କମ୍ ଖାଇବି ଆଉ ମୋ ଘର କାମ କେମିତି ଚାଲିବ, ଇଏ ଫଳ ଧରି ଚାଲି ଆସିବ ଗୋଟେ ବୁଦ୍ଧିଆ ମୁଁ ଖାଇବି, କହିଲା ହେଲା ଫଳଟା ଯଦି ଖାଇଦେବି ତାର ଗୋଟେ ବନ୍ଧୁ ଆଉ ଗୋଟେ ସ୍ତ୍ରୀ ଲୋକ ପାରେ ସହଜରେ ପାଖରେ କହୁଛି, କେମିତି ମୁଁ ଖାଇବୁ କହିଲୁ? ଦୈବାତ ଘାଟି ବ୍ରଜତ ଗ୍ରାମମ୍ ପଲାୟନ ଗର୍ଭିଡ଼ିମ୍ କଥମ୍, ଯଦି ଆମ ଗାଁ ଭିତରେ ଡକାୟତ ମାନେ ପଶିଲେ ମୋ ସ୍ୱାମୀ ଡିଆଁ ମାରି ପଳେଇବେ, ମୁଁ କୁଆଡ଼େ ମୁଁ ଦେଇପାରିବି, କୁଆଡ଼େ ମରିବି ନା? ଇଏ ବୁଦ୍ଧିଆ ଗୋଟେ ଫଳ ଧରି ଚାଲି ଆସିଛି, କହିଲା ଆଚ୍ଛା ଯଦି ବି ଡକାୟତ ନ ଆସିଲେ, ଯଦି ଶୁକଦେବ ଭଳିଆ 16 ବର୍ଷ ରହିଲା ମୋ ଗର୍ଭରେ, କିନ୍ତୁ ତୁ କ'ଣ ବିଟିକା ଯେ ତୋ ଗର୍ଭରେ ରହିବି 16 ବର୍ଷ? କହିଲା ଶୁକବତ ନ ନିବସତେ ଗର୍ଭମ୍, ଯଦି ଶୁକଦେବ ଭଳିଆ ମୋ ଗର୍ଭରୁ ନ ବାହାରିଲେ ମୁଁ ତ ମରିବି, ଜାଣି ଜାଣି କ'ଣ ମରିବି ନା କ'ଣ, ମୁଁ ପୋଟ ଫଳ ଖାଇବି। କହିଲା ଯଦି ଶୁକଦେବ ଭଳିଆ ନ ବାହାରିଲେ ତ ଅଲଗା କଥା, 16 ବର୍ଷ ପରେ ବାହାରିବେ, 16 ବର୍ଷ ପରେ ବାହାରିବେ ତାହେଲେ ଯା ହବ, ଯେତି ବାଟରେ ବାହାରୁ ବାହାରୁ ତିର୍ଯ୍ୟକ ହେଇକି ରହିଗଲେ, ବଙ୍କା ହେଇକି ରହିଗଲେ ମୁଁ ତ ମରିବି। ତିର୍ଯ୍ୟକିତ ଆଗତ ଗର୍ଭସ୍ଥ ତମେ ମରଣମ ଭାବେ ପ୍ରସୂତ ଦାରଣ ଦୁଃଖ ସୁକୁମାରୀ କଥା ମୁଁ ସହିବି, ମୁଁ ତ ସୁକୁମାରୀ, ଏ ଯେଉଁ ଗର୍ଭ ଯନ୍ତ୍ରଣା କିଏ ସହିବ? ଆଜି ତିର୍ଯ୍ୟକ ହେଇକି ରହିଗଲା ବଙ୍କା ହେଇକି, ନା ମରି ତ ମରିବି ତ ମୁଁ, ତେଣୁ ଇଏ ସବୁ କଥା ନାହିଁ। ଯଦି ପୁଣି ପିଲାଟା ବି ଯଦି ହେଲା, ପିଲାଟା ହେଲା ପରେ ମୁଁ କ'ଣ ଘର କାମ କରିପାରିବି? ମୋ ନଣନ୍ଦ ଆସିବେ ନା ନାହିଁ? ସବୁ ଧନ ସମ୍ପତ୍ତି ନେଇ ପଳେଇବ, ଧନ ସମ୍ପତ୍ତି ନେଇଯିବ, ପୁଣି ଆହୁରି କଷ୍ଟ କ'ଣ ନା? ଲାଳନେ ପାଳନେ ଦୁଃଖମ୍ ପ୍ରସୃତାୟଶ୍ଚ ବର୍ତ୍ତତେ, ଛୁଆଙ୍କୁ ପାଳନ ପୋଷଣ କରିବା ବଡ଼ କଷ୍ଟ, ତାଙ୍କୁ ମଳମୂତ୍ର କିଏ କାଢ଼ିବ ସିନା? ଆଉ ବନ୍ଧ୍ୟା ବା ବିଧବା ନାରୀ ସୁଖୀମେ ଚେତି ମେ ମତି, ମୁଁ ଆଜି ମତ ଦେଉଛି ବନ୍ଧ୍ୟା ଆଉ ବିଧବା ନାରୀ ଦୁଇ ଜଣ ସୁଖୀ। ସ୍ୱାମୀ କ'ଣ କହିଲେ? ଗୃହସ୍ଥାଶ୍ରମ ସରସ, ଦେଖନ୍ତୁ ସ୍ୱାମୀ କେଉଁ ରାସ୍ତାରେ, ଇଏ କେଉଁ ରାସ୍ତା, ସିଏ ଫ୍ରଣ୍ଟ ଗିୟର ବେଗଲା, ଇଏ ବ୍ୟାକ୍ ଗିୟର ମାରିଛି, ଇଏ ଚାଲି ଟାଣି, ସିଏ ତାର ମୁନିକତର ବର ଧରିଗଲା, ଇଏ ତାର ଟାଣିକି ପଛକୁ ନେଲା। କହିଲା ଏ କାମ ହେଇପାରିବନି, କାନ୍ଦିଲା କାନ୍ଦି କାନ୍ଦି ସୁଖି ସୁଖି ଫଳ କ'ଣ ଖାଇବ, ଦେହ ହାତ ଶୁଖିଗଲା। ତା ଭଉଣୀ ଆସିଲା, କହିଲା କ'ଣ କଥା, ଏମିତି ଶୁଖିଗଲେ କ'ଣ ଶୁଖିବି କ'ଣ, ମୁଣ୍ଡ ଗରମ ବର୍ତ୍ତମାନ, ଇଏ ଫଳ ଖାଇକି ସ୍ୱାମୀ ଭାଇ କୁଆଡ଼େ ତପସ୍ୟା କରିବି, ଫଳ କ'ଣ କାହାକୁ ଧରିକି ଆସିଛନ୍ତି, ମୁଁ କ'ଣ କରିବି, ସ୍ୱାମୀଙ୍କୁ କେମିତି କ'ଣ ବୁଝେଇବି ଗତ କଥା କୁହ। କହିଲା କାହିଁକି ଡରୁଛୁ ମ, ଏ ସମୁ ସମାନ ମତେ କହିଲା, ମୋର ଗର୍ଭୀ ବର୍ତ୍ତମାନ ମୁଁ ଗର୍ଭିଣୀ ଅଛି, ତୋର ଟଙ୍କା ତ ପ୍ରଚୁର ଅଛି, ଟଙ୍କା କିଛି ମୁଁ ଦେବି, ଏଇଟା ମୋ ପିଲାଟା ହେଲା, ମୁଁ ସବୁବେଳେ ଡିକ୍ଲେୟାର କରିବି ମୋ ପିଲାଟା ମରିଗଲା, ସେ ପିଲାଟା ତୋତେ ଆଣି ଦେଇଦେବି। ଆଉ ଦେଖ ଧନ ଏକ୍ସଚେଞ୍ଜ, ଏ ଟଙ୍କା ଦ୍ୱାରା ପୁତ୍ର କିଣା ହେଲା, ସେ ପୁତ୍ର କ'ଣ ବ୍ରାହ୍ମଣର କୋଳରେ ହେଲେ ବି ଏ ନିଷ୍ଣାନ୍ତ ବ୍ରାହ୍ମଣର ସନ୍ତାନ ଯେଉଁ ଇଏ ଦେଇଥିଲେ ସନ୍ୟାସ, ସେ ପୁତ୍ର ନୁହେଁ, ସେ ଓଲଟା ହେବ ସବୁ। ଆଉ ସେ ତାଙ୍କ ଭିତରେ କଥାବାର୍ତ୍ତା ହେଇଗଲା, ପଇସାକୁ ନେଇ ପିଲା ବଦଳ ବଦଳ ହେବ। କହିଲା ଫଳଟାକୁ, କହିଲା ଫଳଟା କ'ଣ କରିବୁ, ତୁ ପରୀକ୍ଷା କରୁନୁ କାହିଁକି? ମୋତେ ଭଉଣୀ କହିଲା, ନା କୁଆଡ଼ୁ କ'ଣ ଫଳ ଆଣିଥିବୁ, ଫଳଟା ସେ ଦିନକୁ ଦେଇଦିଅ, ତୁମେ ଯେଉଁ ଗାଈଟା ଆସିଲେ ଦେଇଦେବୁ ନା, ଏ ଗାଈକି ଖୁଆଇଦେଲା ଧୁନ୍ଦୁଲି। ଆଉ ଯେତେବେଳେ ଗାଈକି ଖୁଆଇଦେଲା, କିନ୍ତୁ ୟାର ପୁତ୍ର ହେଲା, ପୁତ୍ରଟି ଭଉଣୀ ପୁତ୍ରଟିକୁ ଆଣିକି ଦେଇଦେଲା। କହିଲା ମୁଁ ପୁତ୍ର ନାମ ରଖିବି, ପୁତ୍ରର ନାମକରଣ କରାଯିବ କି ନାହିଁ, ବ୍ରାହ୍ମଣ କଥାନ୍ତାର ନାହିଁ କି ଆତ୍ମଦେବ? କହିଲା ନା ନା ମୋ ନାଁ ହିସାବରେ ହବ, ପତିନ୍ୟତତ୍କୃତଂସରବଂ ପୁତ୍ର ରକ୍ଷଣ ହେ ତବେ ପୁତ୍ରସ୍ୟ ଦୁନ୍ଦୁକାରୀତି ନାମ ମାତ୍ର ପ୍ରତିଷ୍ଠିତ। ମୋ ନାଁ ହିସାବରେ ନାମ ଦେବ ଧୁନ୍ଦୁକାରୀ, ୟାର ତା ନାଁ ଥିଲା ଧୁନ୍ଦୁଲି, ୟା ନାଁ ହେଲା ଧୁନ୍ଦୁକାରୀ। ଏଇସବୁ ଏଇ ଯେଉଁ କୁକୁର ବିରାଡ଼ି ନାମ ସବୁ ପଳେଇଯିବ, ପପୁ ଚିକୁ ଟୁନୁ ଅନୁ କୁନୁ ଏସବୁ। ଆଉ ବର୍ତ୍ତମାନ ତ ଆହୁରି ସବୁ ଅଦ୍ଭୁତ ନାମ ବାହାରିଲା, ଏଇଟା ସବୁ କୁକୁର ବିରାଡ଼ି ନାମ, ମଣିଷ ନାମ କିଛି ନାହିଁ। ନାମକରଣରେ ଅଜାମିଲର ଅଡ଼ୁଆ ହେଇଗଲା, ଏଠି ବି ଦେଖନ୍ତୁ ଅଡ଼ୁଆ ହେଇଛି। ନାମକରଣ ଗୁରୁଶାସ୍ତ୍ର ହିସାବରେ ହବ, ଆଗରୁ ସବୁ ଥିଲେ ସବୁ କାନ୍ଥର ମାଟି କାନ୍ଥର ଲେଖିଦେବେ ମାଆ ମାନେ, ଜନ୍ମ ହେଲା ଏଇ ଟାଇମ୍ରେ ନନାଙ୍କୁ ପଚାରିବେ ଆଜ୍ଞା ନାମକରଣ କ'ଣ କରାଯିବ କ'ଣ, ସେ ଦେଖିବେ। ସେ ନାମକରଣର ବିଧି ଖାଲି ଶ୍ଳୋକ ଟିକେ ଅଧା ପାଇଲେ ତ ବୁଝି ତ କିଛି ପାରୁନି, ଦ୍ୱାକ୍ଷରମ ଚତୁର୍କ୍ଷରମ ବା ନାମ କୁର୍ଜାତ ଏଇଟା ବୁଝିପାରିବେ, ଦୁଇକ୍ଷର ଦୁଇ ଅକ୍ଷର ବା ଚାରିକ୍ଷର, ଚାରି ଅକ୍ଷର ନାମ ରଖିବେ, ବଡ଼ ନାମ ରଖିବେ, ଡାକିବୁ ସୁବିଧା, ନହେଲେ ଲମ୍ବା ନାଁ ରଖି ଦେଉଛନ୍ତି ଚନ୍ଦ୍ରଶେଖର କି ଆଉ କ'ଣ ନାଁ ରଖିଥିବେ, ଡାକୁଥିବେ ଟେ କୁନୁ ଆ ଡାକିବା ପାଇଁ କଷ୍ଟ ହେଉଛି, ଦୁଇ ଅକ୍ଷର ଚତୁରକ୍ଷର ରଖିବେ। କୃତମ କୁର୍ଜାତ ନ ତଦ୍ଧି ଅନରି ପ୍ରତିଷ୍ଠିତମ, ଏଇଠି କୃତ ପ୍ରତ୍ୟନ୍ତ ନାମ କିଛି ରଖିବେ ନା, ତଦ୍ଧି ପ୍ରତ୍ୟନ୍ତ ନାମ ରଖିବେ, କୌଣସି ପ୍ରତ୍ୟୟର ସେ ଜାଣିଥିବ, ତଦ୍ଧି ପ୍ରତ୍ୟନ୍ତ ନାମ ରଖିବେ, କୃତ ପ୍ରତ୍ୟନ୍ତ ନାମ ରଖାଯିବେ। ଆଉ ଅନରି ପ୍ରତିଷ୍ଠିତମ ଶତ୍ରୁଙ୍କର ନାମ କିଛି ରହିବେ, ଦେବତାମାନଙ୍କର ଯିଏ ଶତ୍ରୁ ବା ଭଗବାନଙ୍କର ଶତ୍ରୁ ତାଙ୍କ ନାମ ରଖା ହେବ। ଆକୁ ଆକୁ ରଚନା କରିକି ପାଣିନି, ପାଣିନି ତାଙ୍କ ନାମକରଣ ଗୋଟେ କ'ଣ ସେ ପଢ଼ିଛନ୍ତି, ଏଇଟା ଶୁଣିଥିଲି, ଏଇଟା ଲେଖିଛି, ଏଇଟା ନାମର ଏଇଟା ହେଉଛି ବିଧି। ଆଉ ବୈଷ୍ଣବ ତ ନାମକରଣ କଲାବେଳେ ଗୁରୁ ନାମ ଦେବେ ପୁତ୍ରର,
ନାମକରଣ କଲାବେଳେ କୃଷ୍ଣଙ୍କର ନାମ ବିଷ୍ଣୁଙ୍କର ନାମ ସେ ଡାକିବ, ଭକ୍ତଙ୍କର ନାମ ଇଏ ନାମ ଦେଲା କ'ଣ ଧୁନ୍ଧୁକାରୀ। ତ୍ରିମାସେ ନିର୍ଗତେ ଚ ତସା ଧେନୁ ସୁଶୁଭେ ଅର୍ଭକମ୍ ସର୍ବାଙ୍ଗ ସୁନ୍ଦର ଦିବ୍ୟମ୍ ନିର୍ମଳ କନକ ପ୍ରଭମ୍। ନିର୍ମଳ କନକ ପ୍ରଭ ସେ ଧେନୁ ତିନି ମାସ ପରେ ଧୁନ୍ଧୁକାର ତିନି ମାସ ପରେ ଜନ୍ମ ହେଲେ ସାନ ଭାଇ ଲୌକିକ ବିଚାର ସାନ ଭାଇ ହେବେ ନା ତିନି ମାସ ପରେ ଜନ୍ମ ହେଲା। ଅତି ସୁନ୍ଦର ଦିବ୍ୟ ନିର୍ମଳ ଋଷିପୁତ୍ର ଋଷିଙ୍କର କରୁଣାରେ ଭଗବାନ କରୁଣାରେ ଆସିଛି। ସବୁ ଗାଁ ଲୋକ କହିଲା ଆରେ ଦେଖ ଦେଖ ପୁତ୍ର ହଉନଥିଲା ଭଗବାନ ଯାହାକୁ ଦେବେ ଛପର ପାଟିକି ଦେବେ। ଏକାଥରେ ଗାଈ ବି ପିଲା ଦେଲାଣି ମଣିଷ ପିଲା, କିନ୍ତୁ କେବଳ ତାର ନାଁ କର୍ଣ୍ଣଟା ହେଉଛି ଗାଈର କର୍ଣ୍ଣ ଭଳିଆ, ସେ ତା ନାଁଟା ଇଏ କହିଲେ ମୁଁ ଦେବି, ୟା ନାଁ ହେଲା ଗୋକର୍ଣ୍ଣ। ଗୋକର୍ଣ୍ଣମ ସୁତମ ଦୃଷ୍ଟ ଗୋକର୍ଣ୍ଣ ନାମ କରେ ଇଏ ସିଏ ଆମର ଜଣେ ଭକ୍ତ ଅଛନ୍ତି, ସେ ଗୋଟେ ଭକ୍ତ ଲୀଳା ଚରିତ୍ରରେ ପଢ଼ିଥିଲି, ତା ନାଁ ପିପାଜୀ ବୋଲି, ବଡ଼ ନିଷ୍କମ ଗୃହସ୍ଥ ଲୋକ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ରୁହନ୍ତୁ, ଭଗବାନ ଯଦି ଦିଦି ଛାତର ଫାଟିକି ଦିଅନ୍ତି ସିଏ ନିଷ୍କାମ ଲୋକ ସ୍ନାନ କରିବାକୁ ନଦୀକି ଯାଇଛନ୍ତି ଆସୁଛନ୍ତି ଆଉ ଆସିଲା ବେଳେ ସୁନା କଳସ ବାଜିଲା ଗୋଟେ ଫବାଡ଼ ଦେଇ ପଳେ ଆସ ଦୁର୍ଦ୍ଦିନ ଏସବୁ ଇଏ ଅବସ୍ଥା ସୁନା କଳସ ବାଜିଲା ମାନେ ମୋର କ'ଣ ଭଜନ ତ୍ରୁଟି ହେଲା ବିଷୟ ଗୁଡ଼ା ଆସିଲାଣି ସ୍ତ୍ରୀକି ଆସିକି କହିଲେ ଗଲେ ବୁଝ କି ବଡ଼ ଦୁର୍ଦ୍ଦିନ ଆଜି ଆମେ ଟିକେ ଭଜନ ଜୋର କରିବାକୁ ପଡ଼ିବ, ଭଗବାନ ଆମକୁ ଭଣ୍ଡିବା ପାଇଁ ଚାହୁଁଛନ୍ତି, ମୋ ଗୋଡ଼ରେ ସୁନା କଳସ ବାଜିଲା ଆଉ କିଛି ଚୋର ଚୋରି କରିବାକୁ ଯାଉଥିଲେ ସେ ପଛରେ ବସିଥିଲି। ଏଇ ସାଧୁ ଲୋକ ତ ଏହା କଥା ସାଧୁ ଭଳିଆ ଠାକୁରଙ୍କ ଆଶ୍ରମ ଭଳିଆ ଘର ତାଙ୍କ ଗ୍ରସ୍ତ ଲୋକ ତୁଳସୀ ବଗିଚା ଅଛି ପଛରେ ବସିଥିଲେ ଶୁଣିଦେଲେ କ'ଣ କେଉଁଠି ଆସି କହିଦେଲେ ଏଇ ନଦୀରେ ଇଆଡ଼େ ଆସ ଏଇ ବାଟରେ ସୁନା କଳସ ଅଛି। ଭଗବାନ ଯାହାକୁ ଦେବେ କାରଣ ଇଏ ବୈଷ୍ଣବ ସେବା କରନ୍ତି ନିଷ୍କିଞ୍ଚନ ବୈଷ୍ଣବ ସେବା ଛାଡ଼ିବେ ଭଗବାନ ଯେମିତି ବୈଷ୍ଣବ ସେବାରେ ଲଗା କିନ୍ତୁ ଇଏ ଗ୍ରହଣ କରୁନାହାନ୍ତି ଧନଟା ଆସିଯିବ କାଳେ ମୋର ଅଭିମାନ ଚାଲି ଆସିବ ଏ ଖୋବାଡ଼ ଦେଇ ଆସୁଛନ୍ତି ଆସିଲେ ଚୋରଟା ଶୁଣିଦେଲେ ଚୋରି ଚୋର ଗଲେ ଆଉ ଚୋର ଯାଇକି ଯେତେବେଳେ ସୁନା କଳସୀ ଖୋଲିଲେ ଦେଖିଲା ବେଳକୁ ଖାଲି ସାପ ବିରୁଡ଼ି ଭର୍ତ୍ତି ହେଇକି ରହୁଛି ତା ମୁହଁଟା ବନ୍ଧା ହେଇଛି ସାପ ବିରୁଡ଼ି ସବୁ ଭର୍ତ୍ତି ହେଇକି ରହୁଛି ଏଇଟା ବଦମାସ ଇଏ ଯେତେ ଜାଣିଛି ରାତିରେ ଆମେ ପଛରେ ଅଛୁ ଚୋର ଆମକୁ ମାରିବା ନେଇକି ବ୍ୟବସ୍ଥା କରୁଛି ଆଉ କହିଲା ଏ ସବୁ ଚୋର କହିଲା ଚାଲ ତାରି ଘରକୁ ଛାତକୁ ଫଟେଇକି ବଟେଇବା କ'ଣ ବୁଝିପାରୁ ତା ଛାତକୁ ଫଟେଇକି ଚୋରମାନେ କଥାବାର୍ତ୍ତା ହେଲେ ସାର୍ ଏଇଟା ଦୁଷ୍ଟ ଏଣେ ନାମ କରୁଛି ଗୋଟେ ସାଧୁଗିରି ଦେଖୁ ତିଳକ ମାରିଛି ଆମେ ପଛରେ ଅଛୁ ବୋଲି ସେ ଜାଣିପାରି ତା ସ୍ତ୍ରୀକି ମିଛର କହୁଛି ସୁନା କହୁଛି ଦେଖିଲା ସାର୍ ସୁଧୁ ସାପ ପଶୁଛନ୍ତି ସବୁ ଫଙ୍କଡ଼ା ବିଛା ତାରି ଘରେ ଛାତକୁ ଫଟେଇକି ଭର୍ତ୍ତି କରିବା ଇଏ ତାଙ୍କ ଶୋଇଛନ୍ତି ସ୍ୱାମୀ ସ୍ତ୍ରୀ ତାଙ୍କ ନାମ କରିକି ଛାତକୁ ଫଟେଇଲେ ଚୋର ତାଙ୍କ ରାତିରେ ପକେଇ ସୁନା କଳସୀଟାକୁ ଢୋକିଣି ତଳକୁ ପକେଇ ସେଇଟା ଥିଲା ତା ଭିତରେ ମୁହଁ ବନ୍ଧାବନ୍ଧି ଯେତେବେଳେ ମୁହଁ ବାନ୍ଧିକି ପକେଇଲେ ମୁହଁ ବାନ୍ଧିକି ପକେଇବା ସେ ସାପ ରାଗିକି ରହିଥିବେ ମାରିବେ ଦୁଇ ଜଣ ମରିବେ ଆମକୁ କ'ଣ ମାରିବେ ତାଙ୍କୁ ମାରିବେ ସେ ଯେତେବେଳେ ପୁଣି ପକେଇଲା ପୁଣି ପକେଇଲା ପୁଣି ସୁନା କଳସୀ ଇଏ ସ୍ତ୍ରୀ ଉଠିଲା ବେଳେ ଦେଖ 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 କ'ଣ ଏଇ ସୁନା କଳସୀ ପରେ ଏଇ କଳସୀ ତ ମୁଁ ଗୋଡ଼ରୁ କୋଠା ମାରିକି ଆସିଥିଲି ଏଇଟା କେମିତି ଆସିଲା ଉପରକୁ ନେଲେ ଛାତ ଫାଟିଛି ଭଗବାନ ଦେବେ ଛାତ ଫାଟିକି ଦେବେ ଆଉ ଚୋର ଦ୍ୱାରା ପୁଣି ଛାତ ଫୁଟେଇକି ପକେଇଲେ ଚିନ୍ତା କଲେ କାହିଁକି ତ ଫୋପାଡ଼ି କାହିଁ କହିଲେ ଦେଖ ଏ ଧନକୁ ତୁମେ ଅଲଗା ରଖ ଛୁଇଁବନି କେବଳ ବୈଷ୍ଣବ ସେବା ଶେଷ ହେଲା ପର୍ଯ୍ୟନ୍ତ ବୈଷ୍ଣବ ସେବା କରିବା ଭଗବାନ ଦେଲେ ବି ଏଇଟା ବୈଷ୍ଣବ ସେବାରେ ଯିବ ଆମର ନିଷ୍କିଞ୍ଚନ ତ ନଷ୍ଟ ହେଇଛି ମାଲିକ ଯାହାକୁ ଦେବ ଏ କରେ ଏଣେ ଦେଖିଲା ବେଳକୁ ଧୁନ୍ଧୁକାରୀ ସବୁ ଲୋକ ପ୍ରଶଂସା କରୁଛନ୍ତି ଏଣେ ଧୁନ୍ଧୁକାରୀ ଏଣେ ଗୋକର୍ଣ୍ଣ କିନ୍ତୁ ଦୁଇ ଜଣଙ୍କ ସ୍ୱଭାବ ଅଲଗା ହେଇଗଲା ନାମକରଣ ଅଲଗା ଇଏ କୁଟିଳା ସ୍ତ୍ରୀ ଗର୍ଭରେ ମାଆର ମାଆର ପ୍ରଭାବଟା ବେଶୀ ରହେ ସେ ଆଧାର ନା ଧରିକି ରଖୁଛି ନା ମା ଯଦି ସଂସ୍କାର ରହିଥିବ ପିଲାଟା ସଂସ୍କାର ଯେତେ ଜଣ ଦେଖନ୍ତୁ ଭକ୍ତ ସେ ବିଚାର କରି ବସନ୍ତି ଏଠି ବସି ଦେଖନ୍ତୁ ପିତାଙ୍କ ପାଇଁ ତାଙ୍କ ମାତାର ସଂସ୍କାରଟା ବେଶୀ ରହିଛି ତାଙ୍କ ଦେହରେ ବିଚାର କରୁଛି ଏଇଟା ଆମ ଅନୁଭବରୁ ଆମେ କହୁଛୁ ଯାହାର ମା ଯେତେ ଭକ୍ତିମତୀ ତା ପିଲାମାନେ ସେତେ ଭକ୍ତିମତୀ ପିତାର ସଂସ୍କାର ରହିବେ କିନ୍ତୁ ମାଆର ବେଶୀ ସଂସ୍କାର ରହିବେ କାରଣ ମା ମାଆର ମାନସିକ ଚିନ୍ତନ ଗର୍ଭରେ ରହୁଛି ନା ମାଆର ଭାବନା ଆଶ୍ରୟଟା ମା କିୟତ କାଲ ତୈ ଜାତ ତରୁଣ ତନୟାବୃତ ଗୋକର୍ଣ୍ଣ ପଣ୍ଡିତ ଜ୍ଞାନୀ ଧୁନ୍ଧୁଖାରି ମହାଖଳ ଇଏ ମହାଖଳ ହେଇଗଲା ଇଏ ମହାଜ୍ଞାନୀ ହେଇଗଲା ଇଏ ସବହସ୍ତରୁ ଖାଇବ ଛଡ଼େଇକି ସବହସ୍ତେ ନ ଭକ୍ଷିତା ଏତେ ବଦମାସ ହେଲା ସମସ୍ତେ ହାତରୁ ଖାଦ୍ୟ ଛଡ଼େଇକି ଖାଇବ ପିଲା ଛୁଆଙ୍କୁ ନେଇକି ଓ କୃଷ୍ଣ କେଉଁଠି କ'ଣ ରଖିଦେଲି ଠିକ୍ ଅଛି ସମୟ ତ ହେଇଗଲେଣି ଇଏ ସବୁ ହସ୍ତରୁ ଛଡ଼େଇ ଖାଇବ ଛୋଟ ପିଲାମାନେ ଖେଳୁଥିବେ ଛୋଟ ପିଲାବେଳୁ ନେଇକି ତମ ସବୁ କୂଅରେ ଗଳେଇବ ଧୁନ୍ଧୁକାରୀ ଏତେ ବଦମାସ ହେଲା ଆଜ୍ଞା ବଦମାସ କେବଳ ଏତିକି ହେଲାନି କାଲି ଆମେ ଆରମ୍ଭରୁ ଶୁଣିବା ପ୍ରବଚନ ଡାଇରେକ୍ଟ ଯିବା ପ୍ରବଚନକୁ କାରଣ ଗୋଟିଏ ଆଉ ଗୋଟିଏ ଅଧ୍ୟାୟ ରହିଲା କିନ୍ତୁ ସାର ଜିନିଷ କାଲି
ଆରମ୍ଭ ପ୍ରଥମରେ ପଡ଼ିବ, ଏତେ କଷ୍ଟ ଦେବେ ଧୁନ୍ଧୁକାରୀ ବେଶ୍ୟାମାନଙ୍କୁ ଆଣିକି ବାପାଙ୍କ ଆଗରେ ବାପା ଥିଲାବେଳେ ବେଶ୍ୟାମାନଙ୍କୁ ଆଣି ରଖିବେ, ବେଶ୍ୟାମାନଙ୍କୁ ଆଣି ରଖିଲେ ସବୁ ଧନଙ୍କୁ ନଷ୍ଟ କଲେ, ବାପା ମାଆଙ୍କୁ ବାଡ଼େଇକି ଧନକୁ ନେଲେ ଆଉ ଘରେ ସବୁ ବାସନ କୁସନକୁ ପିଟିଲେ, ସେଠୁ କାନ୍ଦିଲେ ବସିକି ଆଉ ଗୋକର୍ଣ୍ଣ ତ ଭଜନ କରନ୍ତି, ଆତ୍ମଦେବ ସେ କାନ୍ଦିଲେ, ଆତ୍ମଦେବ କାଲି ଦେଖିବେ ଯାହା ହୋଇତେ କୃଷ୍ଣ ଭକ୍ତି ସେଇ ଗୁରୁ ହଏ, ଯାହାଙ୍କ ପାଖରୁ ସେ ପିତା ହେଇପାରନ୍ତି ପୁତ୍ର ହେଇପାରନ୍ତି, ଯାହାଙ୍କ ପାଖରୁ କୃଷ୍ଣ ଭକ୍ତି ପାଇବେ ସେ ଗୁରୁ ଡାକିବେ କାଲି ଆଉ, ହେ ଦୟାନିଧି ବାପା ଡାକିବେ ଗୋକର୍ଣ୍ଣ, ହେ ଦୟାନିଧି ମୋତେ ଟିକେ ଉଦ୍ଧାର କର, କହି ବାପା ସଂସାର ଆଶାକୁ ତାଡ଼ି ତ୍ୟାଗ କରିଦିଅନ୍ତୁ, ସନ୍ନ୍ୟାସୀରେ ସବୁ ବହୁତ ଖୁସି, ପ୍ରଣାମ ଘର ଛାଡ଼ି ତାଡ଼ି ଉପଦେଶ ଦେବେ ଏବଂ ଭାଗବତ ଧର୍ମର ଦୁଇଟି ସିଦ୍ଧାନ୍ତ ଦେବେ, ଏ କହିବେ ମୁଁ ତ ପଙ୍ଗୁ ଅନ୍ଧ ଘର ଭିତରେ ରହିଥିଲି ଗୃହସ୍ଥ ଆଶ୍ରମରେ, ମୋର କେମିତି ଉଦ୍ଧାର ହବ ବାପା ମୋତେ ଟିକେ କୁହ, ଗୋକର୍ଣ୍ଣ କାଲି ଦୁଇଟି କଥା କହିବେ, ଧର୍ମ ଭୟସ୍ୱ ସତତମ ତେଜଲୋକ ଧର୍ମାନ, ଭାଗବତ ଧର୍ମ ଦୁଇଟି ଶ୍ଳୋକ ଅଛନ୍ତି, ଯେଉଁମାନେ ଭକ୍ତି ଆଚରଣ କରିବା ପାଇଁ ଏ ଦୁଇଟି ଶ୍ଳୋକ କଣ୍ଠର ମାଳା କରି କହିବେ, ବୈରାଗ୍ୟ ରାଗ ରସିକୋ ଭବ ଭକ୍ତି ନିଷ୍ଠ, ବାପା ବୈରାଗ୍ୟ ରାଗର ବୈରାଗ୍ୟ ଭକ୍ତି ରସର ବୈରାଗ୍ୟ ରସରେ ଭକ୍ତି ରସରେ ରସିକ ହେଇଯା, ଗୃହ ତ୍ୟାଗ କରି ପଳା, ଦୁଇଟା ଶ୍ଳୋକର ଉପଦେଶରେ ଚାଲିବେ ଘରକୁ, ଘର ତ୍ୟାଗ କରି ଚାଲିବେ, ଏଣେ ଏ ବେଶ୍ୟାମାନଙ୍କୁ ରଖିବ ମାଆଙ୍କୁ ବାଡ଼ା ପିଟା କରିବ, ମାଆ କୂଅରେ ଡେଇଁକି ମରିବେ, ତାପରେ ବେଶ୍ୟାମାନଙ୍କର ପୁଣି କାରବାର ଆରମ୍ଭ ହେବ, ବେଶ୍ୟାମାନଙ୍କ କହିବାରେ ଆମେ ଯେତେବେଳେ ତ ଯାହା ମାଗୁଛି ଆଣିକି ଦେଇଦେଉଛି, ରାଜା ଯେତେବେଳେ ଜାଣିବ ଆମକୁ ମାରିବ, ୟା ସହିତ ଆମକୁ ମାରିଦେବ ନା ଆଙ୍କୁ ଆଙ୍କେ ମାରିଦେବା, ବେଶ୍ୟାମାନଙ୍କୁ ଆମେ ମାରିଦେବେ ଭୂତ ଭୂତ ହେଇକି ବୁଲିବ, ଗୋକର୍ଣ୍ଣ ଖବର ପାଇବ କାଲିକି ଶୁଣିବେ ତୀର୍ଥରେ ପିଣ୍ଡଦାନ ଦେବେ ଉଦ୍ଧାର ହେବ, ଆସିବେ ଘରକୁ ବୁଲି ବୁଲି ଆସି ଘରେ ପହଞ୍ଚିଲା ବେଳକୁ ଏ ବାତା ରୂପ ଧରି ଡରେଇବ ଖାଲି ଆଉ, ପଚାରିବେ ତୁ କିଏ ତୁ କାହିଁକି ଏଠି ରହିଛୁ, ନା ଆଜ୍ଞା ମୁଁ ଆପଣଙ୍କର ଭ୍ରାତା, ସେଠି ପୁଣି ସେ ଦୟା ନେବି, ତ ଭାଇ ମୋତେ ଦୟା ଆଣିଦେ ଟିକେ ଦୟା କର, ମୁଁ ଏମିତି କହିଲା ତୋ ପାଇଁ ତ ମୁଁ ସତ୍କର୍ମ କରିସାରିଛି, ଗୟାପିଣ୍ଡ ଦେଇଯାଇଛି, ଗୟାପିଣ୍ଡ ଦେଲେ ତୋର କେମିତି ଉଦ୍ଧାର ହେଲା ନା, ତୁମେ ନା ମୋତେ ଉଦ୍ଧାର ହେଇନି ଆଉ ଦେଖୁଛନ୍ତି ଆଉ, ସ୍ୱଶକ୍ତି ବଳରେ ସୂର୍ଯ୍ୟଙ୍କର ଗତିକୁ ମୁଁ ସଂକ୍ଷେପରେ ଆଜି କହିଦେଉଛି କାରଣ କାଲି ବେଶୀ କଥା ରହିଲେ, ସୂର୍ଯ୍ୟଙ୍କର ଗତିକୁ ରୁଦ୍ଧ କରିଦେଲେ ଗୋକର୍ଣ୍ଣ, କ'ଣ ସତ୍କର୍ମ କରି, ସୂର୍ଯ୍ୟଦେବ କହିଲେ ତୁମେ ଭାଗବତ ସପ୍ତାହ କର, ଭାଗବତ ସପ୍ତାହ ଆରମ୍ଭ ହେବ, ଇଏ ଆସିବ ଧୁନ୍ଧୁକାରୀ ଆସିକି ଯେ ପ୍ରେତ ହେଇଥିବ ଗୋଟେ ବାଉଁଶର ସାତଟି ଗଣ୍ଠିଥିବ ତା ଭିତରେ ପ୍ରବେଶ କରିବ, ଭାଗବତ ସପ୍ତାହ ସରିବ ସାତ ଦିନ ପରେ ଉଦ୍ଧାର ହେଇ ବୈକୁଣ୍ଠକୁ ଗଲାବେଳେ ସେଇଠି ପୁଣି ତତ୍ଵ ଆସିବ, ଦୁଇଟି ଜାଗାରେ ତତ୍ଵ ରହିବ, ପଚାରିବ ଗୋକର୍ଣ୍ଣ କାହିଁକି ଧୁନ୍ଧୁକାରୀ କେବଳ ଗଲା କାହିଁକି ଏମାନେ ଯାଇପାରିଲେନି, ସବୁ ଶ୍ରୋତା ସମାନ, ସେଠି ଚାରିଟି ଶ୍ଳୋକରେ ତତ୍ତ୍ୱ ଦିଆହେବ, ନାମ ଜପର ଶ୍ରବଣର ଗୁରୁ ନିଷ୍ଠା, କାହାର ଶ୍ରବଣ ନିଷ୍ଠା ଅଛି, ଭାଗବତ ମହିମା କହିବାର ତାତ୍ପର୍ଯ୍ୟ ସେ ଚାରି ଚାରୋଟି ଆଉ ଏ ଦୁଇଟି ଶ୍ଳୋକ ସବୁ ଦିଆହେଲା, ତ ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି, ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ।